ଆମମାନଙ୍କ ସ୍ୱର୍ଗସ୍ଥ ପିତା, ତୁମଠାରୁ ଏକ ବାକ୍ୟ ପାଇବାର ମହତ୍ତ୍ୱ ସେ ସମସ୍ତ ବିଷୟଠାରୁ କହିଁ ଅଧିକ ହେବ, ଯାହାକି ମନୁଷ୍ୟ କେବେ କୌଣସି ସମୟରେ କିଛି କରିପାରେ କି ବା କହିପାରେ, କାରଣ ଲୋକମାନେ ତୁମକୁ ଦେଖିବା ପାଇଁ ଅପେକ୍ଷା କରୁଅଛନ୍ତି। ଆଉ ଆମେ ତୁମକୁ ଧନ୍ୟବାଦ ଦେଉଅଛୁ, କାରଣ ସେଠାରେ ଏପରି ଲୋକମାନେ ଅଛନ୍ତି ଯେଉଁମାନେ କି ଆଶାରେ ରହିଛନ୍ତି, ସେମାନେ କିଛି ଘଟିତ ହେବା ନିମନ୍ତେ ଅପେକ୍ଷା କରୁଛନ୍ତି। ଏବଂ ଯେତେବେଳେ ଲୋକମାନେ କିଛି ବିଷୟ ପାଇବା ପାଇଁ ତୃଷାର୍ଥ ହେଉଅଛନ୍ତି, ଏକ ଗଭୀର ଅନ୍ୟ ଗଭୀରକୁ ଡାକୁଅଛି, ତେବେ ସେହି ଡାକକୁ ଉତ୍ତର ଦେବା ପାଇଁ ନିଶ୍ଚିତ ସେଠାରେ ଏକ ଗଭୀର ରହିବାକୁ ଅଛି। ସେଇଥିପାଇଁ ଆଜି ରାତ୍ରି ଆମେମାନେ ଏଠାରେ ଅଛୁ, କାରଣ ଏହା ଏହି ସେବକମାନଙ୍କ ହୃଦୟରେ ଏବଂ ଲୋକମାନଙ୍କ ହୃଦୟରେ ଥିଲା ଯେ ଆମମାନଙ୍କୁ ସମସ୍ତଙ୍କୁ ଏକତ୍ର ଏକାଠି କରି ତୁମଠାରୁ ଅନୁଗ୍ରହ ଏବଂ ଆଶୀର୍ବାଦଗୁଡ଼ିକ ମାଗୁ। ପୁଣି ଏହା ବିଶ୍ୱାସ କରି ଯେ ତୁମେ ରୋଗୀମାନଙ୍କୁ ସୁସ୍ଥ କରିବ ଏବଂ ହଜିଯାଇଥିବା ଲୋକମାନଙ୍କୁ ଉଦ୍ଧାର କରିବ ଏବଂ ତୁମର ବାକ୍ୟକୁ ପ୍ରକାଶ କରିବ। ଆଉ ହେ ସ୍ୱର୍ଗୀୟ ପିତା, ଆମେମାନେ ପ୍ରାର୍ଥନା କରୁଛୁ ଯେ ତୁମେ ଆମମାନଙ୍କୁ ତାହା ପ୍ରଦାନ କରିବ, ଯେତେବେଳେ କି ଆମେମାନେ ରାତ୍ରି ପରେ ରାତ୍ରି ନମ୍ର ଭାବରେ ତୁମଠାରେ ଅପେକ୍ଷା କରି ରହିଛୁ। ହେବାକୁ ଦିଅ ଯେ ପବିତ୍ର ଆତ୍ମାଙ୍କ ଏପରି ଏକ ବୃଷ୍ଟି ହେଉ, ଆଉ ପ୍ରତ୍ୟେକ ବ୍ୟକ୍ତି ତାହାଙ୍କର ଚାରିପାଖେ ପରମେଶ୍ୱରଙ୍କ ବ୍ୟତୀତ ଅନ୍ୟ ଯେକୌଣସି ବିଷୟ ପ୍ରତି ଅନ୍ଧ ହୋଇଯାଆନ୍ତୁ। ଏପରି ହେଉ ଯେ ଲୋକମାନଙ୍କ ମଧ୍ୟରେ ଏତେ ବଡ ଏକ କ୍ରନ୍ଦନ ହେଉ, ପରମେଶ୍ୱରଙ୍କ ନିମନ୍ତେ ତୋଷା ହେଉ, ଯେପର୍ଯ୍ୟନ୍ତ କି ଏଠାରେ ସମଗ୍ର ଦେଶ ସାରା ଏକ ଉଦ୍ଦୀପନା ଆସିଯିବ ଏବଂ ପ୍ରତ୍ୟେକ ମଣ୍ଡଳୀ ଲୋକମାନଙ୍କରେ ପରିପୂର୍ଣ୍ଣ ହୋଇଯିବ। ପାପୀମାନେ ପରମେଶ୍ୱରଙ୍କ ନିକଟରେ ଦୟା ପାଇବା ନିମନ୍ତେ କ୍ରନ୍ଦନ କରିବେ, ଆଉ ପବିତ୍ର ଆତ୍ମା ରୋଗୀମାନଙ୍କୁ ସୁସ୍ଥ କରିବେ, ଛୋଟମାନଙ୍କୁ ଚାଲିବା ପାଇଁ ଦେବେ ଓ ମୃତମାନଙ୍କୁ ଉଠାଇବେ ଏବଂ ଏହି ବିଷୟଗୁଡ଼ିକୁ ପ୍ରଦାନ କରିବେ, ଯାହାକି ତୁମ ବାକ୍ୟରେ ପ୍ରତିଜ୍ଞା କରାଯାଇଅଛି। ହେ ପ୍ରଭୁ ଯୀଶୁ, ଆସ ଏବଂ ତୁମର ପ୍ରତିଜ୍ଞାକୁ ପୂରଣ କର। ଆଜି ରାତିରେ ଆମ ପାଖକୁ ଆସ। ଆମେ ବିଶ୍ୱାସ କରୁ ଯେ ତୁମେ ଗତକାଲି, ଆଜି ଏବଂ ଚିରଦିନ ସମାନ ଅଟ। ପୁଣି ତୁମର ପ୍ରତିଜ୍ଞାଗୁଡ଼ିକ ବିଫଳ ହୋଇପାରେ ନାହିଁ। ଉଭୟ ଆକାଶ ଓ ପୃଥିବୀ ବିଫଳ ହୋଇଯିବ, ମାତ୍ର ତୁମର ବାକ୍ୟ ବିଫଳ ହେବ ନାହିଁ। ଏପରି ହେଉ ଯେ ଆମର ବୁଝିବାର ଶକ୍ତି ଫିଟାଯାଉ। ହେବାକୁ ଦିଅ ଯେ ପବିତ୍ର ଆତ୍ମା ଆସନ୍ତୁ ଓ ହଳ ହୋଇଥିବା ଅବ୍ୟବହୃତ ଭୂମିକୁ ନିଅନ୍ତୁ। ଏପରି ହେଉ ଯେ ଆଜି ରାତି ପରମେଶ୍ୱରଙ୍କ ଆତ୍ମା ଏବଂ ଶକ୍ତି ପ୍ରତି ଆମର ବୁଝାମଣା ଫିଟା ହେଉ, ଯେପରିକି ସେ ଆମମାନଙ୍କ ଦ୍ୱାରା ତାହାଙ୍କର ପ୍ରତିଜ୍ଞାତ ବାକ୍ୟଗୁଡ଼ିକୁ ପ୍ରକାଶ କରନ୍ତି, କାରଣ ଆମେ ଏହାକୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ତେବେ ଆଜି ରାତ୍ରି ଆପଣ ଯେଉଁମାନେ କି ମୂଳ ପାଠକୁ ଦେଖନ୍ତି, ଆସନ୍ତୁ ଆମେମାନେ ବାଇବେଲର ଦ୍ୱିତୀୟ ପିତର ପୁସ୍ତକକୁ ଖୋଲିବା ଏବଂ 15 ପଦରୁ ଆରମ୍ଭ କରିବା, କେବଳ ଅଳ୍ପ କିଛି ସମୟ ପାଇଁ ଶାସ୍ତ୍ର ଉପରେ କହିବାର ଏକ ଭାବ ନିମନ୍ତେ। ଆଉ ମୋହର ମହାପ୍ରସ୍ଥାନ ଉତ୍ତାରେ ତୁମ୍ଭେମାନେ ଏହି ସମସ୍ତ ବିଷୟ ଯେପରି ସର୍ବଦା ସ୍ମରଣରେ ଆଣିପାରିବ, ଏଥିନିମନ୍ତେ ମୁଁ ଯତ୍ନ କରିବି। କାରଣ ଆମ୍ଭେମାନେ ଯେତେବେଳେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଶକ୍ତି ଓ ଆଗମନ କଥା ତୁମମାନଙ୍କୁ ଜଣାଇଲୁ, ସେତେବେଳେ ଚତୁରତା ସହ କଳ୍ପିତ କୌଣସି କାହାଣୀ ଅବଲମ୍ବନ କରିନଥିଲୁ, ମାତ୍ର ତାହାଙ୍କ ମହିମାର ଚାକ୍ଷୁଷ ସାକ୍ଷୀ ହୋଇଥିଲୁ। ମୁଁ ତାହା ଭଲ ପାଏ, ଚାକ୍ଷୁଷ ସାକ୍ଷୀ, କୌଣସି କାହାଣୀ ନୁହେଁ, ଆମେ ଯାହା ବିଷୟରେ କହୁଅଛୁ ତାହାର ସାକ୍ଷୀ ଅଟୁ। ଯେଣୁ ଯେତେବେଳେ ମହାଗୌରବ ମଧ୍ୟରୁ ତାହାଙ୍କ ପ୍ରତି ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ, ସେତେବେଳେ ସେ ପିତା ପରମେଶ୍ୱରଙ୍କଠାରୁ ସମ୍ଭ୍ରମ ଓ ଗୌରବ ପ୍ରାପ୍ତ ହେଲେ। ଆମ୍ଭେମାନେ ତାହାଙ୍କ ସହିତ ପବିତ୍ର ପର୍ବତରେ ଥିବାବେଳେ ନିଜେ ଆକାଶରୁ ନିର୍ଗତ ଏହି ବାଣୀ ଶୁଣିଲୁ। ଏଥିରେ ଭାବବାଣୀ ଆମ୍ଭମାନଙ୍କ ନିକଟରେ ଅଧିକ ଦୃଢ଼ ହୋଇଅଛି। ତୁମେମାନେ ତାହା ଅନ୍ଧକାରମୟ ସ୍ଥାନରେ ପ୍ରଜ୍ୱଳିତ ହେଉଥିବା ପ୍ରଦୀପ ସଦୃଶ ମନେ କରି ରାତି ପାହାନ୍ତା ନ ହେବା ଓ ତୁମ୍ଭମାନଙ୍କ ହୃଦୟରେ ପ୍ରଭାତି ତାର ଉଦିତ ନ ହେବା ପର୍ଯ୍ୟନ୍ତ ତାହା ପ୍ରତି ମନୋଯୋଗ କଲେ ଭଲ ହେବ। ପ୍ରଥମରେ ଏହା ଜ୍ଞାତ ହୁଅ ଯେ ଶାସ୍ତ୍ରର କୌଣସି ଭାବବାଣୀ ସ୍ୱତନ୍ତ୍ର ଭାବରେ ବ୍ୟାଖ୍ୟା କରିବାର ବିଷୟ ନୁହେଁ, କାରଣ କୌଣସି ଭାବବାଣୀ କେବେ ହେଁ ମନୁଷ୍ୟର ଇଚ୍ଛାରୁ ଉତ୍ପନ୍ନ ହୋଇନାହିଁ, ମାତ୍ର ପରମେଶ୍ୱର ପ୍ରେରିତ ମନୁଷ୍ୟମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ କଥା କହିଥିଲେ। ପ୍ରଭୁ ତାହାଙ୍କ ବାକ୍ୟ ପଠନରେ ତାହାଙ୍କର ଆଶୀର୍ବାଦକୁ ଯୋଗ କରନ୍ତୁ। ବର୍ତ୍ତମାନ ମୁଁ ଏହାକୁ ଏକ ବିଷୟ ପାଇଁ ନେବାକୁ ଯାଉଅଛି। ପରମେଶ୍ୱର ଆପଣା ବ୍ୟାଖ୍ୟାତା ସ୍ୱୟଂ ଅଟନ୍ତି। ଆମେମାନେ ଦ୍ୱନ୍ଦ୍ୱର ଏକ ଦିନରେ ରହୁଅଛୁ। ଆମେମାନେ ଏପରି ଏକ ଦିନରେ ବସବାସ କରୁଅଛୁ ଯେତେବେଳେ କି ପୁରୁଷ ଏବଂ ମହିଳାମାନେ କ'ଣ କରିବେ ତାହା କଦାଚିତ ହିଁ ଜାଣନ୍ତି। ସବୁକିଛି ମନେ ହୁଏ ଏହା ଏକ ଅଶାନ୍ତ ଅବସ୍ଥାରେ ରହିଛି। ସମସ୍ତ କିଛି ଏପରି ମନେ ହୁଏ ଯେ ଦେଖିବାର ଅନେକ ଭିନ୍ନ ଭିନ୍ନ ଉପାୟମାନ ଅଛି, ତାହା କରିବାକୁ ତାହା ଶୈତାନ ହିଁ ଅଟେ। ତେବେ ପରମେଶ୍ୱର ସେପର୍ଯ୍ୟନ୍ତ ଜଣେ ଲୋକକୁ ଧାର୍ମିକ ଭାବରେ ବିଚାର କରିପାରିବେ ନାହିଁ ସଠିକ୍ ଭାବରେ, ଯେପର୍ଯ୍ୟନ୍ତ କି ସେମାନଙ୍କୁ ବିଚାର କରିବା ନିମନ୍ତେ ସେଠାରେ କିଛି ମାନଦଣ୍ଡ ନଥାଏ। ଆଉ ବାଇବେଲ କହେ ଯେ ସେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ସମସ୍ତ ମନୁଷ୍ୟର ବିଚାର କରିବେ। ଏବଂ ଯୀଶୁଖ୍ରୀଷ୍ଟ ହେଉଛନ୍ତି ବାକ୍ୟ। ସାଧୁ ଯୋହନ ତାର ପ୍ରଥମ ଅଧ୍ୟାୟ ଏହା କହେ, ଆଦ୍ୟରେ ବାକ୍ୟ ଥିଲେ ଏବଂ ବାକ୍ୟ ପରମେଶ୍ୱରଙ୍କ ସଙ୍ଗରେ ଥିଲେ ଏବଂ ସେହି ବାକ୍ୟ ପରମେଶ୍ୱର ଥିଲେ। ସେହି ବାକ୍ୟ ଦେହବନ୍ତ ହେଲେ ଓ ଆମମାନଙ୍କ ମଧ୍ୟରେ ବାସ କଲେ। ତେବେ ଆଜି ଆମେ ଯାହା ଅଛୁ ଏହା ତାହାଙ୍କର ଗୁଣ ସକଳର ହିଁ ପ୍ରଦର୍ଶନ ଅଟେ। ପରମେଶ୍ୱରଙ୍କ ଠାରେ ପ୍ରଥମେ ତ ସେ ପରମେଶ୍ୱର ହିଁ ନଥିଲେ। ପରମେଶ୍ୱର ଆମେମାନେ କେବଳ ତାହାଙ୍କୁ ଡାକିବା ସେହି ଅନନ୍ତ ଜଣେ, ସେ ପରମେଶ୍ୱର ନଥିଲେ। କାରଣ ସେହି ଶବ୍ଦ ଅର୍ଥାତ୍ ଇଂରାଜୀ ଶବ୍ଦ ପରମେଶ୍ୱରର ଅର୍ଥ ହେଉଛି ଉପାସ୍ୟ ବସ୍ତୁ, ଆଉ ତାହାଙ୍କର ଉପାସନା କରିବା ନିମନ୍ତେ କିଛି ହିଁ ନଥିଲା। ଏଣୁ ସେ ସେହି ଅନନ୍ତ ଜଣକ ଥିଲେ, ସମସ୍ତ ବୁଦ୍ଧିମତାର ସେହି ମୁଖ୍ୟ ସ୍ରୋତ। ଏବଂ ସମସ୍ତ ବୁଦ୍ଧିମତାର ଏହି ସ୍ରୋତରେ କୌଣସି ଗୋଟିଏ ପରମାଣୁ ଅଣୁ କିମ୍ବା କିଛି ନଥିଲା। କେଉଁଠାରେ ହେଲେ ପ୍ରକାଶ ନଥିଲା, ତାରା ଚନ୍ଦ୍ର ଅନ୍ୟ କିଛି ହିଁ ନଥିଲା। ପରମେଶ୍ୱର ଯାହାଙ୍କୁ ଆମେ ପରମେଶ୍ୱର ଭାବରେ ଜାଣୁ, ସେହି ମହାନ ଆତ୍ମା ଯିଏକି ଅନନ୍ତ ଥିଲେ, ଅର୍ଥାତ୍ କେବେ ଆରମ୍ଭ ହୋଇନଥିଲେ କେବେ ଶେଷ ହୋଇନଥିଲେ, ସେ ସେଠାରେ ଥିଲେ ଏବଂ ତାହାଙ୍କଠାରେ ଗୁଣ ସକଳ ରହିଥିଲା। ତାହା ପରମେଶ୍ୱର ହେବାର ଗୁଣ ସକଳ ଥିଲା। ତାପରେ ଏକ ପିତା ହେବାର ତାହାଙ୍କର ଗୁଣ ସକଳ, ଏକ ପୁତ୍ର ହେବାର ଗୁଣ ସକଳ, ଏକ ତ୍ରାଣକର୍ତ୍ତା ହେବାର ଗୁଣ ସକଳ, ଏକ ଆରୋଗ୍ୟକାରୀ ହେବାର ଗୁଣ ସକଳ ଥିଲା। ଏ ସମସ୍ତ ଗୁଣ ସକଳ ତାହାଙ୍କଠାରେ ଥିଲା। ଆଉ ବର୍ତ୍ତମାନ ସେ ଏହି ବିଷୟଗୁଡ଼ିକ ଯାହାକି ସେହି ସମୟଠାରୁ ଉନ୍ମୋଚିତ ହୋଇଅଛି, ତାହା କେବଳ ତାହାଙ୍କର ଗୁଣ ସକଳ ଅଟେ ଯାହାକି ପ୍ରକାଶିତ ହୋଇଅଛି। ମୋର କହିବାର ଅର୍ଥ, ଗୁଣ ସକଳ ତାହାଙ୍କର ବିଚାର ଗୁଡ଼ିକ ଥିଲା, ଆଉ ଗୋଟିଏ ବାକ୍ୟ ହେଉଛି ଏକ ବିଚାର ପ୍ରକାଶ ପାଇବା। ପୁଣି ତେବେ ତାହା ତାଙ୍କର ବିଚାରରେ ଥିଲା, ଆଉ ଯେତେବେଳେ ସେ କହିଲେ ତାହା ହୋଇଯାଉ, ଆଉ ତାହା ସେଠାରେ ହୋଇଗଲା, ତାହା ହୋଇଯାଉ ଆଉ ତାହା ସେଠାରେ ହୋଇଗଲା। ଆଉ ବର୍ତ୍ତମାନ ମନେ ରଖନ୍ତୁ, ଆପଣ ଖ୍ରୀଷ୍ଟିଆନ ମାନେ ଜଗତ ଆରମ୍ଭ ହେବା ପୂର୍ବରୁ ତାହାଙ୍କର ବିଚାରରେ ଥିଲେ, ଆଉ ଆପଣମାନେ ତାହାଙ୍କର ବିଚାରର ପ୍ରକଟୀକରଣ ଅଟନ୍ତି। ଏପରିକି ଏକ ଜଗତ ଆରମ୍ଭ ହେବା ପୂର୍ବରୁ ଆପଣମାନେ ଖ୍ରୀଷ୍ଟଙ୍କଠାରେ ଥିଲେ, ଆମେନ୍, ପରମେଶ୍ୱରଙ୍କଠାରେ ଆରମ୍ଭରେ ଥିଲେ। ତେବେ ଆପଣମାନେ ଦେଖନ୍ତୁ, ତାହା ଆପଣମାନଙ୍କୁ ତାହାଙ୍କର ବିଷୟବସ୍ତୁ କରିଦିଏ। ଏବଂ ସମଗ୍ର ବିଷୟଟି ଏହା ଯେ ପରମେଶ୍ୱର ସ୍ୱୟଂ ଆପଣଙ୍କୁ ଇନ୍ଦ୍ରିୟଗୋଚର ବସ୍ତୁ ଭାବେ ପ୍ରକଟିତ କରୁଅଛନ୍ତି, ଯେପରିକି ତାହାଙ୍କୁ ହସ୍ତ ଦ୍ୱାରା ସ୍ପର୍ଶ କରାଯାଇପାରେ, ଦେଖାଯାଇପାରେ ଏବଂ ପ୍ରଭୃତି ସବୁ କରାଯାଇପାରେ। ଏବଂ ତାହା ହିଁ ଅଟେ ଯାହାକି ପରମେଶ୍ୱର ଅଟନ୍ତି, ତାହା ହିଁ ସେ ସମଗ୍ର ବିଷୟ ଅଟେ। ତେବେ ଲୋକମାନେ କୁହନ୍ତି ସେହି ବ୍ୟାଖ୍ୟା, ମୁଁ ଏଠାରେ କିଛି ଦିନ ପୂର୍ବରୁ ଏକ ସଭାରେ କହୁଥିଲି, ଜଣେ ବ୍ୟକ୍ତି ମୋତେ କହିଲେ, ସେ କହିଲେ, ଭାଇ ବ୍ରାନହମ୍, ଆପଣଙ୍କଠାରେ ଭୁଲ ବ୍ୟାଖ୍ୟା ଅଛି, ଆପଣ ତାହାର ସଠିକ୍ ବ୍ୟାଖ୍ୟା କରନ୍ତି ନାହିଁ। ତେବେ ଆମେ ଶୁଣୁ, ସେମାନେ ମେଥଡିଷ୍ଟ ପାଖକୁ ଯାଆନ୍ତି ଏବଂ ସେମାନେ କୁହନ୍ତି ବାପ୍ଟିଷ୍ଟ ସଠିକ୍ ବ୍ୟାଖ୍ୟା କରନ୍ତି ନାହିଁ, ବାପ୍ଟିଷ୍ଟ କୁହନ୍ତି, ପେଣ୍ଟିକୋଷ୍ଟାଲ ମାନେ କରନ୍ତି ନାହିଁ, ପେଣ୍ଟିକୋଷ୍ଟାଲ କହେ ଯେ ସେହି ୱାନ୍ନେସ୍ ମାନେ କରନ୍ତି ନାହିଁ, ୱାନ୍ନେସ୍ କୁହନ୍ତି, ଆସେମ୍ବ୍ଲିଜ୍ ମାନେ କରନ୍ତି ନାହିଁ, ଏବଂ ପ୍ରତ୍ୟେକ ଜଣ ଏହା କୁହନ୍ତି ଯେ ଅନ୍ୟ ଜଣଙ୍କ ତାହା କରେ ନାହିଁ। ପରମେଶ୍ୱର ଆପଣ ବ୍ୟାଖ୍ୟାତା ସ୍ୱୟଂ ଅଟନ୍ତି, ତାହାଙ୍କ ନିମନ୍ତେ ବ୍ୟାଖ୍ୟା କରିବାକୁ ସେ କାହାରିକୁ ଆବଶ୍ୟକ କରନ୍ତି ନାହିଁ, ସେ ତାହାଙ୍କର ବ୍ୟାଖ୍ୟା ନିଜେ କରନ୍ତି। ମନୁଷ୍ୟ କିଏ ଯେ ପରମେଶ୍ୱରଙ୍କୁ ବ୍ୟାଖ୍ୟା କରିପାରେ, ପରମେଶ୍ୱର ଆପଣ ବ୍ୟାଖ୍ୟାତା ସ୍ୱୟଂ ଅଟନ୍ତି। ତେବେ ପିତରଠାରେ କହୁଛନ୍ତି, ଆମେମାନେ ପାଉ ଯେ ଆରମ୍ଭରେ ଯେତେବେଳେ ପରମେଶ୍ୱର ଏହା କହିଲେ ଦୀପ୍ତି ହୋଇଯାଉ, ଏବଂ ସେଠାରେ ଦୀପ୍ତି ହେଲା, ତାହା ହିଁ ହେଉଛି ଏହାର ବ୍ୟାଖ୍ୟା। ଯେତେବେଳେ ପରମେଶ୍ୱର କିଛି କହିଲେ ଏବଂ ତାହା ପ୍ରକଟିତ ହେଲା, ସେତେବେଳେ ତାହା ହିଁ ପରମେଶ୍ୱରଙ୍କ ବ୍ୟାଖ୍ୟା ଅଟେ ଯେ ତାହାଙ୍କର ବାକ୍ୟ ଠିକ୍ ଅଟେ। ବୁଝିଲେ, ଯେତେବେଳେ ସେ କହିଲେ ଦୀପ୍ତି ହେଉ, ସେତେବେଳେ ତାହା ପ୍ରଥମେ ତାହାଙ୍କର ବିଚାରରେ ଥିଲା। ଏହା ପୂର୍ବେ କି ସେଠାରେ ଦୀପ୍ତି ବୋଲି କିଛି ଏକ ବିଷୟ ରହିଥାନ୍ତା। ଯେତେବେଳେ ସେ କହିଲେ ଦୀପ୍ତି ହେଉ, ଆକାଶରେ ଦୀପ୍ତି ଝଟକି ଗଲା, ତାହା ହିଁ ସେହି ବ୍ୟାଖ୍ୟା ଅଟେ। କାହାରିକୁ ତାହାର ବ୍ୟାଖ୍ୟା କରିବାକୁ ପଡିଲା ନାହିଁ, କାରଣ ପରମେଶ୍ୱର ତାହା କହିଥିଲେ ଏବଂ ତାହା ସେଠାରେ ହେଲା। ଯେତେବେଳେ ପରମେଶ୍ୱର କୁହନ୍ତି ଆଉ ତାହା ପ୍ରକଟିତ ହୁଏ, ତେବେ ତାହା ହିଁ ତାହାଙ୍କର ବାକ୍ୟର ବ୍ୟାଖ୍ୟା ଅଟେ। ମନୁଷ୍ୟମାନେ ତାହା କାହିଁକି ଦେଖିପାରନ୍ତି ନାହିଁ, ଲୋକମାନେ ତାହା କାହିଁକି ଦେଖନ୍ତି ନାହିଁ? ଯେତେବେଳେ ପରମେଶ୍ୱରଙ୍କ ପ୍ରତିଜ୍ଞା କରନ୍ତି ଏବଂ ପରମେଶ୍ୱର କୁହନ୍ତି ଆଦ୍ୟରେ ଆଦି ପୁସ୍ତକରେ, ପ୍ରତ୍ୟେକ ଯୁଗ ନିମନ୍ତେ ସେ ଆପଣାର ବାକ୍ୟକୁ ନିରୂପଣ କଲେ, ଯେପରିକି ତା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆସିଲା, ଏବଂ ଏହି ଯୁଗଗୁଡ଼ିକ ଦେଇ ମଣ୍ଡଳୀ ଜଗତ ଏହି ସମସ୍ତ ବିଷୟକୁ ପରମ୍ପରା ଗୁଡ଼ିକ ଦ୍ୱାରା ଓ ପ୍ରଭୃତି ଦ୍ୱାରା ଏସବୁକୁ ମିଶ୍ରିତ କରି ପକାଇଥିଲା। ଆଉ ପରମେଶ୍ୱର ସଦାସର୍ବଦା ପୁରାତନ ନିୟମ ଏବଂ ନୂତନରେ ଦୃଶ୍ୟକୁ ଭବିଷ୍ୟତ ବକ୍ତାମାନଙ୍କୁ ପ୍ରେରଣ କରିଅଛନ୍ତି। ପୁଣି ସଦାପ୍ରଭୁଙ୍କ ବାକ୍ୟ ଭବିଷ୍ୟତ ବକ୍ତାଙ୍କ ପାଖକୁ ଆସେ ଏବଂ ଏହା ତାହାକୁ କିପରି ସାଧନ କରେ, ଏହା ପରମେଶ୍ୱରଙ୍କ ବାକ୍ୟକୁ ପ୍ରକଟିତ କରେ। ପରମେଶ୍ୱରଙ୍କ ପ୍ରକଟୀକରଣ ଯାହାକି ଏହା କହେ ଯେ ତାହା ଠିକ୍ କି ଭୁଲ, କାହାରିକୁ ତାହାର ବ୍ୟାଖ୍ୟା କରିବାର ଆବଶ୍ୟକତା ନାହିଁ, ସେ ବାକ୍ୟ ସ୍ୱୟଂ ନିଜର ବ୍ୟାଖ୍ୟା କରେ। ପରମେଶ୍ୱର ତାହାର ପ୍ରତିଜ୍ଞା କରିଥିଲେ ଏବଂ ତାହା ସେଠାରେ ଘଟିଥାଏ। କାହା ବିଷୟରେ ଆଉ ଅନ୍ୟ କିଛି କହିବା କି ଲାଭ ହୁଏ? ସେହି ପାପୀ ମନୁଷ୍ୟ କିଏ ଯେ ତାହା କହିବାକୁ ଚେଷ୍ଟା କରିବ ଯେ ସେହି ବ୍ୟାଖ୍ୟା ଭୁଲ ଅଟେ, ଯେତେବେଳେ କି ପରମେଶ୍ୱର ଏକ ପ୍ରତିଜ୍ଞା କରିଛନ୍ତି ଏବଂ ପରମେଶ୍ୱର ତାହା କରନ୍ତି। ତାହା ତ ପରମେଶ୍ୱର ନିଜେ ସ୍ୱୟଂ ଅଟନ୍ତି, ଯେ କି ନିଜର ବ୍ୟାଖ୍ୟା କରୁଛନ୍ତି, ବ୍ୟାଖ୍ୟା କରୁଥାନ୍ତି। ତାହାଙ୍କୁ ବ୍ୟାଖ୍ୟା କରିବା ପାଇଁ ତାହାଙ୍କର କାହାରିକୁ ଆବଶ୍ୟକତା ନାହିଁ। ସେ ଯାହା କରିବେ ବୋଲି ପ୍ରତିଜ୍ଞା କରିଥିଲେ ତାହା ପ୍ରକଟ କରିବା ଦ୍ୱାରା ସେ ଆପଣାକୁ ବ୍ୟାଖ୍ୟା କରନ୍ତି। ଓ ମଣ୍ଡଳୀ ଯଦି ତାହା କେବଳ ଦେଖିପାରନ୍ତି ଓ ସେହି ପ୍ରତିଜ୍ଞା ଗୁଡ଼ିକୁ ଦେଖିପାରନ୍ତି, କରନ୍ତି ଯାହାକି ପ୍ରତ୍ୟେକ ଯୁଗ ନିମନ୍ତେ ନିରୂପଣ କରାଯାଇଅଛି। ଅନ୍ୟ ସମସ୍ତ ଯୁଗମାନ ପରମେଶ୍ୱର ଦୃଶ୍ୟକୁ ପଠାଇଅଛନ୍ତି, ଏପରିକି ସପ୍ତମଣ୍ଡଳୀ ଯୁଗମାନ ଦେଇ ସୁଦ୍ଧା, ଓ ସମସ୍ତ କିଛି ପ୍ରକଟିତ କରିଛନ୍ତି ଯାହା ସେ କରିବା ପାଇଁ ପ୍ରତିଜ୍ଞା କରିଥିଲେ। ସମସ୍ତ କିଛି, ଏପରି ଗୋଟିଏ ହେଲେ ବିଷୟ ନାହିଁ ଯାହାକି ସଫଳ ହୋଇନାହିଁ। ଅବିକଳ ଭାବେ ସେ ଯାହା କରିବେ ବୋଲି କହିଥିଲେ ତାହା ସେ କଲେ, କାରଣ ଯେତେବେଳେ ପରମେଶ୍ୱର କହିଲେ ସେଠାରେ ପଛରେ ଯିଶାଏରେ ସେ କହିଲେ ଜଣେ କୁମାରୀ ଗର୍ଭବତୀ ହେବ, ଆଉ ସେ ତାହା ହେଲା। ତେବେ କିଏ ତାହାକୁ ବ୍ୟାଖ୍ୟା କରିପାରିବ? ପରମେଶ୍ୱର ତାହାର ବ୍ୟାଖ୍ୟା କଲେ। ସେ କହିଲେ ଜଣେ କୁମାରୀ ଗର୍ଭବତୀ ହେବ, ଆଉ ସେ ଗର୍ଭବତୀ ହେଲା। ତେବେ ଆପଣ କଣ ଆପଣ କରିପାରନ୍ତି ନାହିଁ, ତାହା ବିଷୟରେ କିଛି ହେଲେ କୁହାଯାଇପାରେ ନାହିଁ, କାରଣ ପରମେଶ୍ୱର କହିଥିଲେ ଯେ ସେ କରିବେ ଏବଂ ସେ ତାହା କଲେ। ମାତ୍ର ସେତେବେଳେ ଏହାକୁ ଦେଖିବା ପାଇଁ ମଣ୍ଡଳୀ ଅତ୍ୟଧିକ ଅନ୍ଧ ଥିଲା। ଦେଖନ୍ତୁ, ତାହା ବିଷୟରେ ସେମାନଙ୍କର ନିଜ ନିଜର ଧାରଣା ରହିଥିଲା। ଏହା ତ ତାଠାରୁ ବହୁତ ଅଧିକ ଭିନ୍ନ ଥିଲା ଯାହା ସେମାନେ ଆଶା କରୁଥିଲେ। ପିତର ଏଠାରେ ସେ ବିଷୟକୁ ଉଦ୍ଧୃତ କରୁଥିଲେ। ସେ କହିଲେ ପରମେଶ୍ୱର ଖ୍ରୀଷ୍ଟଙ୍କୁ ତାହାଙ୍କର ବାକ୍ୟ ଦ୍ୱାରା ପ୍ରକାଶ କଲେ। ସେ କହିଲେ ଏ ଆମ୍ଭର ପ୍ରିୟ ପୁତ୍ର। ଏହି ବିଶ୍ୱାସୀମାନେ ସେଠାରେ ଛିଡ଼ା ହୋଇଥିଲେ, ଆଉ ଖ୍ରୀଷ୍ଟ ପରମେଶ୍ୱରଙ୍କର ପ୍ରକଟୀକରଣ ଥିଲେ। ସେ ସର୍ବଦା ଖ୍ରୀଷ୍ଟଙ୍କୁ ତାହାଙ୍କର ବାକ୍ୟ ଦ୍ୱାରା ପ୍ରକାଶ କରିଥିଲେ, କାରଣ ଖ୍ରୀଷ୍ଟ ହେଉଛନ୍ତି ବାକ୍ୟ, ସେ ସର୍ବଦା ପ୍ରକାଶ କରିଥାନ୍ତି। ଯେତେବେଳେ ସେ କହିଲେ ନୋହଙ୍କ ସମୟରେ ଖ୍ରୀଷ୍ଟ ନୋହଙ୍କ ଠାରେ ଥିଲେ, କଣ ଆପଣ ଏହା ବିଶ୍ୱାସ କରନ୍ତି କି? ନୋହ କହିଲେ ବର୍ଷା ହେବାକୁ ଯାଉଅଛି, ବର୍ଷା ହେବ, ପୃଥିବୀ ଧ୍ୱଂସ ହୋଇଯିବ। ବର୍ଷା ହେଲା, ତାହା କୌଣସି ବ୍ୟାଖ୍ୟା ଆବଶ୍ୟକ କଲା ନାହିଁ, ତାହା ବର୍ଷା ହେଲା, କାରଣ ପରମେଶ୍ୱର ନୋହ ଭିତରେ ଥାଇ ତାହା କହିଥିଲେ ବର୍ଷା ହେବାକୁ ଯାଉଅଛି। ସେ ଜଣେ ଭବିଷ୍ୟବକ୍ତା ଥିଲେ ଏବଂ ତାହାର ପ୍ରମାଣ ହେଲା ଯେ ସେ ଯାହା କହିଥିଲେ ତାହା ସଫଳ ହେଲା। ତେଣୁ ସେମାନଙ୍କୁ ତାହାର ବ୍ୟାଖ୍ୟା କରିବାର କୌଣସି ଆବଶ୍ୟକତା ନାହିଁ। ସେମାନଙ୍କ ମଧ୍ୟରୁ କେତେକ ହୁଏତ ଆଖପାଖରେ କହିଲେ ଏହି ବ୍ୟକ୍ତି କଣ କହୁଛି ସେ ତାହା ଜାଣେ ନାହିଁ। ମାତ୍ର ପରମେଶ୍ୱର ସର୍ବଦା ପ୍ରତିଜ୍ଞା କରିଥିଲେ, ଯଦି ତୁମ ମଧ୍ୟରେ କେହି ଜଣେ ଆତ୍ମିକ କିମ୍ବା ମାଓବାଦୀ ଅଛନ୍ତି ଆଉ ଯାହା ସେ କହନ୍ତି ତାହା ସଫଳ ହୁଏ, ତେବେ ତାହାର ଶୁଣ, ତାହା ଠିକ ଅଟେ, କାରଣ ଏହା ସତ୍ୟ। ଏହାକୁ ତ ନିଶ୍ଚିତରେ ବାକ୍ୟ ଅନୁଯାୟୀ ହେବା ଉଚିତ, ଆଉ ନୁହଁ ବାକ୍ୟ ଅନୁଯାୟୀ ଥିଲେ। ଯେତେବେଳେ ସେ ଭବିଷ୍ୟତବାଣୀ କଲେ ଯେ ବର୍ଷା ହେବାକୁ ଯାଉଅଛି, ଆଉ ସେତେବେଳେ ତାହା ବର୍ଷା ହେଲା, ତାହା ପାଇଁ କୌଣସି ବ୍ୟାଖ୍ୟାର ଆବଶ୍ୟକତା ହେଲା ନାହିଁ, କାରଣ ତାହା ତ ଠିକ ସେହିପରି ହୋଇଥିଲା। ଦିଶା କହିଲେ ଜଣେ କୁମାରୀ ଗର୍ଭବତୀ ହେବ, ଆଉ ସେ ତାହା ହେଲେ। ତେବେ ତା ଅତ୍ୟନ୍ତ ଅସାଧାରଣ ଥିଲା, କାରଣ ଦେଖନ୍ତୁ ଏହା ତ ତାହାର ଶହଶହ ବର୍ଷ ପୂର୍ବରୁ ଥିଲା ଯେ ଏହି କୁମାରୀ ଗର୍ଭବତୀ ହୁଅନ୍ତେ। ତାହା ତ ଏତେ ଅସାଧାରଣ ଥିଲା ଯେ ଏପରିକି ଜୋସେଫ ନାମକ ଜଣେ ଉତ୍ତମ ପୁରୁଷ, ଯିଏକି ତାଙ୍କର ସ୍ୱାମୀ ଥିଲେ, ଜଣେ ଧାର୍ମିକ ବ୍ୟକ୍ତି ହୋଇଥିବାରୁ ଏବଂ ତାଙ୍କୁ ପ୍ରକାଶର ନିନ୍ଦାର ପାତ୍ର କରିବାକୁ ଇଚ୍ଛା ନ କରିବାରୁ, ସେହି ଉତ୍ତମ ପୁରୁଷ ସେହିଦିନ ମାନଙ୍କରେ ତାହା ଜୋସେଫଙ୍କ ସହିତ କିପରି ହୋଇଥିବ, ଯେତେବେଳେ କି ସେ ମରିୟମଙ୍କ ସହିତ ବିବାହ ନିର୍ବନ୍ଧରେ ବନ୍ଧନରେ ଆବଦ୍ଧ ହୋଇଥିଲେ। ମରିୟମଙ୍କ ବିବାହ ନିର୍ବନ୍ଧ ହୋଇଥିଲା, ସେହି ଦିନରେ ତାହାକୁ ଭାଙ୍ଗିବା ତା ବ୍ୟଭିଚାର କରିବା ସହିତ ସମାନ ଥିଲା। ଆଉ ଅବଶ୍ୟ ଜୋସେଫଙ୍କ ପାଇଁ ଏପରି ମନେ ହେଉଥିଲା ଯେ ମରିୟମ ତାଙ୍କୁ ଅବରୋଧ ସ୍ୱରୂପରେ ବ୍ୟବହାର କରିବାକୁ ଚେଷ୍ଟା କରୁଥିଲେ, କିଏବା ନିଜର ଭୁଲ ପାଇଁ ତାଙ୍କୁ ଏକ ଢାଲ ସ୍ୱରୂପ କରୁଥିଲେ, କାରଣ ଏଠାରେ ସେ ବିବାହିତ ନ ହୋଇ କେବଳ ବିବାହ ନିର୍ବନ୍ଧ ହୋଇ ଜଣେ ମାତା ହେବେ ବୋଲି ଜଣାପଡ଼ିଥିଲା। ସେହିପରି ଏକ କୌଶଳକୁ ପଥରରେ ମାରି ଦିଆଯାଉଥିଲା, ତାହା ତ ବ୍ୟବସ୍ଥା ଅନୁଯାୟୀ ସେହିପରି ହେବାକୁ ଥିଲା। ଆଉ ଜୋସେଫ ତାଙ୍କ ସ୍ୱାମୀ ଜଣେ ଧାର୍ମିକ ଲୋକ ଥିଲେ, ଜଣେ ଅତ୍ୟନ୍ତ ଧାର୍ମିକ ଲୋକ ଥିଲେ, ସେ ପରମେଶ୍ୱରଙ୍କୁ ବିଶ୍ୱାସ କରୁଥିଲେ। ଏବଂ ଯେତେବେଳେ ମରିୟମ ସେ ସୁନ୍ଦର ବଡ଼ ବଡ଼ କୋମଳ ଆଖିରେ ତାଙ୍କୁ ଦେଖିଲେ ଓ କହିଲେ ଜୋସେଫ, ସେ ପ୍ରଧାନଦୂତ ଗ୍ୟାବ୍ରିଏଲ ମୋତେ ଦର୍ଶନ ଦେଲେ ଓ ମୋତେ କହିଲେ ଯେ ମୁଁ ଗର୍ଭବତୀ ହେବାକୁ ଯାଉଅଛି ବିନା କୌଣସି ପୁରୁଷଙ୍କୁ ଜାଣି। ତେବେ ଯଦି ଜୋସେଫ କେବଳ ପଛରେ ଶାସ୍ତ୍ରକୁ ଅନାଇଥାନ୍ତେ ଯେ ଭବିଷ୍ୟତ କହିଥିଲେ ଯେ ସେ ତାହା କରିବେ, ଏହା ତ ପରମେଶ୍ୱର କେବଳ ତାହାଙ୍କର ନିଜ ବାକ୍ୟକୁ ବ୍ୟାଖ୍ୟା କରୁଥିଲେ, ବୁଝିଲେ? ମାତ୍ର ତାହା ଅତ୍ୟନ୍ତ ଅସାଧାରଣ ଥିଲା। ତାହିଁ ତ ମାମଲା ଯେକୌଣସି ଯୁଗରେ ଅଟେ, ପରମେଶ୍ୱରଙ୍କ ବାକ୍ୟ ଲୋକମାନଙ୍କ ପାଇଁ ଅଜଣା ଅଟେ, ଏହା ଅତ୍ୟନ୍ତ ଅସାଧାରଣ ଅଟେ। ପରମେଶ୍ୱର ସର୍ବଦା ଅସାଧାରଣ କାର୍ଯ୍ୟ ହିଁ କରନ୍ତି। ଏହା ତ ପରମେଶ୍ୱର ଯେଉଁଠାରେ ବି ରହନ୍ତି ଅସାଧାରଣ ଅଟନ୍ତି। ଏହା ତ ଜଗତର ବ୍ୟବସ୍ଥାର ବିରୁଦ୍ଧରେ ଅଟେ, କାରଣ ସେମାନେ ବିଷୟଗୁଡ଼ିକୁ ସେହିପରି ଭାବରେ ରଖିଛନ୍ତି ଯେପରି ସେମାନେ ଭାବନ୍ତି ଯେ ତାହା ରହିବା ଉଚିତ। ମାତ୍ର ପରମେଶ୍ୱର ଆସନ୍ତି ଏବଂ ଅସାଧାରଣକୁ କରନ୍ତି। ଏହି କୁମାରୀ କିପରି ଭାବରେ ଗର୍ଭଧାରଣ କରିପାରେ? ସେ ନିଷ୍ଠାବାନ ଥିଲେ, ସେ ଏହା ବିଷୟରେ ପରମେଶ୍ୱରଙ୍କୁ ଅନ୍ୱେଷଣ କଲେ, ଆଉ ତାପରେ ପରମେଶ୍ୱର ତାଙ୍କୁ ଏକ ସ୍ୱପ୍ନରେ କଥାବାର୍ତ୍ତା ହେଲେ ଏବଂ କହିଲେ, ହେ ଦାଉଦଙ୍କ ସନ୍ତାନ ଜୋସେଫ, ତୁମର ଭାର୍ଯ୍ୟା ମରିୟମଙ୍କୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାଙ୍କର ଗର୍ଭ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ହୋଇଅଛି, ପରମେଶ୍ୱର ତାଙ୍କୁ ଆବରିଛନ୍ତି, ଏହା ହିଁ ଅଟେ ଯାହାକି ତାହା କରିଅଛି। କଣ ଆପଣମାନେ କେବେ ଧ୍ୟାନ ଦେଲେ କି ଯେ ପରମେଶ୍ୱର ସେଠାରେ ଜୋସେଫଙ୍କ ସହିତ କିପରି ବ୍ୟବହାର କରିଥିଲେ? ଏକ ମାଧ୍ୟମିକ ଧରଣରେ, ସ୍ୱପ୍ନ ଜରିଆରେ। ତେବେ ଆମେମାନେ ଜାଣୁ ଯେ ସ୍ୱପ୍ନମାନ ଅଛି, ଆମେମାନେ ସ୍ୱପ୍ନମାନରେ ବିଶ୍ୱାସ କରୁ, ମୁଁ ସ୍ୱପ୍ନମାନରେ ବିଶ୍ୱାସ କରେ। ହୁଏ ପରମେଶ୍ୱର ସଦାବେଳେ ସ୍ୱପ୍ନରେ ଲୋକମାନଙ୍କ ସହିତ ବ୍ୟବହାର କରିଥାନ୍ତି, ମାତ୍ର ସ୍ୱପ୍ନମାନ ମାଧ୍ୟମିକ ଅଟେ। ଦେଖନ୍ତୁ, ଯେପର୍ଯ୍ୟନ୍ତ ଏହାର ବ୍ୟାଖ୍ୟା ନ ହୁଏ ତାହା ଠିକ କିମ୍ବା ଭୁଲ ହୋଇପାରେ, ମାତ୍ର ସେ କୌଣସି ବ୍ୟାଖ୍ୟା ଆବଶ୍ୟକ କଲେ ନାହିଁ। ଏହା ତ ପରମେଶ୍ୱର ନିଜେ ଜୋସେଫଙ୍କ ସହିତ କଥାବାର୍ତ୍ତା କରିଥିଲେ, କାରଣ ସେହିଦିନମାନଙ୍କରେ ସେଠାରେ ଦେଶରେ ବ୍ୟାଖ୍ୟା କରିବା ନିମନ୍ତେ ଜଣେ ଭବିଷ୍ୟବକ୍ତା ନଥିଲେ। ସେଠାରେ 400 ବର୍ଷ ହୋଇଯାଇଥିଲା, କୌଣସି ଭବିଷ୍ୟବକ୍ତା ନଥିଲେ। ଏଣୁ ପରବର୍ତ୍ତୀ ସର୍ବୋତ୍ତମ ବିଷୟ ଯେ ପରମେଶ୍ୱର ତାହାଙ୍କ ନିଜ ପୁତ୍ରର କଲ୍ୟାଣ ନିମନ୍ତେ ଭଲ ନିମନ୍ତେ ଯତ୍ନ କଲେ, ଯେ ଜୋସେଫଙ୍କ ସହିତ ଏକ ସ୍ୱପ୍ନରେ ଏବଂ ବିନା କୌଣସି ବ୍ୟାଖ୍ୟାରେ କଥା ହେଲେ। ସେ କହିଲେ ସେ ସ୍ତ୍ରୀ ଲୋକଟି ଠିକ୍ ତାଙ୍କ ଗର୍ଭରେ ରହିଥିବା ସେହି ପବିତ୍ର ବିଷୟ ହେଉଛନ୍ତି ପରମେଶ୍ୱରଙ୍କ ପୁତ୍ର। କୌଣସି ବ୍ୟାଖ୍ୟା ଆବଶ୍ୟକ କଲେ ନାହିଁ। ସଚ୍ଚୋଟ ନିଷ୍ଠାପର ହୃଦୟଗୁଡ଼ିକ ସହିତ ପରମେଶ୍ୱର ନିଜର ବ୍ୟାଖ୍ୟାକୁ ସ୍ୱୟଂ କରନ୍ତି। ପୁରୁଷ ଏବଂ ମହିଳାମାନେ ଯେଉଁମାନେ କି ସେହି ବିଷୟକୁ ଅନାନ୍ତି ଯାହାକି ରହସ୍ୟମୟ ଅଟେ, ଯଦି ଆପଣମାନେ ସଚ୍ଚୋଟ ଏବଂ ନିଷ୍ଠାପର ରହିବେ ଓ ବିଶ୍ୱାସ କରିବେ, ତାହେଲେ ପରମେଶ୍ୱରଠାରେ ଏହାକୁ ତୁମ ପାଇଁ ବ୍ୟାଖ୍ୟା କରିବାର ଏକ ଉପାୟ ଅଛି। ପ୍ରଥମେ ଏହା ଖୋଜନ୍ତୁ ଯେ ତାହା ଏକ ପ୍ରତିଜ୍ଞା କି ନୁହେଁ। ଯଦି ଜୋସେଫ କେବଳ ପଛକୁ ଯାଇଥାନ୍ତେ ଏବଂ ପରମ୍ପରା ଗୁଡ଼ିକ ଠାରୁ ଦୂରେଇ ଯାଇ ବାଇବେଲକୁ ଫେରିଥାନ୍ତେ ଆଉ ଏହା ପାଇଥାନ୍ତେ ଯିଶାୟ କହିଥିଲେ ଯେ ସେହି ସ୍ତ୍ରୀ ତାହା କରିବାକୁ ଯାଉଛନ୍ତି, ଏବଂ ସେହି ବିଷୟମାନେ ଯାହା ସମ୍ବନ୍ଧରେ କୁହାଯାଇଥିଲା ତାହାଙ୍କର ଜନ୍ମ ବିଷୟ ଏବଂ ତାହା ବିଷୟରେ ସବୁକିଛି ଶାସ୍ତ୍ର ଦ୍ୱାରା କୁହାଯାଇଥିଲା ପବିତ୍ର ଭବିଷ୍ୟବକ୍ତାମାନଙ୍କ ଦ୍ୱାରା, ଯେପରିକି ପିତର କହିଲେ, ଏବଂ ସେଥିରେ କୌଣସି ବ୍ୟକ୍ତିଙ୍କର କୌଣସି ବ୍ୟକ୍ତିଗତ ବ୍ୟାଖ୍ୟା କରିବାର ଏକ ଅଧିକାର ନାହିଁ। ଏହା ତ ଅବିକଳ ଭାବରେ ଠିକ୍ ତାହା ଅଟେ ଯାହାକି ପରମେଶ୍ୱର ହେବ ବୋଲି କହିଥିଲେ। ସେହି ଦିନ ପାଇଁ ସେ ପ୍ରତିଜ୍ଞା କରାଯାଇଥିବା ପରମେଶ୍ୱରଙ୍କ ବାକ୍ୟର ପ୍ରକଟୀକରଣ ଥିଲେ। ପରମେଶ୍ୱର ତାହା କହିଥିଲେ, ଏଣୁ ତାହା ସେଠାରେ ସେହିପରି ଥିଲା। ଏହା ତାକୁ ସମାଧାନ କଲା। ଯୀଶୁ କହିଲେ, ଯେତେବେଳେ ସେ ଧରାପୃଷ୍ଠରେ ଥିଲେ, ଯେତେବେଳେ ସେମାନେ ତାହାଙ୍କର ସେବା କାର୍ଯ୍ୟକୁ ବୁଝିପାରି ନଥିଲେ, ତ ଅତ୍ୟଧିକ ମହାନ ଏକ ବହୁତ ବଡ଼ ଆଶ୍ଚର୍ଯ୍ୟ ଘଟଣା ସେମାନେ ପାଇନଥିଲେ, ବରଂ ଅଦ୍ଭୁତ ଘଟଣା ଥିଲା। ସେମାନେ ତାହାଙ୍କୁ ବୁଝିପାରିଲେ ନାହିଁ। ସେ କହିଲେ, ଶାସ୍ତ୍ର ଅନୁସନ୍ଧାନ କର। ମୁଁ ଆଶା କରେ ଯେ ମୁଁ ସେଥିରେ ଉଚ୍ଚ ପାଟିରେ କହିବା ଦ୍ୱାରା ଆପଣମାନଙ୍କୁ ସେଠାରେ ବଧିର କରୁନାହିଁ। ଶାସ୍ତ୍ର ଅନୁସନ୍ଧାନ କର, କାରଣ ସେଥିରେ ତୁମମାନଙ୍କର ଅନନ୍ତ ଜୀବନ ଅଛି ବୋଲି ତୁମେ ଭାବୁଛ, ଏବଂ ତାହା ହିଁ ଅଟେ ଯାହାକି ମୋର ସାକ୍ଷ୍ୟ ଦିଅନ୍ତି। ଦେଖନ୍ତୁ, ତାହା ହିଁ ଅଟେ ଯିଏକି ତୁମମାନଙ୍କୁ ଏହା କୁହେ ଯେ ମୁଁ କିଏ ଅଟେ। ଦେଖନ୍ତୁ, ପରମେଶ୍ୱର ବାକ୍ୟ ନିରୂପଣ କଲେ। ସେଦିନ ପରମେଶ୍ୱରଙ୍କ ପ୍ରକଟୀକରଣ ହେବାକୁ ଥିଲା। ପରମେଶ୍ୱର ଇମାନୁଏଲ ଆମ ସହିତ, ତାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ଶାନ୍ତି ରାଜା, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା କୁହାଯିବ। ଆଉ ତାହାଙ୍କର ନାମ ଇମାନୁଏଲ ଡକା ହେବ। ଆମମାନଙ୍କ ସହିତ ପରମେଶ୍ୱର, ପରମେଶ୍ୱର ଦାଉଦଙ୍କ ଠାରେ ଥିଲେ, ପରମେଶ୍ୱର ମୋଷାଙ୍କ ଠାରେ ଥିଲେ, ପରମେଶ୍ୱର ସମସ୍ତ ଯୁଗ ଦେଇ ତାହା ପରମେଶ୍ୱର ହିଁ ଅଟନ୍ତି, ଆପଣଙ୍କୁ ସେ ଯୁଗ ପାଇଁ ପ୍ରକାଶ କରୁଥାନ୍ତି। ମାତ୍ର ଏହି ଯୁଗ ଜଣେ କୁମାରୀ ଗର୍ଭବତୀ ହେବ ଏବଂ ସେ ଏକ ପୁତ୍ର ପ୍ରସବ କରିବ, ଆଉ ସେ ଆମ୍ଭମାନଙ୍କ ସହିତ ପରମେଶ୍ୱର ହେବେ। ସେଇଥିପାଇଁ ତ ସେମାନେ ତାହାଙ୍କୁ କୃଶରେ ଚଢ଼ାଇଥିଲେ ଯେ ନିଜକୁ ପରମେଶ୍ୱର ବୋଲାଉଅଛି ଏବଂ ପୁଣି ବିଶ୍ରାମବାର ଅମାନ୍ୟ କରୁଅଛି। ସେ ଥିଲେ, ସେ ତ ବିଶ୍ରାମବାରର ପରମେଶ୍ୱର ଥିଲେ, ଆଉ ସେ ପରମେଶ୍ୱର ଥିଲେ, ଆଉ ସେ କେବଳ ଜଣେ ସାଧାରଣ ମନୁଷ୍ୟ କିମ୍ବା ଜଣେ ସାଧାରଣ ଭବିଷ୍ୟବକ୍ତା ନଥିଲେ, ତଥାପି ସେ ଜଣେ ସାଧାରଣ ମନୁଷ୍ୟ ଏବଂ ଜଣେ ଭବିଷ୍ୟବକ୍ତା ଥିଲେ। ମାତ୍ର ସେ ପରମେଶ୍ୱର ଭବିଷ୍ୟବକ୍ତା ଥିଲେ ଏବଂ ସେ ତ ବାକ୍ୟର ପରିପୂର୍ଣ୍ଣତା ଥିଲେ। ଅବିକଳ ଭାବେ ଠିକ୍ ତାହା ଥିଲେ ଯାହାକି ପରମେଶ୍ୱର କରିବେ ବୋଲି କହିଥିଲେ। କହିଲେ, ତୁମମାନଙ୍କ ମଧ୍ୟରୁ କିଏ ମୋତେ ପାପ ପାଇଁ ଦୋଷୀ କରିପାରେ? ଶାସ୍ତ୍ର ଅନୁସନ୍ଧାନ କର। ତୁମମାନେ ଭାବୁଛ ଯେ ସେଥିରେ ତୁମର ଅନନ୍ତ ଜୀବନ ଅଛି, ଆଉ ତାହା ହିଁ ଅଟେ ଯାହାକି ମୋ ବିଷୟରେ ସାକ୍ଷ୍ୟ ଦେଇଥାଏ। ମାତ୍ର ସେମାନଙ୍କର ପରମ୍ପରା ଗୁଡ଼ିକ, ସେମାନେ ତାହା ତ ଅନ୍ୟ ଏକ ଯୁଗର ଚମକରେ ବାସ କରୁଥିଲେ। ଯେପରିକି ମୁଁ କିଛି ସପ୍ତାହ ପୂର୍ବରୁ ପ୍ରଚାର କରୁଥିଲି, ଏକ ଚମକରେ ବାସ କରିବା, ଗୋଟିଏ ଚମକ ହେଉଛି ଏକ ମରିଚିକା। ସୂର୍ଯ୍ୟ ଆପଣଙ୍କୁ ପ୍ରତିଫଳିତ କରୁଥାଏ ଏବଂ ତାହା ମିଥ୍ୟା ଅଟେ, ଏବଂ ଅନ୍ୟ ଯୁଗର ଯେକୌଣସି ଚମକ ଏକ ମିଥ୍ୟା ପ୍ରତିଫଳନ ଅଟେ। ଲୋକମାନେ ସବୁବେଳେ ଏପରି କିଛି ବିଷୟରେ ଗମନାଗମନ କରନ୍ତି ଯାହାକି ଅନେକ ବର୍ଷ ପୂର୍ବେ ଘଟିଥିଲା। ଲୁଥରନ୍ମାନେ ଏକ ଲୁଥରାନ୍ ଚମକରେ ଚାଲୁଛନ୍ତି। ଲୁଥରନ୍ଙ୍କ ସୂର୍ଯ୍ୟାଲୋକ ତାଙ୍କ ସମୟରେ ଭଲ ଥିଲା, ୱେସ୍ଲି ତାଙ୍କ ସମୟରେ ଭଲ ଥିଲେ, ପେଣ୍ଟିକୋଷ୍ଟାଲ ତାର ସମୟରେ ଭଲ ଥିଲା। ଆମେ ତ ସିଡ଼ି ଉପରକୁ ଯାଉଅଛୁ, ଆମେମାନେ ଅନ୍ୟ ଏକ ଯୁଗରେ ବାସ କରୁଅଛୁ, ଆମେମାନେ ଆଗକୁ ବଢୁଅଛୁ, ଆମେମାନେ ପଛକୁ ଅନାଇ ରହିପାରୁଥିବା ନାହିଁ। ଯେତେବେଳେ ଆମେମାନେ ନିଜକୁ ବିଷୟଗୁଡ଼ିକର ସୁବ୍ୟବସ୍ଥିତ କରି ନେଇଥାଉ, ଆମେମାନେ ଭାବିଥାଉ ଯେ ଆମେମାନେ ଏହା ସବୁକିଛି ଠିକ୍ କରି ନେଇଛୁ, ଆମେମାନେ ଆମର ପରମ୍ପରା ଗୁଡ଼ିକରେ ଗୁଡ଼ାଇ ହୋଇଥାଉ, ଆଉ ତାହା ସେହି ଦିନ ନିମନ୍ତେ ଠିକ୍ ଥିଲା। ମାତ୍ର ଆମେମାନେ ତ ଆଗକୁ ବଢୁଅଛୁ। ଶାସ୍ତ୍ରଗୁଡ଼ିକ ଅନୁସନ୍ଧାନ କରନ୍ତୁ ଏବଂ ଦେଖନ୍ତୁ ଯେ ଆଜି ପାଇଁ କ'ଣ ପ୍ରତିଜ୍ଞା କରାଯାଇଅଛି। ତାପରେ ଆମେମାନେ ଜାଣିବା ଯେ ଆମେ କେଉଁଠାରେ ଅଛୁ। ତାପରେ ଆମେମାନେ କହିପାରିବା ଯେ ଆମେ କେଉଁଠାରେ ଛିଡ଼ା ହୋଇଅଛୁ। ଲୁଥର ଆପଣ ଶାସ୍ତ୍ରରେ ଅନାଇପାରନ୍ତି ଏବଂ ଦେଖିପାରନ୍ତି ଯେ ସେହି ସାର୍ଦ୍ଧି ଯୁଗରେ ଆପଣ ତାହା ସଠିକ୍ ଭାବେ ଦେଖିପାରନ୍ତି ଯେ କ'ଣ ପ୍ରତିଜ୍ଞା କରାଯାଇଥିଲା। ଦେଖନ୍ତୁ ଯେ କେଉଁ ପ୍ରକାର ଏକ ଆରୋହୀ ବାହାରିଥିଲା। ଦେଖନ୍ତୁ ଯେ ତାକୁ ସାକ୍ଷାତ କରିବାକୁ କ'ଣ ଗଲା। ଅବିକଳ ଭାବେ ମନୁଷ୍ୟର ଚତୁରତା ସୁଧାର। ୱେସ୍ଲିକୁ ଦେଖନ୍ତୁ ଏବଂ ପ୍ରଭୁତିକୁ, ଯେତେବେଳେ ତାହା ତଳକୁ ପେଣ୍ଟିକଷ୍ଟାଲ ଯୁଗ ନିକଟକୁ ଆସିଲା, ଏବଂ ସେହି ଯୁଗ ଦେଇ ଦେଖନ୍ତୁ ଯେ ତାହା କିପରି ଭାବରେ ଯାତ୍ରା କରିଥିଲା। ଶାସ୍ତ୍ରଗୁଡ଼ିକ ଅନାନ୍ତୁ ଏବଂ ଦେଖନ୍ତୁ ଯେ ଆମେମାନେ କେଉଁଠାରେ ଅଛୁ। ସେହି କାରଣରୁ ଯୀଶୁ କହିଥିଲେ, ଶାସ୍ତ୍ରଗୁଡ଼ିକୁ ଅନୁସନ୍ଧାନ କର, ଦେଖନ୍ତୁ ଯେ ଆମେମାନେ କେଉଁଠାରେ ଅଛୁ। ମୁଁ ବିଶ୍ୱାସ କରେ ଯେ ଆମେମାନେ ଠିକ୍ ବର୍ତ୍ତମାନ ପରମେଶ୍ୱରଙ୍କ ପୁତ୍ରଙ୍କ ଆଗମନ ସମୟରେ ଅଛୁ। ମୁଁ ବିଶ୍ୱାସ କରେ ଯେ ଆମେମାନେ ଠିକ୍ ସେହି ସମୟରେ, ସେହି ଯୁଗରେ ଅଛୁ ଯେତେବେଳେ କି ସେ କୌଣସି ସମୟରେ ବି ଦେଖାଦେଇପାରନ୍ତି। ମୁଁ ବିଶ୍ୱାସ କରେ ଯେ ଶାସ୍ତ୍ର ତାହା ଘୋଷଣା କରେ ଯେ ଆମେମାନେ ଏହି ଜଗତର ଇତିହାସର ଶେଷ ଘଟିକାରେ ଅଛୁ। ମୁଁ ବିଷୟଗୁଡ଼ିକ ଦେଖିପାରେ ଯେତେବେଳେ ସେଗୁଡ଼ିକ ଆକାର ଗ୍ରହଣ କରୁଥାଏ। ଏହି ବିଶ୍ୱ ଗୀର୍ଜା ସଂଘ ପରିଷଦକୁ ଦେଖନ୍ତୁ, ଯେ କି ସମସ୍ତ ମଣ୍ଡଳୀଗୁଡ଼ିକୁ, ତାହା ମଧ୍ୟକୁ, ସେହି ପଶୁର ଚିହ୍ନ ମଧ୍ୟକୁ କଢେଇ ନେଇ ଯାଉଅଛି, ପୁଣି ରୋମାନ ସାମ୍ରାଜ୍ୟକୁ, ଏବଂ ତାହା କ'ଣ କରୁଅଛି ଦେଖନ୍ତୁ, ଆଉ ବାକି ସମସ୍ତ କିଛି ଦେଖନ୍ତୁ। ସେମାନଙ୍କୁ ଏକାଠି ହେଉଥିବାର ଦେଖନ୍ତୁ, ପ୍ରକାଶକୁ ବନ୍ଦ କରୁଥିବାର, ସୁସମାଚାରକୁ ବନ୍ଦ କରୁଥିବାର ଦେଖନ୍ତୁ। ସମସ୍ତଙ୍କୁ ତାହା ସହିତ ସମ୍ପୃକ୍ତ ହେବାକୁ ପଡ଼ିବ ଏବଂ ସେମାନଙ୍କର ପ୍ରକାଶରେ ଚାଲିବାକୁ ପଡ଼ିବ, ଅନ୍ୟଥା ଆପଣ ଆଦୌ ଚାଲିବେ ନାହିଁ। ଦେଖନ୍ତୁ, ଆମେମାନେ ଶେଷ ସମୟରେ ଅଛୁ। ପରମେଶ୍ୱରଙ୍କୁ ଧରି ରଖିବା ଏବଂ ତାହାଙ୍କ ବାକ୍ୟକୁ ବିଶ୍ୱାସ କରିବା ଛଡ଼ା ଆମ ପାଇଁ ଆଉ କିଛି ହେଲେ ବାକି ନାହିଁ। ବାକ୍ୟ ହିଁ ସର୍ବଦା ଠିକ ଅଟେ। ଲାଦକିଆ ମଣ୍ଡଳୀ ଯୁଗରେ ଏହା କିଛି ସମସ୍ତଙ୍କ ମଧ୍ୟରେ ଏକମାତ୍ର ମଣ୍ଡଳୀ ଯୁଗ ଥିଲା ଯେଉଁଥିରେ କି ଖ୍ରୀଷ୍ଟଙ୍କୁ ମଣ୍ଡଳୀର ବାହାରେ ରଖାଯାଇଥିଲା। ସେ ବାହାରେ ଥାଇ ଦ୍ୱାର ଆଘାତ କରୁଥିଲେ। କଣ ହେଲା? ଏହି ବିଶ୍ୱ ଗୀର୍ଜା ସଂଘ ପରିଷଦ ହିଁ ଅଟେ ଯାହାକି ତାହାଙ୍କୁ ବାହାର କରିବାକୁ ଯାଉଅଛି। ବାଇବେଲ କହେ ଯେ ତାହାଙ୍କୁ ବାହାରେ ରହିବାକୁ ଥିଲା, ଆଉ ସେ ଅଛନ୍ତି। ତାହା କଣ ବନ୍ଦ କରିଥାଏ? ସେହି ବାକ୍ୟକୁ। ଆଉ ସେ ହେଉଛନ୍ତି ବାକ୍ୟ। ସେ ସର୍ବଦା ବାକ୍ୟ ରହି ଆସିଛନ୍ତି ଏବଂ ଆଜି ରାତି ମଧ୍ୟ ସେ ବାକ୍ୟ ହିଁ ଅଟନ୍ତି। ସେ ବାକ୍ୟ ଅଟନ୍ତି। ବାଇବେଲ କହେ ବାକ୍ୟ ତୀକ୍ଷ୍ଣତର ଅଟେ, ଏକ ଦ୍ୱିଧାର ଖଡ଼ଗଠାରୁ ଅଧିକ ଶକ୍ତିଶାଳୀ। ଏବ୍ରି ତାର ଚତୁର୍ଥ ପର୍ବ ହୃଦୟର ଚିନ୍ତା ଓ ଭାବର ଏକ ସୂକ୍ଷ୍ମ ବିଚାରକ ଅଟେ। ସେ ବାକ୍ୟ ହିଁ ଥିଲା। ସେମାନଙ୍କୁ ତାହା ଜାଣିବା ଉଚିତ ଥିଲା ଯେ ଯେତେବେଳେ ଯୀଶୁ ତାହା କହିଥିଲେ ସେହି ଦିନରେ ସେ କିଏ ଥିଲେ। ଦେଖନ୍ତୁ ଯେ ସେ କଣ କଲେ। ଦିନେ ସେ ସେଠାରେ ଛିଡ଼ା ହୋଇଥିଲେ। ତାହାଙ୍କର ସେବା କାର୍ଯ୍ୟର ପ୍ରଥମ ଆରମ୍ଭିକ ସମୟ ଥିଲା। ତାହାଙ୍କ ନିକଟକୁ ସିମନ ନାମରେ, ସିମନ ପିତର ନାମରେ ଜଣେ ବ୍ୟକ୍ତି ଆସିଲେ। ଆଉ ଯେତେବେଳେ ପିତର ତାହାଙ୍କୁ ଅନାଇଲେ ଏବଂ ତାହାଙ୍କୁ ଦେଖିଲେ, ଯୀଶୁ ତାହାଙ୍କୁ କହିଲେ, ତୁମର ନାମ ସିମନ ଅଟେ ଏବଂ ତୁମେ ଜୁନସର ପୁତ୍ର ଅଟ। ପିତରଙ୍କୁ ଏ ଜାଣିବାର ଉଚିତ ଥିଲା ଯେ ମୂଷା କହିଥିଲେ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ମୋ ଭଳି ଏକ ଭବିଷ୍ୟବକ୍ତାଙ୍କୁ ଉଠାଇବେ ଓ ତୁମେ ତାହାଙ୍କୁ ନିଶ୍ଚିତ ଶୁଣିବ। ଏବଂ ଏଠାରେ ଜଣେ ବ୍ୟକ୍ତି ଥିଲେ ଯିଏକି ତାଙ୍କୁ ତାଙ୍କ ଜୀବନରେ କେବେ ଦେଖିନଥିଲେ, ମାତ୍ର କହିଥିଲେ, ତୁମର ନାମ ସିମୋନ ଅଟେ ଏବଂ ତୁମେ ଜୁନସର ପୁତ୍ର। କାହିଁକି? ସେ ତ ଠିକ ସେତେବେଳେ ହିଁ ଜାଣିଥିଲେ ଯେ ତାହା ଆଉ ଅନ୍ୟ କେହି ହୋଇପାରନ୍ତି ନାହିଁ। ଶହ ଶହ ବର୍ଷ ଧରି ସେମାନଙ୍କର କୌଣସି ଭବିଷ୍ୟତା ହୋଇନଥିଲେ। ଏବଂ ଏଠାରେ ଜଣେ ବ୍ୟକ୍ତି ଥିଲେ ଯିଏକି ତାଙ୍କୁ କହୁଥିଲେ ଯେ ସେ କିଏ ଅଟନ୍ତି। ଏଥିରେ କୌଣସି ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେ ସେ ଏହାକୁ ଗ୍ରହଣ କରିପାରିଥିଲେ। ଫିଲିପ ସେହି ସମୟରେ ଗଲେ ଏବଂ ନିଥେଲିୟନ୍ଙ୍କୁ ଏକ ଗଛ ମୂଳରେ ଦେଖା ପାଇଲେ ଓ ତାଙ୍କୁ ଯୀଶୁଙ୍କ ନିକଟକୁ ନେଇକି ଆସିଲେ। ଯୀଶୁ କହିଲେ, ହେଇ ଦେଖ, ଏଇ ଜଣେ ଇସ୍ରାଏଲ ଲୋକ, ତାହାଙ୍କଠାରେ ଛଳନା ନାହିଁ। ସେ ପଚାରିଲେ, ହେ ରାବି, ଆପଣ ମୋତେ କେବେ ଚିହ୍ନିଲେ? ଯୀଶୁ କହିଲେ, ଫିଲିପ ତୁମକୁ ଡାକିବା ପୂର୍ବେ ତୁମ୍ଭେ ଯେତେବେଳେ ଗଛ ତଳେ ଥିଲ ସେତେବେଳେ ମୁଁ ତୁମ୍ଭକୁ ଦେଖିଥିଲି। ସେ କହିଲେ, ହେ ରାବି, ଆପଣ ପରମେଶ୍ୱରଙ୍କ ପୁତ୍ର, ଆପଣ ଇସ୍ରାଏଲର ରାଜା। ସେ ଜାଣିଥିଲେ ଯେ ତାହା ଥିଲା କଣ। ତାହା କୌଣସି ବ୍ୟାଖ୍ୟାର ଆବଶ୍ୟକତା କଲା ନାହିଁ। ଯିହୋବା ତାହା କହିଥିଲେ। ସେଠାରେ ସେ ଲୋକମାନେ ଛିଡ଼ା ହୋଇଥିଲେ ଯେଉଁମାନେ କି ତାହା ବିଶ୍ୱାସ କରିନଥିଲେ। ସେମାନେ କହିଲେ, ଏହି ବ୍ୟକ୍ତି ବାଲଜିବୁଲ ଅଟେ, ତା ପାଖରେ ଏପରି କିଛି କୌଶଳ ଅଛି ଯାହାକି ସେ ଦେଖାଉଅଛି। ସେ ଜଣେ ଭାଗ୍ୟ କହିବା ବ୍ୟକ୍ତି କିମ୍ବା ସେପରି କିଛି ଅଟେ। ଯୀଶୁ ସେମାନଙ୍କ ଆଡ଼େ ଅନାଇଲେ ଓ କହିଲେ, କାହିଁକି ତୁମେ ତା ମନୁଷ୍ୟ ପୁତ୍ରଙ୍କ ବିରୁଦ୍ଧରେ କହୁଅଛ? ତାହା ତୁମକୁ କ୍ଷମା ହୋଇଯିବ। ମାତ୍ର ଯେତେବେଳେ ପବିତ୍ର ଆତ୍ମା ସେ ସମାନ କାର୍ଯ୍ୟ କରିବା ପାଇଁ ଆସନ୍ତି, ଯଦି ତାହା ବିରୁଦ୍ଧରେ କୁହ, ତେବେ ତାହା ତୁମକୁ କଦାପି କ୍ଷମା କରାଯିବ ନାହିଁ। ଇହ ଜଗତରେ ନୁହଁ କିମ୍ବା ଆସିବାକୁ ଥିବା ଜଗତରେ ମଧ୍ୟ ସେ ଆମମାନଙ୍କ ଦିନର ଭବିଷ୍ୟତବାଣୀ କରୁଥିଲେ, ସେହି ଦିନ ଯାହାକି ଆମେମାନେ ଦେଖିବା। କାରଣ ସେ ଗତକାଲି, ଆଜି ଏବଂ ଚିରଦିନ ସମାନ ଅଟନ୍ତି। ମନେ ରଖନ୍ତୁ, ଏହା ଯୀଶୁଖ୍ରୀଷ୍ଟ ହିଁ ମୋଷାଙ୍କଠାରେ ଥିଲେ। ଏହା ଯୀଶୁଖ୍ରୀଷ୍ଟ ହିଁ ଦାଉଦଙ୍କଠାରେ ଥିଲେ ଯେତେବେଳେ ଦାଉଦ ପୁତ୍ର ଦାଉଦ ପର୍ବତ ଉପରକୁ ଯାଇଥିଲେ ଜଣେ ଅସ୍ୱୀକୃତ ରାଜା ଭାବରେ, ଆଉ ଜେରୁସାଲେମ ନିମନ୍ତେ କାନ୍ଦିଥିଲେ। ତାହା ଆଉ କିଛି ନୁହେଁ, ବରଂ ଖ୍ରୀଷ୍ଟ ତାହାଙ୍କଠାରେ ଥିଲେ। କାରଣ ପ୍ରାୟ 800 ବର୍ଷ ଉତ୍ତାରେ ଦାଉଦଙ୍କ ପୁତ୍ର ଜିତ ପର୍ବତ ଉପରେ ବସିଥିଲେ ଏବଂ ତଳକୁ ଜେରୁସାଲେମକୁ ଚାହିଁଥିଲେ ଓ କାନ୍ଦିଥିଲେ, ଆଉ କହିଥିଲେ, ହେ ଜେରୁସାଲେମ, ହେ ଜେରୁସାଲେମ, ମା କୁକୁଟି ଯେପରି ଆପଣା ଛୁଆମାନଙ୍କୁ ଆବୋରିଥାଏ, ସେହିପରି କେତେ ଥର ମୁଁ ତତେ ଆବୋରିବା ପାଇଁ ଚାହିଁଲି, କିନ୍ତୁ ତୁ ଚାହିଁଲୁ ନାହିଁ। ଯେତେବେଳେ ଜୋସେ କାରାଗାରରେ ଥିଲେ, ତାହା ଯୀଶୁ ଥିଲେ। ଯେତେବେଳେ ତାହାଙ୍କୁ ମାତ୍ର 30 ରୌପ୍ୟ ମୁଦ୍ରାରେ ବିକ୍ରୟ କରାଗଲା, ସେତେବେଳେ ତାହା ଯୀଶୁ ଥିଲେ। ଯେତେବେଳେ ତାହାଙ୍କୁ ପୋଟିଫର୍ର ବ୍ୟକ୍ତି କରାଗଲା, ସେତେବେଳେ ତାହା ଯୀଶୁ ଥିଲେ। ଯେତେବେଳେ ସେ ଫାରୁଙ୍କ ଡାହାଣ ପଟେ ବସିଲେ ଏବଂ ଯେତେବେଳେ ସେ ବାହାରୁଥିଲେ, ସମସ୍ତେ ତୁରି ଶବ୍ଦ ହେଉଥିଲା ଆଉ ସମସ୍ତଙ୍କୁ ଆଣ୍ଠୁ ପାତ କରିବାକୁ ପଡୁଥିଲା, ସେତେବେଳେ ତାହା ଯୀଶୁ ଥିଲେ। କୌଣସି ଲୋକ ଫାରୁଙ୍କ ନିକଟକୁ ଯାଇପାରୁନଥିଲେ, କେବଳ ଯୀଶୁଙ୍କ ଦେଇ। କୌଣସି ଲୋକ ପରମେଶ୍ୱରଙ୍କ ନିକଟକୁ ଆସିପାରନ୍ତି ନାହିଁ, କେବଳ ଯୀଶୁଙ୍କ ଦେଇ। ଏହା ତ ଯୀଶୁ ଥିଲେ ଯିଏକି ଭବିଷ୍ୟତବାଣୀ କରାଯାଇଥିବା ବାକ୍ୟର ପରିପୂର୍ଣ୍ଣତା ଥିଲେ, ଯାହା ପ୍ରତିଛାୟା ଏବଂ ପ୍ରତିଚିତ୍ରରେ କୁହାଯାଇଥିଲା। ଯେତେବେଳେ ଯୀଶୁ ଏଠାରେ ପୃଥିବୀରେ ଥିଲେ, ସେ ଠିକ ସେହି କାର୍ଯ୍ୟଗୁଡ଼ିକୁ କରିଥିଲେ ଯାହାକି ଭବିଷ୍ୟତବକ୍ତାମାନେ କରିଥିଲେ। ସେଇଥିପାଇଁ ସେମାନେ ଜାଣିଥିଲେ ଯେ ସେ ହେଉଛନ୍ତି ପରମେଶ୍ୱର ବାକ୍ୟର ପ୍ରକଟୀକରଣ। ତାହାକୁ କୌଣସି ବ୍ୟାଖ୍ୟା କରିବାର ଆବଶ୍ୟକତା ପଡ଼ିନଥିଲା। ଯେତେବେଳେ ନିଥାନିଏଲ ଏହା ଦେଖିଲେ, ସେ ତଳେ ପଡ଼ିଗଲେ ଓ କହିଲେ, ଆପଣ ଇସ୍ରାଏଲର ରାଜା, ପରମେଶ୍ୱରଙ୍କ ପୁତ୍ର, ଇସ୍ରାଏଲର ରାଜା ଅଟନ୍ତି। ଆମେ ଆପଣଙ୍କୁ ଜାଣୁ, କୌଣସି ମନୁଷ୍ୟ ତାହା କରିପାରେ ନାହିଁ। ନିକୋଦିମ ରାତ୍ରି ସମୟରେ ଆସିଥିଲେ, ଫରୁସିମାନଙ୍କ ପାଇଁ ସେ ସମାନ କଥା କହିଥିଲେ। ମାତ୍ର ଆପଣ ଦେଖନ୍ତୁ, ସେମାନେ ସେମାନଙ୍କର ବିଶ୍ୱ ଗୀର୍ଜା ସଂଘ ପରିଷଦରେ ଏତେ ଜଡ଼ିତ ହୋଇଥିଲେ ଯେ ସେମାନେ ଏହାକୁ ଗ୍ରହଣ କରିପାରିନଥିଲେ। ସେମାନେ ଯାହା କହୁଥିଲେ ସେ ତାହାକୁ ପ୍ରକାଶ କଲେ ଓ କହିଲେ, ରାବି, ଆମେମାନେ କିଏ? ଆମେମାନେ ସେମାନଙ୍କର ପରିଷଦ। ଆମେମାନେ ଜାଣୁ ଯେ ଆପଣ ପରମେଶ୍ୱରଙ୍କଠାରୁ ଆଗତ ଜଣେ ଗୁରୁ, କାରଣ ଆପଣ ଏଇ ଯେଉଁ ସମସ୍ତ କାର୍ଯ୍ୟ କରୁଅଛନ୍ତି, ପରମେଶ୍ୱର ସାଙ୍ଗରେ ନଥିଲେ କୌଣସି ବ୍ୟକ୍ତି ସେସବୁ କରିପାରେ ନାହିଁ। ସେମାନେ ଏହାକୁ ଚିହ୍ନିଥିଲେ, ସେମାନେ ଜାଣିଥିଲେ ଯେ ତାହା ହିଁ ଏହା ଥିଲା। ମାତ୍ର ସେମାନେ ସେଥିରେ ଅତ୍ୟଧିକ ଭାବେ ଜଡ଼ିତ ହୋଇଥିଲେ। ଆଉ ପରମେଶ୍ୱର ବିଗତ 40 ମଧ୍ୟରେ ଏହି ରାଷ୍ଟ୍ରକୁ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମରେ ଦୋହଲାଇ ଦେଇଅଛନ୍ତି। ପୁଣି ପୁରୁଷ ଏବଂ ମହିଳାମାନେ ଏବେ ସୁଦ୍ଧା ଏହାର ବାହାରେ ଅଛନ୍ତି, କାରଣ ସେମାନେ ମଧ୍ୟ ଗୋଟିଏ ସମାନ ବିଷୟରେ ଜଡ଼ିତ ଅଛନ୍ତି। ଅନ୍ୟ ଏକ ଦିନର ଚମକରେ ବାସ କରୁଅଛନ୍ତି। ମାମଲାଟି କ'ଣ? ସମସ୍ତେ ଏକ ମେଥଡିଷ୍ଟ ବ୍ୟାପ୍ଟିଷ୍ଟ ପ୍ରେସବିଟେରିଆନ ଲୁଥରାନ କିମ୍ବା ସେପରି କିଛି ହେବାକୁ ଚାହୁଁଛନ୍ତି। ଦେଖନ୍ତୁ, ଏହା ଏକ ଚମକ ଅଟେ। ସେମାନେ ମୋସାଙ୍କ ଦିନର ଚମକରେ ବାସ କରୁଥିଲେ। ସେ କ'ଣ କହିଲେ? ସେ କହିଲେ, ସେମାନେ କହିଲେ, ଆମେ ମୋସାଙ୍କର ଶିଷ୍ୟ ଅଟୁ। ସେ କହିଲେ, ଯଦି ତୁମେ ମୋସାଙ୍କୁ ଜାଣିଥାନ୍ତ ତେବେ ତୁମେ ମୋତେ ଜାଣିଥାନ୍ତ। ମୋସା ତ ମୋ ବିଷୟରେ ଲେଖିଥିଲେ। ଯଦି ଆପଣ ଲୁଥରଙ୍କୁ ଜାଣିଥାନ୍ତେ ଆପଣ ଏହି ଯୁଗକୁ ଜାଣିଥାନ୍ତେ। ଯଦି ଆପଣ ମେଥଡିଷ୍ଟକୁ ଜାଣିଥାନ୍ତେ ଆପଣ ଏହି ଯୁଗକୁ ଜାଣିଥାନ୍ତେ। କାରଣ ଖ୍ରୀଷ୍ଟ ଏହି ଯୁଗ ବିଷୟରେ ଲେଖିଥିଲେ। ସେହି ବାକ୍ୟ ଗୁଡ଼ିକ ଯାହା ପୂରଣ ହେଉଅଛି ତାହାକୁ ଏହି ଯୁଗରେ ପୂରଣ ହେବାକୁ ଅଛି। ଏହାକୁ ବ୍ୟାଖ୍ୟା କରିବା ନିମନ୍ତେ କାହାରି ଜଣକାକୁ ଆବଶ୍ୟକ କରେ ନାହିଁ। ପରମେଶ୍ୱର ଆପଣ ବ୍ୟାଖ୍ୟା ନିଜେ କରନ୍ତି। ପରମେଶ୍ୱର ନିଜେ ବ୍ୟାଖ୍ୟା କରନ୍ତି, କାରଣ ସେହି ଏକମାତ୍ର ଜଣେ ଯିଏକି ଏହାକୁ ବ୍ୟାଖ୍ୟା କରିପାରନ୍ତି। ପରମେଶ୍ୱରଙ୍କର ପ୍ରତିଜ୍ଞା ସକଳ ସର୍ବଦା ତାହା ହିଁ ପ୍ରମାଣିତ କରେ ଯାହା ସେ କହିଛନ୍ତି, ଆଉ ତାହା ହିଁ ହେଉଛି ବ୍ୟାଖ୍ୟା। ତେବେ ଯୀଶୁ ସମୟ ରକ୍ଷା କରିବାକୁ ଯୀଶୁ କହିଲେ, ଯୋହନ ତାର 14:12, ଯିଏ ମୋଠାରେ ବିଶ୍ୱାସ କରେ ମୁଁ କରୁଥିବା ଏହି କାର୍ଯ୍ୟଗୁଡ଼ିକ ସେ ମଧ୍ୟ କରିବ। କଣ ସେ ଏହା କହିଛନ୍ତି କି? ତାହା ଠିକ୍, ତାହା କୌଣସି ବ୍ୟାଖ୍ୟା କରାଯିବାର ଆବଶ୍ୟକ କରେ ନାହିଁ। ଯେତେବେଳେ କେହି ଜଣେ ସେ କାମ କରନ୍ତି ତାହା ପରମେଶ୍ୱର ଅଟନ୍ତି। ନିଶ୍ଚିତରେ ସେ ସେଠାରେ ଏହା ମଧ୍ୟ କହିଥିଲେ, ଲୋଟଙ୍କ ଦିନରେ ଏହା ଯେପରି ଥିଲା ମନୁଷ୍ୟ ପୁତ୍ରଙ୍କ ଆଗମନରେ ମଧ୍ୟ ସେହିପରି ଘଟିବ। ଯୀଶୁ ତାହା କହିଥିଲେ। କଣ ସେ କହିଛନ୍ତି କି? ନିଶ୍ଚିତ ଭାବରେ ସେ କହିଛନ୍ତି, ତା କୌଣସି ବ୍ୟାଖ୍ୟା ଆବଶ୍ୟକ କରେ ନାହିଁ। ସେମାନେ କହନ୍ତି, ତେବେ ଏହାର ଅର୍ଥ ବିକଳ ଭାବେ ଠିକ ତାହା ହିଁ ଅଟେ ଯାହା ସେ କହିଥିଲେ। ଲୋଟଙ୍କ ଦିନରେ ଏହା ଯେପରି ଥିଲା ମନୁଷ୍ୟ ପୁତ୍ରଙ୍କ ଆଗମନରେ ମଧ୍ୟ ସେହିପରି ଘଟିବ। ଲୋଟଙ୍କ ଦିନ ବିଷୟରେ କ'ଣ ଅଟେ? ଆସନ୍ତୁ କିଛି କ୍ଷଣ ପାଇଁ ଫେରିଯିବା, ଦେଖିବା ଯେ ସେମାନେ କ'ଣ କରୁଥିଲେ। ଲୋଟଙ୍କ ଦିନରେ 3 ଶ୍ରେଣୀର ଲୋକ ଥିଲେ, ବିଶ୍ୱାସୀ, କୃତ୍ରିମ ବିଶ୍ୱାସୀ ଏବଂ ଅବିଶ୍ୱାସୀ। ପ୍ରତ୍ୟେକ ଭିଡ଼ରେ ତାହା ସେହିପରି ହିଁ ଅଟେ, ସେ ସମାନ ବିଷୟ। ଆମେ ପାଉ ଯେ ସଦମୀମାନେ ଅବିଶ୍ୱାସୀ ଥିଲେ, ଲୋଟ କୃତ୍ରିମ ବିଶ୍ୱାସୀ ଥିଲେ, ଅବ୍ରାହମ ବିଶ୍ୱାସୀ ଥିଲେ। ସେହି ଜଣକା ଥିଲେ ଯାହାଙ୍କ ସହିତ ନିୟମ କରାଯାଇଥିଲା। ସେହି ଜଣକା ଥିଲେ ଯିଏକି ଏକ ପ୍ରତିଜ୍ଞାତ ପୁତ୍ରର ଅପେକ୍ଷା କରୁଥିଲେ। ସେହି ଜଣକା ଥିଲେ ଯିଏକି ତାହାର ଆଶା କରୁଥିଲେ। ଆମେନ୍, ମୁଁ ମୋ ନିଜକୁ ଆମେନ୍ କରୁନାହିଁ, ଆମେନ୍ର ଅର୍ଥ ସେହିପରି ହିଁ ହେଉ, ଆଉ ତାହା ଠିକ୍ ଅଟେ। ଅବ୍ରାହମ ସଦମରେ ନଥିଲେ, ଅବ୍ରାହମ ସଦମରୁ ଉପରେ ଓ ବାହାରେ ଥିଲେ। ସେ ଆଜିର ଏକ ପ୍ରକାର ଆତ୍ମିକ ମଣ୍ଡଳୀର ପ୍ରତିରୂପ ଅଟନ୍ତି। ଲୋଟ ଏବେ ସୁଦ୍ଧା ସଦମରେ ରହିଥିବା ଏକ ନାମଧାରୀ ମଣ୍ଡଳୀର ପ୍ରତିଚିତ୍ର ଅଟେ। ଦେଖନ୍ତୁ ଯେ ବାଇବେଲ ଏହା ବ୍ୟକ୍ତ କରେ, ସଦମର ପାପ ଗୁଡ଼ିକ ତାର ଧର୍ମପରାୟଣ ପ୍ରାଣକୁ ପ୍ରତିଦିନ ଯନ୍ତ୍ରଣା ଦେଉଥିଲା। ତାହା ବିରୁଦ୍ଧରେ ଛିଡ଼ା ହେବା ପାଇଁ ତାର ଯଥେଷ୍ଟ ସାହସ କାହିଁକି ନଥିଲା? ଆଜି ଗୋଟିଏ ମଣ୍ଡଳୀରେ ଅନେକ ଏହି ପ୍ରକାର ଭଲ ଲୋକମାନେ ବସି ରହିଛନ୍ତି, ଯେଉଁମାନେ କି ବାହାରକୁ ଅନାନ୍ତି ଓ ମହିଳାମାନଙ୍କୁ ସାନ ସାନ ପ୍ୟାଣ୍ଟ ପିନ୍ଧିଥିବା ଏବଂ ପୁରୁଷମାନଙ୍କୁ ଏହିସବୁ କାମ କରୁଥିବାର ଦେଖନ୍ତି, ଏବଂ ସେମାନଙ୍କର ସଦସ୍ୟମାନଙ୍କୁ ରବିବାର ଦିନ ବାହାରକୁ ଯାଇ ଗଲ୍ଫ ଖେଳୁଥିବାର ଦେଖନ୍ତି, ପୁଣି ମଣ୍ଡଳକୁ ଆସିବା ପରିବର୍ତ୍ତେ ପିକନିକ୍ ମୌଜ କରୁଥିବାର ଏବଂ ସନ୍ତରଣ କ୍ରୀଡ଼ା ଓ ବିଷୟଗୁଡ଼ିକ କରୁଥିବାର ଦେଖନ୍ତି। ବୁଧବାର ରାତ୍ରି ମଣ୍ଡଳୀକୁ ଆସିବା ପରିବର୍ତ୍ତେ ଘରେ ବସି ଟେଲିଭିଜନ ଦେଖନ୍ତି। ସେମାନେ ଏହା ବିଷୟରେ କିଛି କହିବା ଭଳି ଅନୁଭବ କରନ୍ତି, ମାତ୍ର ବୋର୍ଡ ସେମାନଙ୍କୁ ବାହାର କରିଦେବ। ମାମଲାଟି କ'ଣ ଅଟେ? ଏହା ପୁଣି ଥରେ ଲୋଟ ଅଟେ, ଯିଏକି ତାର ଝରକାରୁ ବାହାରକୁ ଅନାଉଅଛି ଓ ପାପକୁ ଦେଖୁଅଛି, ଆଉ ପାପକୁ ପାପ ବୋଲି କହିବାରେ ଭୟ କରୁଅଛି। ଅବ୍ରାହମ ସେମାନଙ୍କର ବିଶୃଙ୍ଖଳାରେ ନଥିଲେ, ସେ ସେଥିରୁ ବାହାରେ ଥିଲେ, ସେ ତ ଆତ୍ମିକ ମଣ୍ଡଳୀର ପ୍ରତିରୂପ ଥିଲେ। ତେବେ ଦେଖନ୍ତୁ ଯେ ଠିକ ଶେଷ ସମୟରେ ନିଆଁ ପଡିବାର ଠିକ ପୂର୍ବରୁ କ'ଣ ଘଟିଥିଲା, ଆଉ ସେମାନେ ବିଜାତିମାନେ ଥିଲେ। ତାହା ତ ଆଜିର ବିଜାତୀୟ ଜଗତ ଉପରେ ନିଆଁ ପଡିବାର ପୂର୍ବ ପ୍ରତୀକ ଥିଲା, ଯେତେବେଳେ କି ରାଜ୍ୟଗୁଡ଼ିକ ବିଖଣ୍ଡିତ ହେବ ଏବଂ ସେମାନେ ଦଗ୍ଧ କରାଯିବେ, ସ୍ୱର୍ଗ ନିଆଁରେ ଜଳି ଉଠିବ ସଦାପ୍ରଭୁ କୁହନ୍ତି, ଏବଂ ସେମାନେ ପ୍ରଚଣ୍ଡ ଉତ୍ତାପରେ ଜଳି ଉଠିବେ। ଏହା ତ ତାହାର ପ୍ରତିଛାୟା ଥିଲା। ତେବେ ଆସନ୍ତୁ ସେମାନଙ୍କୁ ଚିତ୍ରାଙ୍କିତ କରିବା। ଏଠାରେ ଅବ୍ରାହମ ପୂର୍ବରୁ ବାହାରେ ଅଛନ୍ତି, ସଦମରେ ନାହାନ୍ତି, ସେ ସଦମରୁ ବାହାରେ ଥିଲେ। ଲୋଟ ଏବେ ବି ସଦମରେ ଥିଲେ। ବିଚିତ୍ର ବିଷୟ, ଦିନେ ଏକ ଗରମ ସକାଳରେ ପ୍ରାୟ 11 ବେଳେ, ଏହା ସେତିକି ସମୟ ହୋଇଥିବ, ସେ 3 ପୁରୁଷଙ୍କୁ ଆସୁଥିବାର ଦେଖିଲେ। ସାଧାରଣ ପୁରୁଷ ରାସ୍ତାରେ ଚାଲି ଚାଲି ମାର୍ଗରେ ଆସୁଥିବାର ଦେଖିଲେ। ଅବ୍ରାହମ ଅଲନ ବୃକ୍ଷ ମୂଳେ ବିଶ୍ରାମ ନେବା ପାଇଁ ବସିଥିଲେ। ସେ ବୋଧହୁଏ ସେଦିନ ସକାଳରେ ପଶୁପଲଙ୍କ ସହିତ ବାହାରକୁ ଯାଇଥିଲେ, ପ୍ରାୟ ଖରାବେଳେ ଫେରି ଆସିଥିଲେ, ଆଉ ସେ 3 ପୁରୁଷଙ୍କୁ ଆସୁଥିବାର ଦେଖିଲେ। ଏବଂ ସେହି ପୁରୁଷମାନଙ୍କ ବିଷୟରେ କିଛି ଗୋଟାଏ ବିଷୟ ଥିଲା ଯାହାକି ଏକ ଘଣ୍ଟିକୁ ବଜାଇଥିଲା। ହେ ମୋର ପ୍ରଭୁ, ପରମେଶ୍ୱରଙ୍କ ବିଷୟରେ ସର୍ବଦା କିଛି ଗୋଟାଏ ବିଷୟ ଅଛି, ଯେତେବେଳେ ତାହା ଲୋକମାନଙ୍କ ମଧ୍ୟକୁ ଆସେ ଏହା ଏକ ଘଣ୍ଟିକୁ ବଜାଇଥାଏ। ସେମାନେ ତାହା ଜାଣନ୍ତି, ସେଠାରେ କିଛି ଗୋଟାଏ ବିଷୟ ଅଛି ଯାହାକି ସେମାନଙ୍କୁ କହିଥାଏ, ସେଠାରେ ଏକ ପ୍ରମାଣ ଥାଏ। ଅବ୍ରାହମ ଶୀଘ୍ର ଦୌଡ଼ିଗଲେ ଏବଂ କହିଲେ, ହେ ମୋର ପ୍ରଭୁ, ଆସନ୍ତୁ, ଆଉ ମୁଁ ଟିକିଏ ଜଳ ଆଣିଦେଉଅଛି, ତାହାକୁ ନେଇ ଆପଣଙ୍କ ପାଦ ପ୍ରକ୍ଷାଳନ କରିବାକୁ ଦିଅନ୍ତୁ, ଏବଂ ଆପଣଙ୍କ ଭୋଜନ ନିମନ୍ତେ ଏକ ରୋଟି ନେଇ ଆସିବାକୁ ଦିଅନ୍ତୁ, ଆଉ ତାପରେ ଆପଣ ନିଜ ମାର୍ଗରେ ଚାଲିଯାଇପାରନ୍ତି। ସେ ବୁଲି ପଡ଼ିଲେ, ସେ ଗୋଠକୁ ଦୌଡ଼ିଗଲେ, ଏକ ଗୋବତ୍ସ ନେଲେ ଏବଂ ତାହାକୁ ବଧ କଲେ, ତାକୁ ପ୍ରସ୍ତୁତ କରିବା ପାଇଁ ଜଣେ ସେବକକୁ ଦେଇଦେଲେ, ତାହାଙ୍କ ତଳେ ଥିବା ତମ୍ବୁକୁ ଗଲେ ଏବଂ ସାରାଙ୍କୁ କିଛି ମଇଦା ଚକଟି କିଛି ପ୍ରସ୍ତୁତ କରିବା ପାଇଁ କିମ୍ବା କିଛି ଖାଦ୍ୟ ବସ୍ତୁ ପ୍ରସ୍ତୁତ କରିବା ପାଇଁ କହିଲେ, କିଛି ରୋଟି କରିବା ପାଇଁ, ତନ୍ଦୁରରେ ପିଠା ପ୍ରସ୍ତୁତ କରିବା ପାଇଁ କହିଲେ, ତାହା ନେଇକି ଆସିଲେ ଏବଂ ପରିବେଷଣ କଲେ। ଯେତେବେଳେ ସେମାନେ ସେଠାରେ ବସି ଭୋଜନ କରୁଥିଲେ, ସେମାନେ ଲକ୍ଷ୍ୟ କରିବାକୁ ଆରମ୍ଭ କଲେ ଯେ ଏ ବ୍ୟକ୍ତି ସୋଦୋମ ଆଡ଼କୁ ଚାହିଁ ରହୁଥିଲେ। ଆଉ ସେ କହିଲେ, ସେମାନଙ୍କ ମଧ୍ୟରୁ ଦୁଇ ଜଣ, ମନେ ରଖନ୍ତୁ, ସୋଦୋମକୁ ଗଲେ, ଦୁଇ ଜଣ ସୋଦୋମକୁ ଗଲେ। ଦୟାକରି ଏହାକୁ ବୁଝିବାରେ ବିଫଳ ହୁଅନ୍ତୁ ନାହିଁ, ଯୀଶୁ ଯାହା କହିଛନ୍ତି ମୁଁ ତାହାକୁ ହିଁ ଉଲ୍ଲେଖ କରୁଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଲୋଟକୁ ଆଣିବା ପାଇଁ ଏବଂ ସେଠାରେ ତଳେ ଯିଏ ବାହାରକୁ ଅଣାଯିବା ହେତୁ ପ୍ରସ୍ତୁତ ହୋଇଥାନ୍ତି, ତାହାକୁ ଆଣିବା ପାଇଁ ସୋଦୋମକୁ ଗଲେ। ଆଉ ସେଇ ଦୁଇ ଜଣ ଯେଉଁମାନେ କି ସେଠାକୁ ତଳକୁ ଗଲେ, ସେଠାରେ ତଳକୁ ଗଲେ ଓ ପ୍ରଚାର କଲେ। ଆଉ ସେଠାରେ ଆବ୍ରାହମଙ୍କ ସହିତ ଜଣେ ରହିଗଲେ। ଧ୍ୟାନ ଦିଅନ୍ତୁ ଯେ ସେ ଯେଉଁ ଚିହ୍ନ ସାଧନ କରିଥିଲେ, ସେମାନଙ୍କର ସେଠାରେ ତଳେ ଏକ ଚିହ୍ନ ରହିଥିଲା, ସେଠାରେ ଥିଲା ସେ ସଦମୀମାନେ ଅନ୍ଧ କରାଯାଇଥିଲେ। ସୁସମାଚାର ପ୍ରଚାର ସର୍ବଦା ଅବିଶ୍ୱାସୀମାନଙ୍କୁ ଅନ୍ଧ କରିଦେଇଥାଏ। ଆଉ ଧ୍ୟାନ ଦିଅନ୍ତୁ ଯେ ତାହା କଣ କଲା। ତେବେ ଏଠାରେ ଜଣେ ଛିଡ଼ା ହୋଇଛନ୍ତି ଓ ଆବ୍ରାହମଙ୍କ ସମ୍ମୁଖରେ ଏକ ଚିହ୍ନ ସାଧନ କରୁଛନ୍ତି। ବର୍ତ୍ତମାନ କଣ ଆପଣମାନେ କେବେ ଧ୍ୟାନ ଦେଲେ କି ଯେକୌଣସି ଇତିହାସକାର ଶାସ୍ତ୍ର ଅନୁସରଣ କରନ୍ତୁ, ଇତିହାସ ଅନୁସରଣ କରନ୍ତୁ, ମଣ୍ଡଳୀ ଯୁଗଗୁଡ଼ିକରେ ଏପରି କୌଣସି ହେଲେ ସମୟ ରହିନଥିଲା ଯେଉଁଠାରେ କି ଜଣେ ବ୍ୟକ୍ତି କେବେ ଜଗତରେ ଥିବା ନାମମାତ୍ର ମଣ୍ଡଳୀଗୁଡ଼ିକ ନିକଟକୁ, ସେଠାରେ ନାମଧାରୀ ସଂସ୍ଥାଗୁଡ଼ିକ ନିକଟକୁ ଯାଇଥିଲେ। ସେଠାରେ ଏପରି କୌଣସି ହେଲେ ବ୍ୟକ୍ତି କେବେ ରହିନାହାନ୍ତି ଯାହାଙ୍କର କି ନାମ ଅବ୍ରାହମ ପରି ଏଚ୍ଏମ୍ ହାମ୍ରେ ସମାପ୍ତ ହୋଇଥାଏ। ମାତ୍ର ଆଜି ସେମାନଙ୍କର ଜଣେ ଅଛନ୍ତି, ଜି ଆର୍ ଏଚ୍ ଏମ୍ ଗ୍ରାହମ, ତାହା ଠିକ୍। ସେଠାରେ ତଳକୁ ଯାଇ ସେମାନଙ୍କୁ ବାହାରକୁ ଡାକୁଛନ୍ତି, ସେ ଏହାଦ୍ୱାରା ଏକ ଅଦ୍ଭୁତ କାର୍ଯ୍ୟ କରୁଅଛନ୍ତି। ଗ୍ରାହମ, ବିଲି ଗ୍ରାହମ ପରମେଶ୍ୱରଙ୍କ ସେବକ, ସେହି ନାମଧାରୀ ସଂସ୍ଥାମାନଙ୍କ ମଧ୍ୟରେ, ରାଜନେତାମାନଙ୍କ ମଧ୍ୟରେ ଏବଂ ପ୍ରଭୁତିଙ୍କ ମଧ୍ୟରେ ତାହାକୁ ଆଘାତ କରୁଛନ୍ତି। ଅନ୍ୟଦିନ ଯେତେବେଳେ ସେମାନେ ଚାହିଁଲେ ଯେ ସେ ରାଷ୍ଟ୍ରପତି ନିମନ୍ତେ ପ୍ରାର୍ଥୀ ହୁଅନ୍ତୁ, ସେ ଏହାକୁ ସିଧାସଳଖ ଖଣ୍ଡନ କରିଦେଇଥିଲେ। ଏଥିପାଇଁ ପରମେଶ୍ୱର ତାଙ୍କୁ ଆଶୀର୍ବାଦ କରନ୍ତୁ। କାହିଁକି ସେ ମଦ କମ୍ପାନୀଗୁଡ଼ିକ ତାହା ଯେପରି ଭାବରେ କାର୍ଯ୍ୟ କରନ୍ତି, ସେ ତ କଦାପି ତାର ପ୍ରଥମ ଆଧାରକୁ ପହଞ୍ଚିବେ ନାହିଁ। ସେମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବେ, କାରଣ ସେ ତ ସେମାନଙ୍କୁ ଯେକୌଣସି ପ୍ରକାର ହେଲେ ବାହାର କରିଦେଇଥାନ୍ତେ। ସେ ସିଗାରେଟ୍ କମ୍ପାନୀଗୁଡ଼ିକ ଏବଂ ସେହିପରି ବିଷୟ ସବୁ ଦେଖନ୍ତୁ, ସେ ତ ସେଠାରେ ସଦମୀମାନଙ୍କ ପାଇଁ ପରମେଶ୍ୱରଙ୍କ ଦୂତ ଭାବରେ ରହିଛନ୍ତି, ତାହା ଠିକ୍। ମାତ୍ର ମନେ ରଖନ୍ତୁ, ସେଠାରେ ଜଣେ ଥିଲେ ଯିଏକି ସେଠାରେ ଅବ୍ରାହମଙ୍କ ସହିତ ରହିଥିଲେ, ଅନ୍ୟ ଜଣେ ପୁରୁଷ। ସେ ଦୁଇ ଜଣ ନୁହନ୍ତି ଯେଉଁମାନେ ସେଠାରେ ତଳକୁ ପ୍ରଚାର କରିବାକୁ ଯାଇଥିବା ସେ ଆଧୁନିକ ସୁସମାଚାର ପ୍ରଚାରକମାନଙ୍କ ପରି ସେଠାରେ ତଳକୁ ଯାଇଥିଲେ। ଧ୍ୟାନ ଦିଅନ୍ତୁ ଯେ ସେଠାରେ ଜଣେ ଉପରେ ରହିଥିଲେ, ଦୁଇ ଜଣ ସେ ରାସ୍ତା ଦେଇ ତଳକୁ ଚାଲିଗଲେ, ଏବଂ ଜଣେ ଏଠାରେ ଅବ୍ରାହମଙ୍କ ସହିତ ରହିଥିଲେ, ଏବଂ ଅବ୍ରାହମଙ୍କ ସହିତ ରହିଥିବା ଜଣେ ପୁରୁଷ ତାଙ୍କୁ ଏକ ଚିହ୍ନ ଦେଲେ। ତେବେ ଧ୍ୟାନ ଦିଅନ୍ତୁ, ତାଙ୍କର ନାମ ଅବ୍ରାହମ ଥିଲା ଆଉ ତାଙ୍କର ସ୍ତ୍ରୀ ସାରି ଥିଲା। ଠିକ ଏହାର ଗୋଟିଏ କିମ୍ବା ଦୁଇ ଦିନ ପୂର୍ବରୁ ପରମେଶ୍ୱର ତାଙ୍କୁ ଦେଖାଦେଲେ ଓ କହିଲେ, ମୁଁ ବର୍ତ୍ତମାନ ତୁମର ନାମ ଅବ୍ରାହମରୁ ଅବ୍ରାହମକୁ ପରିବର୍ତ୍ତନ କରୁଅଛି। ଦେଖନ୍ତୁ, ଗ୍ରାହମ, ଜି ଆର୍ ଏ ଏଚ୍ ଏ ଏମ୍, ହେଉଛି ଛଅ ଅକ୍ଷର ମଣିଷ, ମାତ୍ର ଅବ୍ରାହମ ଏ ବି ଆର୍ ଏ ଏଚ୍ ଏ ଏମ୍ ହେଉଛି ସାତ, ସାତଟି ଅକ୍ଷର, ହାମ୍ ଏଚ୍ ଏମ୍, ଏକ ହାମ୍ ଏଚ୍ଏମ୍ ସହିତ ସମାପ୍ତ ହେଉଛି। ତେବେ ଏଠାରେ ଉପରେ ଆତ୍ମିକ ମଣ୍ଡଳୀରେ ସେଠାରେ ଅବ୍ରାହମଙ୍କ ପାଇଁ ଜଣେ ଥିଲେ, ଏବଂ ଧ୍ୟାନ ଦିଅନ୍ତୁ ଯେ ସେ କଣ କହିଥିଲେ। ସେ କହିଲେ, ଅବ୍ରାହମ, ଅବ୍ରାହମ ନୁହେଁ, ଅବ୍ରାହମ ତୁମ ସ୍ତ୍ରୀ କେଉଁଠାରେ, ସାରି ନୁହେଁ, ସାରା ତୁମ ସ୍ତ୍ରୀ ସାରା କେଉଁଠାରେ। ଦେଖନ୍ତୁ ସେ କଣ ଉତ୍ତର ଦେଲେ, ସେ ଆପଣଙ୍କ ପଛରେ ଥିବା ତମ୍ବୁରେ ଅଛି। ତେବେ ସେ କହିଲେ, ମୁଁ ତୁମକୁ ସାକ୍ଷାତ କରିବି, ମୁଁ ତୁମକୁ ସାକ୍ଷାତ କରିବାକୁ ଯାଉଛି। ସେ ବ୍ୟକ୍ତିଗତ ସର୍ବନାମକୁ ଦେଖନ୍ତୁ, ସେ ଜଣକକୁ, ସେ ପ୍ରତିଜ୍ଞା ଅନୁଯାୟୀ ଯାହା ସେ କରିଥିଲେ ତା ପରମେଶ୍ୱର ଥିଲେ। ସେ କହିଲେ, ମୁଁ ତୁମକୁ ସାକ୍ଷାତ କରିବାକୁ ଯାଉଅଛି। ଆଉ ସାରା ଏକ ପ୍ରକାରେ, ଯେପରିକି ଆମେ ସମସ୍ତେ ବୁଝିପାରିବା, ମନେ ମନେ ନିଜ ଭିତରେ ହସିଲେ। ସେ କହିଲେ, ମୁଁ ଜଣେ ବୃଦ୍ଧ ସ୍ତ୍ରୀ ଲୋକ, ଶହେ ବର୍ଷ ବୟସ, ମୋର ପ୍ରଭୁ ଯାହାକି ଅବ୍ରାହମ ମଧ୍ୟ ବୃଦ୍ଧ ଅଟନ୍ତି, ଯୁବା ଯୁବତୀଙ୍କ ପରି ଜୀବନର ସମୟ ଅତିବାହିତ ହୋଇସାରିଛି। କହିଲେ, କାହିଁକି ଆମେ ତ ସେ ରୂପ ଆନନ୍ଦ ପାଇ ନ ପାରୁ, ମୁଁ ବୃଦ୍ଧ ଅଟେ ଏବଂ ସେ ବି ବୃଦ୍ଧ। ଆଉ କହିଲେ, ଆମର ତାହା ହୋଇପାରିବ ନାହିଁ। ଏବଂ କହିଲେ, କିପରି ହେବ, ଏହି ବିଷୟଗୁଡ଼ିକ ତ ହୋଇପାରେ ନାହିଁ। ଏବଂ ସେହି ପୁରୁଷ, ମାନବ ଶରୀରରେ ପରମେଶ୍ୱର, କହିଲେ, ସାରା ଏସବୁ ବିଷୟ କହି କାହିଁକି ହସିଲା ଏବଂ ସନ୍ଦେହ କଲା ତମ୍ବୁରେ ତାଙ୍କ ପଛରେ। ତେବେ ଦେଖନ୍ତୁ, ଯଦି ସେ ସମାନ ସେବା କାର୍ଯ୍ୟଟି ଯୀଶୁ ଖ୍ରୀଷ୍ଟଙ୍କର ନଥିଲା କି, ସେ ସଦାବୃନ୍ଦଙ୍କ ଆଡ଼କୁ ଚାହିଁଥିଲେ ଓ ସେମାନଙ୍କର ଚିନ୍ତା ଭାବନା ଗୁଡ଼ିକୁ ଜାଣିଥିଲେ, ସେ ପିତରଙ୍କୁ କହିଥିଲେ ଯେ ସେ କିଏ ଅଟନ୍ତି ଏବଂ ତାଙ୍କର ପିତାଙ୍କ ନାମ କଣ, ନିଥେଲିୟନ୍ଙ୍କୁ କହିଥିଲେ, ପୁଅ ପାଖରେ ଥିବା ସ୍ତ୍ରୀଙ୍କୁ କହିଥିଲେ। ଯେତେବେଳେ ସେ କହିଲା, ସେ କହିଲେ, ଯା ମୋ ପାଇଁ ପିଇବାକୁ ଜଳ ଆଣ କିମ୍ବା ମୋତେ ପିଇବାକୁ ଦିଅ। ସେ କହିଲା, ମହାଶୟ, ଆପଣଙ୍କର ମୋ ସହିତ କଥା ହେବା ଏହା ପରମ୍ପରା ନାହିଁ। ଆପଣ ଯିହୁଦୀମାନଙ୍କର ସମିରଣୀୟମାନଙ୍କ ସହିତ କଥାବାର୍ତ୍ତା ହେବା ପରମ୍ପରା ନୁହେଁ, ଆମର ପରସ୍ପର ସହିତ କୌଣସି ବ୍ୟବହାର ନାହିଁ। ସେ କହିଲେ, ମାତ୍ର ଯଦି ତୁମେ ଜାଣିଥାନ୍ତ ଯେ ତୁମେ କାହା ସହିତ କଥାବାର୍ତ୍ତା କରୁଅଛ, ତେବେ ତୁମେ ମୋତେ ପିଇବାକୁ ମାଗିଥାନ୍ତ। ବାର୍ତ୍ତାଳାପ ଚାଲୁ ରହିଲା। ସେ କହିଲେ, ଯାଅ, ତୁମ୍ଭ ସ୍ୱାମୀକି ଡାକି ଏଠାକୁ ଆସ। ସେ ଉତ୍ତର ଦେଲା, ମୋର ସ୍ୱାମୀ ନାହିଁ। ସେ କହିଲେ ତୁମେ ଠିକ କହିଛ କାରଣ ତୁମର ପାଞ୍ଚଟି ଥିଲେ। ସେ ଉତ୍ତର ଦେଲା ମହାଶୟ ସେହି ପାର୍ଥକ୍ୟକୁ ଦେଖନ୍ତୁ ତାହା ଏବଂ ସେମାନଙ୍କ ମଧ୍ୟରେ ଏବଂ ସେହି ଦିନର ଯାଜକମାନଙ୍କ ମଧ୍ୟରେ ସେହି ପରିଷଦ ଯିଏକି ଅନ୍ୟ ଦିନର ଚମକରେ ବାସ କରୁଥିଲେ ସେମାନେ କହିଲେ ଏହା ଶୈତାନ ଅଟେ। ସେମାନଙ୍କୁ ତ ସେମାନଙ୍କର ମଣ୍ଡଳୀକୁ କିଛି ଉତ୍ତର ଦେବାକୁ ପଡୁଥିଲା କାରଣ ଏହା ଆବଶ୍ୟକ କରୁଥିଲା। ମାତ୍ର ଏହି ଗରିବ ଛୋଟ ସ୍ତ୍ରୀ ଲୋକଟି କଣ କରିଥିଲା ଯାହାର ହୃଦୟ ଭିତରେ ସେହି ପୂର୍ବ ନିରୂପିତ ବୀଜ ପଡି ରହିଥିଲା। ସେ ବିଷୟବସ୍ତୁରେ ଅତ୍ୟନ୍ତ ବିରକ୍ତ ଏବଂ ଥକିତ ହୋଇଯାଇଥିଲା। ସେ ଏକ ବେଶ୍ୟା ଭାବରେ ରାସ୍ତାରେ ଚାଲି ଯାଇଥିଲା। ମତେ ଯେତେବେଳେ ସେ ତାହା ଦେଖିଲା ସେ କହିଲା, ମହାଶୟ ଆପଣ ଯେ ଜଣେ ଭାବବାଦୀ ଏହା ମୁଁ ଜାଣିପାରୁଅଛି। ଆମ ପାଖରେ 400 ବର୍ଷ ହେଲାଣି ଗୋଟେ ବି ହୋଇନାହାନ୍ତି ଏବଂ ଆମକୁ କୁହାଯାଇଛି ଯେତେବେଳେ ମସିହ ଆସିବେ ଏହି ବିଷୟ ଗୁଡିକ ହିଁ ଅଟେ ଯାହା ସେ କରିବେ। ହେ ମୋର ପ୍ରଭୁ, ସେଠାରେ ପଡି ରହିଥିବା ସେ ବୀଜଟି ଜୀବନକୁ ଉଚ୍ଛଳି ଉଠିଲା କାହିଁକି? ଏହା କୌଣସି ବ୍ୟାଖ୍ୟା ଆବଶ୍ୟକତା କଲା ନାହିଁ। ଯୀଶୁ କହିଲେ, ତୁମ୍ଭ ସହିତ କଥା କହୁଅଛି ଯେ ମୁଁ ସେହି ଅଟେ, ତାହା କୌଣସି ବ୍ୟାଖ୍ୟା କରିବା ଆବଶ୍ୟକ କଲା ନାହିଁ। ସେ ସେହି ଆଶ୍ଚର୍ଯ୍ୟକର୍ମ କରିଥିଲେ ଏବଂ ସାକ୍ଷ୍ୟ ଦେଇଥିଲେ ଯେ ସେହି ମସିହ ଥିଲେ। ଆମେନ୍। ଏବଂ ତାହାର ଅବିକଳ ପ୍ରମାଣ ଦେଇଥିଲେ ଯାହା ପରମେଶ୍ୱର ପ୍ରତିଜ୍ଞା କରିଥିଲେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ମୋ ପରି ଜଣେ ଭବିଷ୍ୟତ ବକ୍ତାଙ୍କୁ ଛିଡ଼ା କରିବେ, ମୂଷା କହିଥିଲେ। ତାହା କ'ଣ ଥିଲା? ଶାସ୍ତ୍ରର ଏକ ସୁପ୍ରମାଣ। ସେ ନଗରକୁ ଦୌଡ଼ି ଯାଇ କହିଲା, ଆସ ଜଣେ ବ୍ୟକ୍ତିଙ୍କୁ ଦେଖ ଯିଏ ମୋତେ ମୁଁ ଯାହା ଯାହା କରିଅଛି ସେ ସବୁ କହିବେ। କ'ଣ ଏହା ଠିକ୍ ସେ ଖ୍ରୀଷ୍ଟ ନୁହନ୍ତି କି? କ'ଣ ଏହା ସେ ନୁହନ୍ତି କି? ମୁଁ ଯାହା ଯାହା କରିଅଛି ସେ ମୋତେ ତାହା କହିଲେ। ତେବେ ଧ୍ୟାନ ଦିଅନ୍ତୁ, ଯୀଶୁ ତାହା ତ ସେହି ଥିଲେ ଯିଏକି ଉପରେ ସେଠାରେ ସେହି ପୁରୁଷ ମଧ୍ୟରେ ରହିଥିଲେ, ଯିଏକି ତାଙ୍କର ପିଠିକୁ ତମ୍ବୁ ଆଡକୁ କରିଥିଲେ ଏବଂ ସାରା ତମ୍ବୁ ଭିତରେ ରହି କଣ ଚିନ୍ତା କରୁଛନ୍ତି ତାହା କହିଥିଲେ। ପରମେଶ୍ୱରଙ୍କ ବାକ୍ୟ କହେ ଏବ୍ରିରେ ତାର 4th ପର୍ବ ଯେ ସେ ଏହା କୁହନ୍ତି, ପରମେଶ୍ୱରଙ୍କ ବାକ୍ୟ ଦ୍ୱିଧାର ଖଡ଼ଗଠାରୁ ଅଧିକ ଶକ୍ତିଶାଳୀ ଏବଂ ତୀକ୍ଷ୍ଣତର, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ, ଆଉ ହୃଦୟର ଚିନ୍ତା ଓ ଭାବର ଏକ ସୂକ୍ଷ୍ମ ବିଚାରକ ଅଟେ। ଏହା ତ ସେହି ବାକ୍ୟ ଅଟେ। ଆଉ ପ୍ରତ୍ୟେକ ଥର ଯେତେବେଳେ ଜଣେ ଭବିଷ୍ୟତ ଆସିଲେ, ସେ ବାକ୍ୟ ସହିତ ଆସିଲେ ଏବଂ ସେ ସେହି ଯୁଗ ନିମନ୍ତେ ବାକ୍ୟ ଥିଲେ। ପୁଣି ତାହା କଣ କଲା? ଜଣେ ଭାବବାଦୀ କହୁଥିବା ବ୍ୟକ୍ତି ଯିଏକି ହୃଦୟରେ ଥିବା ଚିନ୍ତା ଗୁଡିକୁ ଜାଣିଥିଲେ, ଏହା ଯୀଶୁଖ୍ରୀଷ୍ଟଙ୍କ ଠାରେ ତାହାକୁ ସାଧନ କରିଥିଲା କାରଣ ସେ ବାକ୍ୟର ପରିପୂର୍ଣ୍ଣତା ଥିଲେ। ଆଉ ଯୀଶୁ କହିଲେ, ସଦମର ଦିନରେ ଯେପରି ହୋଇଥିଲା ମନୁଷ୍ୟ ପୁତ୍ରଙ୍କ ଆଗମନରେ ମଧ୍ୟ ତାହା ସେହିପରି ଘଟିବ। ପରମେଶ୍ୱରଙ୍କ ଆତ୍ମା ପୃଥିବୀ ପୃଷ୍ଠ ଉପରକୁ ମନୁଷ୍ୟମାନଙ୍କ ଏକ ରୂପରେ ଆସିବେ। ପରମେଶ୍ୱର ମାନବ ଶରୀରରେ ପ୍ରକଟିତ ହେବେ। ଆମେନ୍। କଣ ଆପଣ ଏହା ଦେଖୁଛନ୍ତି କି? ଏବଂ ସେ ସମାନ ବିଷୟକୁ ସାଧନ କରିବେ ଯାହାକି ସଦମରେ ମାନବ ଶରୀରରେ ପରମେଶ୍ୱର କରିଥିଲେ। ମନେ ରଖନ୍ତୁ ଯେ ସେମାନେ ଏକ ପ୍ରତିଜ୍ଞାତ ପୁତ୍ରକୁ ଅପେକ୍ଷା କରୁଥିଲେ ଏବଂ ଠିକ ତାର ପରେ ସେହି ପ୍ରତିଜ୍ଞାତ ପୁତ୍ର ଆସିଥିଲା। ପ୍ରତିଜ୍ଞାତ ପୁତ୍ର ଆଗମନ ହେବା ପୂର୍ବରୁ ସଦମ ଏବଂ ଅବ୍ରାହମଙ୍କ ଗୋଷ୍ଠୀ ସେହି ଶେଷ ଚିହ୍ନଟି ଦେଖିଥିଲେ। କଣ ଆପଣ ତାହା ଲକ୍ଷ୍ୟ କଲେ କି? ଆଉ ବର୍ତ୍ତମାନ ଆତ୍ମିକ ମଣ୍ଡଳୀ ସେହି ଘଟିକାକୁ ଆସିଯାଇଅଛି। କେହି ଜଣେ କହିଲେ, ଭାଇ ବ୍ରାନାମ କଣ ଆପଣ କହିଲେ କି ତାହା ପରମେଶ୍ୱର ଥିଲେ? ବାଇବଲ କହେ ଯେ ତାହା ପରମେଶ୍ୱର ଥିଲେ। ଏହାର କୌଣସି ବ୍ୟାଖ୍ୟା କରିବାର ଆବଶ୍ୟକତା ନାହିଁ। ସେ ଏଲୋହିମ ଅଟନ୍ତି। ତାହା ହିଁ ଆବ୍ରାହମ ତାଙ୍କୁ ଡାକିଥିଲେ। ଯେକୌଣସି ବାଇବେଲ ପାଠ କଥା ଜାଣନ୍ତି, ଏଲୋହିମ ସେ ସର୍ବସାମର୍ଥ୍ୟ ଜଣେ। ସେହି ପ୍ରଥମ ଶେଷ ଥିଲେ, ଆରମ୍ଭ ସମାପ୍ତ ଥିଲେ ଏଲୋହିମ। ଅବ୍ରାହମ ତାଙ୍କୁ ଏଲୋହିମ ଡାକିଲେ, ପରମେଶ୍ୱର ଅର୍ଥାତ୍ ଏବ୍ରି ଭାଷାରେ ବଡ ବଡ ଅକ୍ଷରରେ ଏଲୋହିମ, ଠିକ ଯେପରିକି ଆଦ୍ୟରେ ପରମେଶ୍ୱର ଏଲୋହିମ। ସେ ମାନବ ଶରୀରରେ ପ୍ରକଟିତ ଏଲୋହିମ ଥିଲେ। ମାନବୀୟ ପୋଷାକ ପିନ୍ଧିଥିଲେ, ମାନବୀୟ ଭୋଜନ କରିଥିଲେ। ଆମେନ୍। ତାହା ଏକ ଚିହ୍ନ ଯେ ଶେଷ ଦିନରେ ପରମେଶ୍ୱର ପୁନର୍ବାର ନିଜ ଲୋକମାନଙ୍କ ମଧ୍ୟରେ ମାନବ ଶରୀରରେ ଦେଖାଦେବେ। ଆମେନ୍। ଯୀଶୁ କହିଲେ, ଏହି ଯେଉଁ କାର୍ଯ୍ୟଗୁଡ଼ିକ ମୁଁ କରୁଅଛି ତୁମେମାନେ ମଧ୍ୟ କରିବ, ଯେପରି ତାହା ସଦମର ଦିନରେ ଥିଲା ମନୁଷ୍ୟ ପୁତ୍ରଙ୍କ ଆଗମନରେ ମଧ୍ୟ ତାହା ସେହିପରି ଘଟିବ। ଆମେନ୍। ତାହା କୌଣସି ବ୍ୟାଖ୍ୟା ଆବଶ୍ୟକ କରେ ନାହିଁ। ଏହା ତ ପ୍ରକଟୀକରଣ ଆବଶ୍ୟକ କରେ। ଏହା ହିଁ ଅଟେ ଯାହାକି ତାହା ଆବଶ୍ୟକ କରେ। ଆମେନ୍। କଣ ଆପଣ ତାହା ବିଶ୍ୱାସ କରନ୍ତି କି? ଆସନ୍ତୁ ଆମେମାନେ ନିଜର ମସ୍ତକ ନତ କରିବା। ଆମମାନଙ୍କର ସ୍ୱର୍ଗୀୟ ପିତା, ଆଜି ରାତି ଆମେମାନେ ତୁମକୁ ତୁମର ପ୍ରତିଜ୍ଞାକୁ ଦେଉଅଛୁ ଯେ ତୁମେ ଏହିସବୁ ବିଷୟ କହିଅଛ। ତୁମେ ସେଗୁଡ଼ିକୁ ପ୍ରତିଜ୍ଞା କରିଥିଲ। ତୁମ ବ୍ୟତୀତ ଅନ୍ୟ କେହି ତୁମର ବାକ୍ୟକୁ ଜୀବନ୍ତ କରିପାରେ ନାହିଁ। ତୁମେ କହିଲ, ଦୀପ୍ତି ହେଉ, ତହିଁରେ ଦୀପ୍ତି ହେଲା। କାହାରିକୁ ଏହାର ବ୍ୟାଖ୍ୟା କରିବାକୁ ପଡ଼ିଲା ନାହିଁ, ଏହା ତ ପ୍ରକଟିତ ହେଲା। ଯେପରିକି ଆମେ ସେ ଭବିଷ୍ୟତ ବକ୍ତା ଯିଶାଇଙ୍କୁ ଉଦ୍ଧୃତ କଲୁ, ଜଣେ କୁମାରୀ ଗର୍ଭବତୀ ହେବ, ସେ ହେଲା। କୌଣସି ପ୍ରକଟୀକରଣକୁ ଆବଶ୍ୟକ କରେ ନାହିଁ, ସେ ତ ତାହା କଲା। ତାହା ହିଁ ଥିଲା ଯାହାକି ଘଟିଥିଲା। ତୁମେ କହିଥିଲ, ଯେତେବେଳେ ସେ ଆସିବେ ସେ ବେଥଲିହେମରେ ଜନ୍ମଗ୍ରହଣ କରିବେ। ବେଥଲିହେମ ଜିହୁଦାରୁ, ଜିହୁଦା ଇସ୍ରାଏଲର ସମସ୍ତ ଅଧିପତିଗଣ ମଧ୍ୟରେ ତୁମେ କଣ ସବୁଠୁ କ୍ଷୁଦ୍ର ନୁହଁ କି? ମାତ୍ର ତୁମ୍ଭ ମଧ୍ୟରୁ ମୋର ଲୋକମାନଙ୍କର ଶାସନକର୍ତ୍ତା ଆସିବେ। ଯେଉଁ ବିଷୟଗୁଡ଼ିକ ସାଧନ କରିବେ, କୃଷରେ ସେ କଣ ଚିତ୍କାର କରିବେ, ସେ କିପରି ନିନ୍ଦିତ ହେବେ, ତାଙ୍କ ପାଦ ଓ ହାତ କିପରି ବିଦ୍ଧ କରାଯିବ, ସେ ଆମ୍ଭମାନଙ୍କର ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଏବଂ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ। ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା, ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। ଦାଉଦ ତାହା କିପରି କହିଥିଲେ, ମୁଁ ତାର ପ୍ରାଣକୁ ପାତାଳରେ ପରିତ୍ୟାଗ କରିବି ନାହିଁ, କିମ୍ବା ମୋର ପବିତ୍ର ଜନକୁ କ୍ଷୟ ପାଇବାକୁ ଦେବି ନାହିଁ। ଏବଂ ତୃତୀୟ ଦିନରେ ଏହା ପୂର୍ବେ କି ତାହାଙ୍କ ଶରୀରକୁ କ୍ଷୟ କରିବା ନିମନ୍ତେ 72 ଘଣ୍ଟା ସମୟ ସମ୍ପୂର୍ଣ୍ଣ ହୁଅନ୍ତା, ପରମେଶ୍ୱରଙ୍କ ବାକ୍ୟ କହିଥିଲା, ସେ ଉଠିବେ। ସେମାନେ କହିଲେ ଯେ ସେମାନେ ତାହାଙ୍କ ଶରୀରକୁ ଚୋରି କରି ନେଇଗଲେ, ସେମାନେ ଏବେ ସୁଦ୍ଧା ତାହା ବିଶ୍ୱାସ କରନ୍ତି। ମାତ୍ର ହେ ପ୍ରଭୁ, ଆମ୍ଭେମାନେ ତୁମ୍ଭର ବାକ୍ୟକୁ ବିଶ୍ୱାସ କରୁ। ଏହା ପ୍ରକଟିତ କରାଯାଇଥିଲା, ଯୀଶୁଖ୍ରୀଷ୍ଟ ଉତ୍ଥିତ ହେଲେ ଏବଂ ସେ କହିଲେ, ଦେଖ ମୁଁ ରହିବି, ମୁଁ ସଦାସର୍ବଦା ତୁମ ସହିତ ଅଛି, ଏପରିକି ଜଗତର ଶେଷ ପର୍ଯ୍ୟନ୍ତ ଅଛି। ଆମେ ବିଶ୍ୱାସ କରୁ ଯେ ତୁମେ ଆଜି ରାତ୍ରିରେ ଏଠାରେ ଅଛ। ଆମେ ବିଶ୍ୱାସ କରୁ ଯେ ତୁମେ ଆଜି ରାତ୍ରି ଏଠାରେ ଠିକ୍ ସେହି ଯୀଶୁଖ୍ରୀଷ୍ଟ ଅଟ ଯେତିକି ତୁମେ କେବେ ରହିଥିଲ। ଆଉ ତୁମେ କେବଳ ଆଖି, ହାତ, ଗୋଡ, ପାଟି, ପ୍ରାଣ, ଶରୀରମାନଙ୍କୁ ଖୋଜୁଅଛ, ଯାହାକୁ ତୁମେ ଆପଣାକୁ ପ୍ରକଟିତ କରିବା ନିମନ୍ତେ ବ୍ୟବହାର କରିପାର। ପରମେଶ୍ୱର ଆଜି ରାତି ଆମମାନଙ୍କୁ ପବିତ୍ରୀକୃତ କର, ଯେପରିକି ଆମେମାନେ ଜୀବନ୍ତ ଯୀଶୁଖ୍ରୀଷ୍ଟଙ୍କୁ ଆମମାନଙ୍କ ମଧ୍ୟରେ ବାସ କରୁଥିବାର ଦେଖିପାରୁ। ହେବାକୁ ଦିଅ ଯେ ସେ ଆସନ୍ତୁ, ତାପରେ ସେ ବିଷୟ ସଂଘଟିତ ହେବ, ଯେପରିକି ସେହିଦିନ ଆସିଥିବା ଗ୍ରୀକ୍ ନିବାସୀ ଲୋକମାନଙ୍କର କ୍ଷୁଧା ରହିଥିଲା ଏବଂ ସେମାନେ କହିଥିଲେ, ମହାଶୟ ଆମେ ଯୀଶୁଙ୍କୁ ଦେଖିବାକୁ ଚାହୁଁ। ଆଉ ସେମାନେ ତାହାଙ୍କୁ ଦେଖିବାକୁ ପାଇଲେ। ଓ ଯେତେବେଳେ ସେମାନେ ତାହାଙ୍କୁ ଅନାଇଲେ, ନିଶ୍ଚୟ ତାହା କେଡ଼େ ରୋମାଞ୍ଚକର ହୋଇଥିବ। ପରମେଶ୍ୱର, ତୁମେ ଆଜି ସେ ସମାନ ଅଟ। ଆଉ ତୁମେ ପ୍ରତିଜ୍ଞା କରିଛ ଯେ ଯଦି ଆମେ କ୍ଷୁଧିତ ହେବୁ ତେବେ ଆମେ ତୁମକୁ ଦେଖିପାରିବୁ, ଆଉ ଅଳ୍ପ ସମୟ ଏବଂ ଜଗତ ମୋତେ ଦେଖିବ ନାହିଁ, ଅର୍ଥାତ୍ ସେ ଅବିଶ୍ୱାସୀ, ମାତ୍ର ତଥାପି ତୁମେ ମୋତେ ଦେଖିବ, କାରଣ ମୁଁ ତୁମ ସହିତ ରହିବି, ଏପରିକି ଜଗତର ଶେଷ ଯାଏ ତୁମ ଅନ୍ତରରେ ରହିବି। ଆମେ ଜାଣୁ ଯେ ତୁମେ ଗତକାଲି, ଆଜି ଏବଂ ଚିରଦିନ ସମାନ ଅଟ। ପ୍ରଭୁ, ବାକ୍ୟଗୁଡ଼ିକ କୁହାଯାଇଅଛି, ଏହା ତ ଲେଖାଯାଇଅଛି, ବର୍ତ୍ତମାନ ପରମେଶ୍ୱରଙ୍କ ଗୌରବ ନିମନ୍ତେ ହେବାକୁ ଦିଅ ଯେ ତାହା କରାଯାଉ, ଯେପରିକି ଏହା ଦର୍ଶାଇବ ଯେ ସେ ତାହାଙ୍କର ବାକ୍ୟକୁ ରକ୍ଷା କରନ୍ତି। ଆମେନ୍। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ପ୍ରାର୍ଥନା ଧାଡ଼ି ଡାକିବାକୁ ଯାଉଅଛି। ମୁଁ ବିଶ୍ୱାସ କରେ ଯେ ବିଲି କହିଥିଲା ସେ ପ୍ରାର୍ଥନା କାର୍ଡ ଗୁଡ଼ିକୁ ଦେଇଅଛନ୍ତି, 1ରୁ 100 ପର୍ଯ୍ୟନ୍ତ କିମ୍ବା ସେହିପରି କିଛି। ସେ ଠିକ୍ ବର୍ତ୍ତମାନ ଏଠାରେ ନାହିଁ। କଣ ପ୍ରାର୍ଥନା କାର୍ଡ ସଂଖ୍ୟା କେତେ ଅଟେ? କେହି ଜଣେ ନିଜର ପଛରେ ନିଜର ତାହା ଦେଖନ୍ତୁ। ଏହା ହୋଇଥିବ, ଏହା ଏକ ସଂଖ୍ୟା ହୋଇଥିବ ଏବଂ ଏକ ଏକ ଅକ୍ଷର ହୋଇଥିବ, ଏ ବି ସି ଡି କିମ୍ବା ତା କଣ ଅଟେ ଏ। ଠିକ ଅଛି, ଆସନ୍ତୁ ଏ ନେବା। ସଂଖ୍ୟା 1, 2, 3, 4, 5 ଠିକ ଏହିପରି ଛିଡ଼ା ହେବାର ଆରମ୍ଭ କରନ୍ତୁ। ଏ ସଂଖ୍ୟା 1, 2, 3, 4 4 ମୁଁ ତାହାଙ୍କୁ ଛିଡ଼ା ହେବାର ଦେଖିଲି ନାହିଁ। ପ୍ରାର୍ଥନା କାର୍ଡ ସଂଖ୍ୟା 4, 1, 2, 3 ପ୍ରାର୍ଥନା। ବୋଧହୁଏ ସେମାନେ ଛିଡ଼ା ହୋଇପାରନ୍ତି ନାହିଁ। ଯଦି ସେମାନେ ପାରୁନାହାନ୍ତି ତେବେ କେହି ଜଣେ ନିଜର ପଡ଼ୋଶୀଙ୍କ କାର୍ଡକୁ ଦେଖନ୍ତୁ, ହୋଇପାରେ ତାଙ୍କ ପାଖରେ ଏକ କାର୍ଡ ଥିବ ଆଉ ସେ ଛିଡ଼ା ହୋଇପାରୁନାହାନ୍ତି, ତେବେ ଶୀଘ୍ର ତା ସେଠାରେ ଅଟେ। 4, 5 ପ୍ରାର୍ଥନା କାର୍ଡ ସଂଖ୍ୟା 5, 6, 7, 8, 9, 10, 11, 12 ତେବେ ଆପଣଙ୍କର ସଂଖ୍ୟାଗୁଡ଼ିକ ଡକାଯିବା ବେଳେ ଠିକ୍ ଏଠାରୁ ଉପରକୁ ଆସିବାକୁ ଆରମ୍ଭ କରିଦିଅନ୍ତୁ। ସଂଖ୍ୟା 1, 2, 3 ଠିକ୍ ଏହି ପଥ ଦେଇ ଏଠାକୁ ଆସନ୍ତୁ। ପ୍ରାର୍ଥନା କାର୍ଡ ସଂଖ୍ୟା 1, 2, 3, 4, 5, 6, 7, 8, 9, 10, 11 ଠିକ୍ ନିଜର ସ୍ଥାନଗୁଡ଼ିକ ଗ୍ରହଣ କରି ନିଅନ୍ତୁ। 11, 12, 13, 14, 15, 16, 17, 18, 19, 20, 21, 22, 23, 24, 25 ସେଠାରେ ଏପରି କେହି ଅଛନ୍ତି ଯିଏ କି ପାରନ୍ତି ନାହିଁ? ମୁଁ ସେଠାରେ ପଛରେ ଜଣେ ଯୁବା ଲୋକଙ୍କୁ ହ୍ୱିଲ୍ ଚେୟାରରେ ଦେଖୁଅଛି। ଓ ଯଦି ତୁମର ସଂଖ୍ୟା ଡକାଯାଏ ଏବଂ ଯଦି ତୁମେ ନ ଆସିପାର, ତେବେ କେବଳ ନିଜର ହାତକୁ ଉଠାଇଦେବ, ଆମେ ବ୍ୟବସ୍ଥା କରିବା ଯେ ତୁମେ ଯେପରି ଏଠାକୁ ଆସିପାର। ବୁଝିଲ, ଏଠାରେ ଏପରି କେତେ ଜଣ ଅଛନ୍ତି ଯେଉଁମାନଙ୍କ କି ପ୍ରାର୍ଥନା କାର୍ଡ ନାହିଁ ଏବଂ ତଥାପି ଆପଣମାନେ ଅସୁସ୍ଥ ଅଛନ୍ତି? ଆସନ୍ତୁ ଆପଣମାନଙ୍କ ହାତ ଗୁଡ଼ିକ ଦେଖିବା, ଯେକୌଣସି ଠାରେ ଠିକ୍ ଏଠାରେ ତାହା ଠିକ୍ ନିଜର ହାତ ଉପରକୁ ଉଠାନ୍ତୁ। କଣ ଆପଣ ବିଶ୍ୱାସ କରନ୍ତି ଯେତେବେଳେ ସେମାନେ ସେମାନଙ୍କୁ ଏକାଠି କରୁଅଛନ୍ତି, କଣ ଆପଣ ଏହା ବିଶ୍ୱାସ କରନ୍ତି ଯେ ସେ ଗତକାଲି, ଆଜି ଓ ଚିରଦିନ ସମାନ ଅଟନ୍ତି? କେତେ ଜଣ ଏହି ସେବକମାନଙ୍କୁ ଦେଖନ୍ତୁ ଭାଇମାନେ, ଶାସ୍ତ୍ର କଣ ଆଜି ଏହା କହେ ନାହିଁ ଯେ ସେ ଜଣେ ମହାଯାଜକ ଅଟନ୍ତି ଯାହାଙ୍କୁ ଆମର ଦୁର୍ବଳତାର ଅନୁଭବ ଦ୍ୱାରା ସ୍ପର୍ଶ କରାଯାଇପାରେ? କଣ ଏହା ଠିକ୍ ଅଟେ? କେତେ ଲୋକ ତାହା ବିଶ୍ୱାସ କରନ୍ତି? ନିଜର ହାତ ଉଠାନ୍ତୁ। ସେ ଜଣେ ମହାଯାଜକ ଅଟନ୍ତି ଯାହାଙ୍କୁ ଆମର ଦୁର୍ବଳତାର ଅନୁଭବ ଦ୍ୱାରା ସ୍ପର୍ଶ କରାଯାଇପାରେ। ତାପରେ ଯଦି ବାଇବେଲ କହେ ସେ ଗତକାଲି ଓ ଚିରଦିନ ସମାନ ଅଟନ୍ତି, କେତେ ଲୋକ ତାହା ବିଶ୍ୱାସ କରନ୍ତି? ତାହେଲେ ସେ ଆଜି କିପରି ଭାବରେ ବ୍ୟବହାର କରିବେ? ତାହାଙ୍କୁ ତ ସେହିପରି ଭାବରେ ବ୍ୟବହାର କରିବାକୁ ପଡିବ ଯେପରି ସେ ଗତକାଲି କରିଥିଲେ। କଣ ତାହା ଠିକ୍ ଅଟେ? ଆଜି ରାତ୍ରି ସେ କେଉଁଠାରେ ଅଛନ୍ତି? ମହାମହିମଙ୍କ ଡାହାଣ ପଟରେ ବସିଛନ୍ତି। ତାହାଙ୍କ ଶରୀର ଆଉ ପବିତ୍ର ଆତ୍ମା ତାହାଙ୍କୁ ପ୍ରକାଶ କରିବା ନିମନ୍ତେ ଏଠାରେ ଏହି ଭବନରେ ଅଛନ୍ତି। ଧ୍ୟାନ ଦିଅନ୍ତୁ, ବର୍ତ୍ତମାନ ଦେଖନ୍ତୁ କଣ ହୋଇଥିଲା ଯେତେବେଳେ ବିଗତ ସମୟରେ କେହି ଜଣେ ସେଠାରେ ତାହାଙ୍କର ବସ୍ତ୍ରକୁ ଛୁଇଁଥିଲା। ଦିନେ ଜଣେ ସ୍ତ୍ରୀ ଲୋକଟି, ତା ପାଖରେ ଗୋଟିଏ ପ୍ରାର୍ଥନା କାର୍ଡ ନଥିଲା, ଆମେମାନେ କହିବା ମାତ୍ର ସେ ତାହାଙ୍କର ବସ୍ତ୍ରକୁ ଛୁଇଁଥିଲା। ଆଉ ଯେତେବେଳେ ସେ ତାହାଙ୍କର ବସ୍ତ୍ରକୁ ଛୁଇଁଥିଲା, ଯୀଶୁ ବୁଲି ପଡ଼ିଲେ ଓ କହିଲେ, କିଏ ମୋତେ ଛୁଇଁଲା? ପିତର ଯୀଶୁଙ୍କୁ ଭର୍ସନା କରି କହିଲେ, କାହିଁକି ପ୍ରଭୁ? ତାହା ତ ବୁଦ୍ଧିମାନ ଲୋକର କଥା ପରି ଶୁଭାଯାଏ ନାହିଁ। କାହିଁକି ସମସ୍ତେ ତ ଆପଣଙ୍କୁ ଛୁଇଁବାକୁ ଚେଷ୍ଟା କରୁଛନ୍ତି, କାହିଁକି କହୁଛ କିଏ ମୋତେ ଛୁଇଁଲା? ସେ କହିଲେ, ମାତ୍ର ମୁଁ ଅନୁଭବ କଲି ଯେ ମୁଁ ଦୁର୍ବଳ ହୋଇପଡ଼ିଲି। କେତେ ଜଣ ତାହା ଜାଣନ୍ତି? ସଦ୍ଗୁଣ ଯାହାର ଅର୍ଥ ଶକ୍ତି ତାହାଙ୍କ ଠାରୁ ବାହାରିଗଲା। ମୁଁ ଦୁର୍ବଳ ହୋଇପଡ଼ିଲି, କେହି ଜଣେ ମୋତେ ଏକ ଭିନ୍ନ ପ୍ରକାରର ସ୍ପର୍ଶରେ ଛୁଇଁଲା ଏବଂ ସେ ବୁଲି ପଡ଼ିଲେ ଓ ଲୋକସବୁ ଆଡ଼କୁ ଚାହିଁଲେ, ଯେପର୍ଯ୍ୟନ୍ତ କି ସେ ବିଶ୍ୱାସର ସେ ପଥକୁ ପାଇଗଲେ ନାହିଁ। ସମସ୍ତେ ସେମାନଙ୍କର ହାତକୁ ତାହାଙ୍କର ଚାରିଆଡ଼େ ରଖୁଥିଲେ, ହେ ରବି ଆମେ ତୁମକୁ ବିଶ୍ୱାସ କରୁ ଏବଂ ଏହିସବୁ କିଛି। ମାତ୍ର ସେଠାରେ କେହି ଜଣେ ପ୍ରକୃତରେ ଏହାକୁ ବିଶ୍ୱାସ କରିଥିଲେ ଆଉ ସେ ତାହାଙ୍କର ବସ୍ତୁକୁ ଛୁଇଁଥିଲେ ଏବଂ ବିଶ୍ୱାସ କରିଥିଲେ ଯେ ସେ ସୁସ୍ଥ ହେଲେ, କାରଣ ସେ ନିଜ ହୃଦୟରେ ଏହା କହିଥିଲେ, ଯଦି ସେ ଏହା କରିପାରିବେ ତାହେଲେ ଏହା ଘଟିତ ହେବ। ସେ ବୁଲି ପଡ଼ିଲେ ଏବଂ ଲୋକସମୂହ ଆଡ଼କୁ ଅନାଇଲେ ଯେପର୍ଯ୍ୟନ୍ତ କି ସେ ତାଙ୍କୁ ପାଇଗଲେ ନାହିଁ ଆଉ ସେ କହିଲେ, ତାଙ୍କୁ କହିଲେ ଯେ ତାର ପ୍ରଦର ରୋଗର ସମସ୍ୟା ବନ୍ଦ ହୋଇଯାଇଛି ଏବଂ ସେ ସୁସ୍ଥ ହୋଇଯାଇଛନ୍ତି। କଣ ଏହା ଠିକ ଅଟେ? ତେବେ ଲୋକସମୂହଙ୍କ ଗହଳି ମଧ୍ୟରେ ସେ ସେହିପରି ଭାବରେ ହିଁ କରିଥିଲେ। ବର୍ତ୍ତମାନ ମୁଁ ଦାବି କରୁଛି ଯେ ସେ ମୃତ ନୁହନ୍ତି, ସେ ଆଜି ମଧ୍ୟ ଠିକ ସେତିକି ଜୀବିତ ଅଟନ୍ତି ଯେତିକି ସେ କେବେ ଥିଲେ। ଏବଂ ବାଇବଲ କହେ, ଯୀଶୁ ନିଜେ କହିଛନ୍ତି, ସଦୋମର ଦିନରେ ଯେପରି ଘଟିଥିଲା ମନୁଷ୍ୟ ପୁତ୍ରଙ୍କ ଆଗମନରେ ମଧ୍ୟ ସେହି ପ୍ରକାର ଘଟିବ। ତେବେ ଦେଖନ୍ତୁ, ଏଥିରେ କିଛି ଯାଏ ଆସେ ନାହିଁ ଯେ ପରମେଶ୍ୱର ଏଠାରେ ଉପରେ କି ପ୍ରକାରର ଏକ ଦାନ ରଖିଛନ୍ତି। ତାହାକୁ ପ୍ରତ୍ୟୁତ୍ତର ଦେବା ନିମନ୍ତେ ମଧ୍ୟ ସେଠାରେ ତଳେ ଜଣକାକୁ ରହିବାକୁ ଅଛି। ସେ ଏକ ନଗରକୁ ଗଲେ, ବାଇବଲ ବ୍ୟକ୍ତ କରେ, ସେମାନଙ୍କର ଅବିଶ୍ୱାସ ହେତୁ ସେ ଅନେକ ବିଷୟଗୁଡ଼ିକ ସାଧନ କରିପାରିଲେ ନାହିଁ। କଣ ଏହା ଠିକ ଅଟେ? ଆଜି ସେ ସମାନ କଥା ଅଟେ। ଆପଣଙ୍କୁ ତାହାଙ୍କ ଉପରେ ବିଶ୍ୱାସ କରିବାକୁ ଅଛି, ଆପଣଙ୍କୁ ତ ତାହାଙ୍କ ଉପରେ କେବଳ ବିଶ୍ୱାସ କରିବାକୁ ଅଛି। ତାହା ହେଉଛି ଏକମାତ୍ର ଉପାୟ ଯେ ଆପଣ କରିପାରନ୍ତି। କଣ ପ୍ରାର୍ଥନା ଧାଡ଼ି ପ୍ରସ୍ତୁତ କି? ବର୍ତ୍ତମାନ ସମସ୍ତେ ପ୍ରାୟ 10 ମିନିଟ୍ ପାଇଁ ଭକ୍ତି ସହକାରେ ରୁହନ୍ତୁ। ମୁଁ ଜାଣେ ନାହିଁ ଯେ ମୁଁ ସେଠାକୁ ଯାଇପାରିବି କି ନାହିଁ। ମୋ ପାଖରେ ସେଠାରେ ପ୍ରାୟ 25 କିମ୍ବା 30 ଜଣ ଛିଡ଼ା ହୋଇଛନ୍ତି। ମାତ୍ର ବର୍ତ୍ତମାନ ପ୍ରାର୍ଥନା ଧାଡ଼ିରେ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ସେଠାରେ ପ୍ରାର୍ଥନା ଧାଡ଼ିରେ ଯେଉଁମାନେ କି ଏହା ଜାଣନ୍ତି ଯେ ମୁଁ ଆପଣମାନଙ୍କ ପାଇଁ ଅପରିଚିତ ଅଟେ ଏବଂ ମୁଁ ଆପଣଙ୍କ ବିଷୟରେ କିଛି ହେଲେ ଜାଣେ ନାହିଁ, ନିଜର ହାତକୁ ଉଠାନ୍ତୁ। ପ୍ରାର୍ଥନା ଧାଡ଼ିରେ ଥିବା ପ୍ରତ୍ୟେକ ବର୍ତ୍ତମାନ ଶ୍ରୋତାବୃନ୍ଦଙ୍କ ମଧ୍ୟରେ ଯିଏ ଜାଣନ୍ତି ଯେ ମୁଁ ଆପଣଙ୍କ ବିଷୟରେ କିଛି ଜାଣେ ନାହିଁ, ନିଜର ହାତ ଉଠାନ୍ତୁ। ତେବେ ବର୍ତ୍ତମାନ ଏଠାରେ ତାହା ଅଟେ ଯାହାକି ମୁଁ କହିବା ପାଇଁ ଚେଷ୍ଟା କରୁଛି। ହେ ବନ୍ଧୁ, ଦେଖନ୍ତୁ, ତେବେ ତାହା ଏଠାରେ ଅଟେ। ମଞ୍ଚ ଉପରେ ରହିଥିବା ଏହି ସମସ୍ତ ସେବକଗଣ ଆଉ ଖ୍ରୀଷ୍ଟ ହି ପ୍ରତିଜ୍ଞା କରିଥିଲେ। ଦେଖନ୍ତୁ, ଲେଖା ହୋଇଛି। ଏହା କେବେ ଘଟିବାକୁ ଥିଲା? ଶେଷ ଦିନ ମାନଙ୍କରେ, ପ୍ରଭୁଙ୍କ ଆଗମନର ଠିକ ପୂର୍ବରୁ। କଣ ଏହା ଠିକ ଅଟେ? ଏହା ସେତେବେଳେ ଘଟିବାକୁ ଥିଲା। ତେବେ ତାହା ହିଁ ସେହି ବାକ୍ୟ ଅଟେ ଯାହାକି ଆଜି ପାଇଁ ଭବିଷ୍ୟବାଣୀ କରାଯାଇଅଛି। ଲୁଥରଙ୍କ ପ୍ରକାଶ ନୁହେଁ, ୱେସ୍ଲିଙ୍କ ପ୍ରକାଶ ନୁହେଁ, ଆଉ ଏପରିକି ପେଣ୍ଟିକଷ୍ଟାଲ ପ୍ରକାଶ ସୁଦ୍ଧା ନୁହେଁ। ଏହା ତ ବର୍ତ୍ତମାନ ମାର୍ଗର ଉପରକୁ ଯାଉଅଛି। ତେବେ ଲୁଥର ଠିକ ଅଟନ୍ତି, ମେଥଡିଷ୍ଟ ଠିକ ଅଟନ୍ତି, ବାପ୍ଟିଷ୍ଟ ଠିକ ଅଟନ୍ତି, ସେମାନେ ସମସ୍ତେ ପେଣ୍ଟିକଷ୍ଟାଲ ଉତ୍ତମ ଅଟନ୍ତି। ଆଜି ରାତ୍ରି ଏଠାରେ ସେ ସମସ୍ତ ପ୍ରକାର ଲୋକମାନେ ବସିଛନ୍ତି। ଏହା ନୁହେଁ, ଏହା ନୁହେଁ, ଏହା ସେ ବ୍ୟକ୍ତିବିଶେଷ ନୁହେଁ। କଣ ହୁଏ ଯଦି ଆପଣ ଜଣେ ମେଥଡିଷ୍ଟ? କଦାପି ଲୁଥର ବିଷୟରେ କିଛି କହିପାରିବେ ନାହିଁ, କାରଣ ସେ ପବିତ୍ରୀକରଣ ଉପରେ ବିଶ୍ୱାସ କରେ ଏବଂ ଲୁଥର କରନ୍ତି ନାହିଁ। ବୁଝିଲେ? ଆପଣ କଦାପି ଜଣେ ପେଣ୍ଟିକଷ୍ଟକୁ ଏହା କୁହନ୍ତି ନାହିଁ ଯେ ପବିତ୍ରୀକରଣ ହିଁ ଏହାର ସବୁକିଛି ଅଟେ। ସେ ତ ବରଦାନ ଗୁଡ଼ିକର ପୁନଃସ୍ଥାପନ ଦେଖିଅଛି, ସେ ତାହା ବିଶ୍ୱାସ କରିବାକୁ ଯାଉନାହିଁ। ନା, ସେ ତ ତାହାଠାରୁ ଅଧିକ ପାଇଅଛି। ବୁଝିଲେ? ଏବଂ ଏହା ତ ଶେଷ ମଣ୍ଡଳୀ ଯୁଗ ଅଟେ ଯାହା ଆମ ପାଖରେ ରହିଥିଲା। ଆଉ ବାଇବେଲ କହେ ଯେ ଆଉ ଅଧିକ ମଣ୍ଡଳୀ ଯୁଗମାନ ହେବ ନାହିଁ। ମାତ୍ର ସେଠାରେ ଲୋକମାନଙ୍କର ଏକ ସମାବେଶ ହେବାକୁ ଅଛି, ଦେଖନ୍ତୁ, ଆଉ ଆମେମାନେ ଏଠାରେ ଅଛୁ। ତେବେ ମନେ ରଖନ୍ତୁ ସେହି ଶେଷ ଚିହ୍ନ। କଣ ଆମେମାନେ ଏକ ପ୍ରତିଜ୍ଞାତ ପୁତ୍ର ଅପେକ୍ଷାରେ ଅଛୁ କି? ନିଜର ହାତ ଉଠାନ୍ତୁ। କଣ ଆପଣମାନେ ଏହା ବିଶ୍ୱାସ କରନ୍ତି ଯେ ଖ୍ରୀଷ୍ଟଙ୍କ ଠାରେ ଥିବା ହେତୁ ଆପଣମାନେ ଅବ୍ରାହ୍ମଙ୍କ ବଂଶ ଅଟନ୍ତି? ନିଜର ହାତକୁ ଉଠାନ୍ତୁ, ତାହେଲେ ଆବ୍ରାହ୍ମଙ୍କ ବଂଶ ନିଜର ଚିହ୍ନକୁ ଗ୍ରହଣ କର। ଏହା ବାହାରେ ବେବିଲନରେ ନୁହେଁ, ଏହା ବାହାରେ ନାମଧାରୀ ଜଗତରେ ନୁହେଁ, ଏହା ତ ଏଠାରେ ଆପଣମାନଙ୍କ ମଧ୍ୟରେ ଅଛି, ଯେଉଁମାନେ କି ସେଠାରେ ବାହାରେ ସେ ବିଶୃଙ୍ଖଳାରେ ନାହାନ୍ତି। ଏହାକୁ ବିଶ୍ୱାସ କରନ୍ତୁ। ଏଠାରେ ଜଣେ ମହିଳା, ସେ ମୋ ପାଇଁ ସମ୍ପୂର୍ଣ୍ଣ ଅପରିଚିତ, ପ୍ରାୟ ସମାନ ବୟସର ହୋଇଥିବେ। ମୁଁ ସେହି ମହିଳାଙ୍କୁ ମୋ ଜୀବନରେ କେବେ ଦେଖିନାହିଁ। ଯଦି ମୁଁ ସେହି ମହିଳାଙ୍କୁ ସୁସ୍ଥ କରିପାରନ୍ତି ତେବେ ମୁଁ ତାହା କରିବି। ଯଦି ସେ ଅସୁସ୍ଥ ଅଟନ୍ତି, ମୁଁ ତାଙ୍କ ବିଷୟରେ କିଛି ଜାଣେ ନାହିଁ। କଣ ଆପଣମାନେ ତାଙ୍କୁ କିଛି ମିନିଟ୍ ପୂର୍ବରୁ ତାଙ୍କର ହାତ ଉଠାଇଥିବାର ଦେଖିଥିଲେ? ମୁଁ ତାଙ୍କୁ କେବେ ଦେଖିନାହିଁ। ସେ ତ କେବଳ ସେଠାରେ ଜଣେ ମହିଳା ଛିଡ଼ା ହୋଇଛନ୍ତି। ଆଜି ସେମାନେ ଏଠାରେ ତଳକୁ ଆସିଲେ ଓ ବହୁତ ଗୁଡ଼ିଏ ପ୍ରାର୍ଥନା କାର୍ଡକୁ ନେଇକି ଆସିଲେ। ସେ ସମସ୍ତଙ୍କୁ ଏକାଠି ମିଶାଇଲେ ଓ ଲୋକମାନଙ୍କୁ ଦେଇଦେଲେ। ଜଣେ ଏଠାରେ ସଂଖ୍ୟା 1 ପାଇଲା ଏବଂ ସେଠାରେ ପଛରେ ସଂଖ୍ୟା 10, ସଂଖ୍ୟା 15, ସଂଖ୍ୟା 7, ସଂଖ୍ୟା ଠିକ ସେହିପରି ଭାବରେ ତା ସବୁ ଠିକ ଆପଣମାନଙ୍କ ସମ୍ମୁଖରେ ପ୍ରତ୍ୟେକ ଦିନ ମିଶ୍ରିତ କରାଯାଇଥାଏ। ଆଉ ଯେତେବେଳେ ସେମାନଙ୍କୁ ଡକାଯାଏ, ସେମାନଙ୍କୁ ଠିକ ସର୍ବତ୍ର ସମସ୍ତ ସ୍ଥାନମାନଙ୍କରୁ ଡକାଯାଇଥାଏ। ବୁଝିଲେ? ଆଉ ବର୍ତ୍ତମାନ ଏପରିକି ଆପଣଙ୍କୁ ଏକ ପ୍ରାର୍ଥନା କାର୍ଡ ସୁଦ୍ଧା ନେବାକୁ ପଡ଼େ ନାହିଁ, କେବଳ ସେଠାରେ ବସିଥାନ୍ତୁ ଓ ବିଶ୍ୱାସ କରନ୍ତୁ। କାହିଁକି ହୋଇପାରିବ ନାହିଁ? ଆଜି ରାତିରେ ଆପଣ ନିଜକୁ ଚିମୁଟା ଦିଅନ୍ତୁ, ଆମେ ରହୁଥିବା ସମୟକୁ ଖୋଜନ୍ତୁ। ବୁଝିଲେ? ତେବେ ହେ ବନ୍ଧୁ, ଏହା ମଧ୍ୟ ପ୍ରାୟ ସମାପ୍ତ ହେବା ଉପରେ ଅଟେ, ପ୍ରାୟ ସମାପ୍ତ ହେବା ଉପରେ। ତେବେ ଯଦି ଅବ୍ରାହମଙ୍କର ପରମେଶ୍ୱର ଯୀଶୁଖ୍ରୀଷ୍ଟଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ ଏବଂ ସେହି ଯୀଶୁ ପ୍ରତିଜ୍ଞା କଲେ ଯେ ଶେଷ ଦିନରେ ସେହି ସମାନ ଚିହ୍ନ ଗୁଡିକ ଯାହାକି ଅବ୍ରାହମ ଯାହାକି ସେହି ଦୂତ ଯିଏକି ମାନବ ଶରୀରରେ ପରମେଶ୍ୱର ଥିଲେ ଅବ୍ରାହମଙ୍କ ସମ୍ମୁଖରେ ସେହି ପ୍ରତିଜ୍ଞାତ ପୁତ୍ର ଠିକ ଆଗମନ ପୂର୍ବରୁ ସାଧନ କରିଥିଲେ, ଯୀଶୁ କହିଲେ ଯେ ଠିକ ସେହି ସମାନ ଘଟଣା ଆଜି ଘଟିବ। ବର୍ତ୍ତମାନ ଆମେ ପରମାଣୁ ବିଷୟଗୁଡ଼ିକୁ ଏବଂ ନାମଧାରୀ ସଂସ୍ଥାଗୁଡ଼ିକୁ ଓ ସେହି ସମସ୍ତ ବିଷୟଗୁଡ଼ିକୁ ଆଉ ସେହି ବିଶୃଙ୍ଖଳାକୁ ଦେଖୁଅଛୁ ଯେଉଁଥିରେ ସେମାନେ ରହିଛନ୍ତି। ଆମେ ଏକ ବିଲି ଗ୍ରାହମଙ୍କୁ ତଳେ ଥିବାର ଏବଂ ଓରାଲ ରବର୍ଟ ପୁଣି ସେ ସମସ୍ତ ଲୋକମାନଙ୍କୁ ସେଠାରେ ଥିବାର ଦେଖୁଅଛୁ। ସେ ପେଣ୍ଟିକୋଷ୍ଟାଲ ବାର୍ତ୍ତାବହ ଏବଂ ସେ ନାମଧାରୀ ସଂଗଠନ ନିମନ୍ତେ ବାର୍ତ୍ତାବହକୁ ତଳେ ଥିବାର ଦେଖୁଅଛୁ। ଆମେ ସେ ସବୁ ବିଷୟଗୁଡ଼ିକୁ ହେଉଥିବାର, ସେ ଚିହ୍ନକୁ କାର୍ଯ୍ୟକାରୀ ହେଉଥିବାର ଦେଖୁଅଛୁ। ବିଲି ଗ୍ରାହମ ଯିଏକି ବିନ୍ଦୁ ପର୍ଯ୍ୟନ୍ତ ଜଣେ ଧର୍ମଶାସ୍ତ୍ରଜ୍ଞ ଯେଉଁଥିରେ କି ନାମଧାରୀ ସଂସ୍ଥା ବିଶ୍ୱାସ କରନ୍ତି, ଓରାଲ ରବର୍ଟ ବିନ୍ଦୁ ପର୍ଯ୍ୟନ୍ତ ଏକ ଆରୋଗ୍ୟକାରୀ ଠିକ ଯାହା ସେ ପେଣ୍ଟିକଷ୍ଟ। ମାତ୍ର ଏଠାରେ ଦେଖନ୍ତୁ ଆବ୍ରାହମଙ୍କ ବଂଶ ପାଇଁ ତ ଅନ୍ୟ କିଛି ପ୍ରତିଜ୍ଞା କରାଯାଇଅଛି। ସେମାନେ ସେଠାରେ ତଳେ ସେହି ନାମଧାରୀ ସଂସ୍ଥାମାନଙ୍କ ମଧ୍ୟରେ ରହିଛନ୍ତି, ମାତ୍ର ସେହି ନାମଧାରୀ ସଂସ୍ଥାମାନଙ୍କ ବାହାରେ କିଛି ଗୋଟାଏ ଘଟିବାକୁ ଅଛି ଯାହାକି ଲୋକମାନଙ୍କୁ ଏକତ୍ର କରୁଅଛି। ଆମେ ତାହାକୁ ଆସନ୍ତାକାଲି ରାତ୍ରି ପର୍ଯ୍ୟନ୍ତ ଛାଡ଼ିଦେଉ। ଦେଖନ୍ତୁ ମୁଁ ସେହି ମହିଳାଙ୍କୁ ଜାଣେ ନାହିଁ, ମୁଁ ତାଙ୍କ ଆଡକୁ ମୋର ପିଠି କରିଦେବି। ଯଦି ପ୍ରଭୁ ପରମେଶ୍ୱର ସେହି ମହିଳାଙ୍କ ସମ୍ବନ୍ଧରେ କିଛି କହିବେ, ବୋଧହୁଏ ତାହା ତା ଘରୋଇ ହୋଇପାରେ, ବୋଧହୁଏ ତା ଆର୍ଥିକ ହୋଇପାରେ, ବୋଧହୁଏ ତା ଅସୁସ୍ଥତା ହୋଇପାରେ, ମୁଁ ଜାଣେ ନାହିଁ। ସେ ଜାଣିବେ ଯେ ତାହା ସତ କି ନୁହେଁ। ଯଦି ସେ ଆଜି ରାତ୍ରି ସେ ସମାନ ବିଷୟକୁ କରିବେ ଯାହାକି ସେ ସେହି ଦିନ କରିଥିଲେ, କଣ ଆପଣମାନେ ସେହି ପରମେଶ୍ୱରଙ୍କୁ ବିଶ୍ୱାସ କରିବେ କି ଯାହା ସମ୍ବନ୍ଧରେ ଯୀଶୁଖ୍ରୀଷ୍ଟ ପ୍ରତିଜ୍ଞା କରିଥିଲେ ଯେ ଶେଷ ଦିନ ମାନଙ୍କରେ ସେ ଏଠାରେ ରହିବେ? କେତେଜଣ ଏହା ବିଶ୍ୱାସ କରନ୍ତି ଯେ ଆମେମାନେ ସଦମର ରହିଥିବା ପରି ବାସ କରୁଅଛୁ, ଯେତେବେଳେ କି ସମଗ୍ର ଜଗତ ଏକ ସଦମୀ ଅବସ୍ଥାକୁ ଚାଲିଯାଇଅଛି? ଆପଣମାନଙ୍କ ମଧ୍ୟରୁ କେତେଜଣ ଏହା ବିଶ୍ୱାସ କରନ୍ତି ଯେ ଆଜି ରାତ୍ରି ମୁଁ ଆପଣଙ୍କୁ ଯାହା କହିଛି ତାହା ସତ୍ୟ ଅଟେ? ତେବେ ଅବ୍ରାହମଙ୍କ ସନ୍ତାନ ଏବଂ ବଂଶ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତୁ। ତେବେ ତେଣୁକରି ଏହା ଆପଣମାନଙ୍କ ମନ ମଧ୍ୟରୁ ଯେପରି ବାହାରିଯାଏ ଯେ ମୁଁ ମହିଳାଙ୍କୁ କିଛି କହିବାକୁ ଚେଷ୍ଟା କରୁଛି, ତାଙ୍କୁ ମୁହଁରେ ଅନାଇବା ଦ୍ୱାରା କି ବା ଦୂର ସମ୍ବେଦନ ବିଷୟରେ ସବୁକିଛି ଜାଣିବା ଅଥବା ଯାହା କିଛି ଆପଣ ଜାଣିବାକୁ ଚାହାନ୍ତି ତାହାଦ୍ୱାରା, ଯେ କେହି ବି ଯିଏକି ଦୂର ସମ୍ବେଦନ ବିଷୟରେ କିଛି ଜାଣନ୍ତି ତାହାଠାରୁ ଭଲ ଜ୍ଞାନ ରଖିଥିବେ। ବୁଝିଲେ? କଣ ଆପଣ କେବେ ଜଣେ ଦୂର ସମ୍ବେଦନ ବିଶେଷଜ୍ଞକୁ ସୁସମାଚାର ପ୍ରଚାର କରୁଥିବାର ଦେଖିଛନ୍ତି? କଣ ଆପଣ କେବେ ଜଣେ ଆଧ୍ୟାତ୍ମିକବାଦୀକୁ ସୁସମାଚାର ପ୍ରଚାର କରୁଥିବାର, ଚିହ୍ନ ଏବଂ ଚମତ୍କାର ମାନ କରୁଥିବାର, ପୁଣି ଯୀଶୁଖ୍ରୀଷ୍ଟ ଯେ ସମାନ ଅଟନ୍ତି ବୋଲି ଘୋଷଣା କରୁଥିବାର ଦେଖିଛନ୍ତି କି? ନା। ଦେଖନ୍ତୁ ଏହା ତ କେବଳ ଲୋକମାନଙ୍କର ମନ ଅଟେ। ଦେଖନ୍ତୁ ସେମାନେ ଅନ୍ଧ ଅଟନ୍ତି, କଣ ଆପଣ ବିଶ୍ୱାସ କରନ୍ତି ଯେ ସେମାନେ ଅନ୍ଧ ହୋଇପାରନ୍ତି? ବାଇବେଲ କହେ ଯେ ସେମାନେ ହେବେ। କଣ ଏହା ଠିକ ଅଟେ? ଦୁଃସାହସୀ, ଦାମ୍ଭିକ, ପରମେଶ୍ୱର ପ୍ରିୟ ନ ହୋଇ ବରଂ ବିଳାସ ପ୍ରିୟ ହେବେ, ଅମିଳନ ପ୍ରିୟ, ଅପବାଦକ, ଅଜିତେନ୍ଦ୍ରୀୟ, ଉତ୍ତମ ବିଷୟର ଘୃଣାକାରୀ। ସେମାନେ ଭକ୍ତିର ଭିକ ଧରନ୍ତି କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି। କଣ ମାଥ୍ୟୁ 24:24 ଯୀଶୁ ଏହା କହିନାହାନ୍ତି ଯେ ଶେଷ ଦିନ ମାନଙ୍କରେ ସେହି ଦୁଇଟି ଆତ୍ମା ଯଦି ସମ୍ଭବ ହୁଏ ମନୋନୀତ ଲୋକଙ୍କୁ ସୁଦ୍ଧା ପ୍ରାୟ ଭ୍ରାନ୍ତ କରିଦେବେ? ମାତ୍ର ତାହା ସମ୍ଭବ ନୁହେଁ। ସେମାନେ ଆରମ୍ଭରୁ ହିଁ ପରମେଶ୍ୱରଙ୍କ ବିଚାରରେ ଥିଲେ ଏବଂ ସେମାନେ ପରମେଶ୍ୱରଙ୍କ ଏକ ଅଂଶ ଅଟନ୍ତି। ହେ ଅବ୍ରାହମ, ଇସାକ ଏବଂ ଯାକୁବର ପରମେଶ୍ୱର, ଆଜି ରାତ୍ରି ଏହା ଜ୍ଞାତ ହେଉ ଯେ ମୁଁ ତୁମ ବିଷୟରେ ସତ୍ୟ କହୁଅଛି। ଏହା ତ ତୁମେ ଅଟ ପ୍ରଭୁ। ହେବାକୁ ଦିଅ ଯେ ଅତି ବିନମ୍ର ସହକାରେ ତୁମର ସେବକମାନେ ନିଜର ଚିନ୍ତାଧାରାକୁ ମାର୍ଗରୁ ହଟାଇ ନେବାକୁ ସମର୍ଥ ହୁଅନ୍ତି, ଯେପରିକି ତୁମେ ଆମର ଶରୀରଗୁଡ଼ିକୁ ତୁମର ଗୌରବ ନିମନ୍ତେ ବ୍ୟବହାର କରିପାର। ପରମେଶ୍ୱରଙ୍କ ପୁତ୍ର ଯୀଶୁଙ୍କ ନାମରେ ଆମେନ। ବରଦାନ କଣ ଅଟେ? ତାହା ଏପରି କିଛି ନୁହେଁ ଯାହାକି ଆପଣ ନିଅନ୍ତି ଓ କାଟ ଛାଟ କରନ୍ତି ଏବଂ ମୋଡ଼ି ଦିଅନ୍ତି। ନା ନା, ତାହା ତ ଏହା ଜାଣିବା ଅଟେ ଯେ କିପରି ନିଜକୁ ମାର୍ଗରୁ ହଟାଇ ନେବାକୁ ଅଛି ଯେପରିକି ପରମେଶ୍ୱର ଆପଣଙ୍କୁ ବ୍ୟବହାର କରିପାରନ୍ତି। ଗୋଟିଏ ବରଦାନ ତ କେବଳ ନିଜକୁ ହଟାଇ ନେବା ଅଟେ, ତାପରେ ପରମେଶ୍ୱର ଏହାକୁ ବ୍ୟବହାର କରନ୍ତି। ମୁଁ ପଛରେ ଥିବା ମହିଳା ଜଣକ ଠିକ ଏହି କ୍ଷଣ ହିଁ ମରିଯିବାକୁ ଯାଉଛନ୍ତି ଯଦି ସେ ସୁସ୍ଥ ନ କରାଯିବେ। ମୁଁ ପଛରେ ଥିବା ମହିଳା ଜଣଙ୍କ ପାଇଁ ଠିକ ଅଳ୍ପ କିଛି ଦିନ ହେଲା ଅନ୍ୟ ଜଣେ ବ୍ୟକ୍ତି ପ୍ରାର୍ଥନା କରିଥିଲେ। ସେ କର୍କଟ ରୋଗରେ ଆକ୍ରାନ୍ତ, କର୍କଟ ତାଙ୍କର ସ୍ତନରେ ଏବଂ ଫୁସ୍ଫୁସ୍ରେ ମଧ୍ୟ ଅଛି, ଆଉ ଅଳ୍ପ କିଛି ଦିନ ହେଲା ତାଙ୍କ ନିମନ୍ତେ ପ୍ରାର୍ଥନା କରାଯାଇଥିଲା ଏବଂ ସେ ଏହାକୁ ବିଶ୍ୱାସ ଦ୍ୱାରା ଗ୍ରହଣ କରିବାକୁ ଚେଷ୍ଟା କରୁଛନ୍ତି ଯେ ସେ ସୁସ୍ଥ ହୋଇଅଛନ୍ତି। ତାହା ସଦାପ୍ରଭୁ ଏହି କଥା କହନ୍ତି ଅଟେ। ମହିଳା, କଣ ଏହା ସତ ଅଟେ କି? ଯଦି ଏହା ଅଟେ ତେବେ ଦର୍ଶକ ବୃନ୍ଦଙ୍କ ଆଡକୁ ନିଜର ହାତ ହଲାନ୍ତୁ। ଅବ୍ରାହମଙ୍କ ପରମେଶ୍ୱର ଆଜି ମଧ୍ୟ ଜୀବିତ ଅଛନ୍ତି। ଠିକ ଅଛି, ଆପଣ ଯାହା ବିଶ୍ୱାସ କରନ୍ତି ସେ ବିଶ୍ୱାସ କରିକି ଯାଆନ୍ତୁ ଆଉ ଆପଣ ଭଲ ହୋଇଯିବେ। ଆମେନ୍। କଣ ଆପଣ ବିଶ୍ୱାସ କରନ୍ତି କି? ଆପଣ କୁହନ୍ତି ଦର୍ଶକ ବୃନ୍ଦଙ୍କ ବିଷୟରେ କଣ ଥିଲା? ତାଙ୍କ ସହିତ ଏଠାରେ ବସିଥିବା ଏହି ମହିଳା ଜଣକ ସେହି ଧାଡ଼ିର ଶେଷରେ ଠିକ ସେଠାରେ ଥିବା ଦ୍ୱିତୀୟ ମହିଳା। ଯେତେବେଳେ ମୁଁ ଠିକ ସେଠାରେ ବୁଲି ପଡ଼ିଲି, ମୁଁ ସେଠାରେ କିଛି ଗୋଟାଏ ବିଷୟକୁ ଦେଖିଲି। ତାଙ୍କ ବାହୁର ଚାରିପଟେ ଏକ ଜିନିଷ, ରକ୍ତଚାପ ମାପିବା ଏକ ଯନ୍ତ୍ରକୁ ଦେଖିଲି। ତାଙ୍କର ଉଚ୍ଚ ରକ୍ତଚାପ ଅଛି। ମହିଳା, କଣ ତାହା ଠିକ ଅଟେ? ନିଜର ହାତ ଉଠାନ୍ତୁ। ଯଦି ଆପଣ ବିଶ୍ୱାସ କରିବେ ଆପଣଙ୍କ ରକ୍ତଚାପ ହ୍ରାସ ପାଇଯିବ। ଅବ୍ରାହମଙ୍କ ପରମେଶ୍ୱର ଏବେ ମଧ୍ୟ ଦୁଶ୍ଚର ଅଛନ୍ତି। ସେ ଅବିକଳ ଭାବେ ଠିକ ତାହା ହିଁ ଅଟନ୍ତି ଯାହାକି ସେ ଥିଲେ। ଏହି ଦିନ ପାଇଁ ପରମେଶ୍ୱରଙ୍କ ବାକ୍ୟ ଆପଣଙ୍କୁ କେମିତି ଲାଗୁଛି? କଣ ଆପଣ ବର୍ତ୍ତମାନ ବିଶ୍ୱାସ କରୁଛନ୍ତି? ପରମେଶ୍ୱର ଠାରୁ ବିଶ୍ୱାସ ରଖନ୍ତୁ। ଠିକ ଗୋଟିଏ ଶିଶୁ ପରି ମନେ ହୁଏ। ପରମେଶ୍ୱର ଆପଣଙ୍କର ହୃଦୟ ଜାଣନ୍ତି। ଯୁବା ମହିଳା, ମୁଁ ଜାଣେ ନାହିଁ, କଣ ଆପଣ ଏହା ବିଶ୍ୱାସ କରନ୍ତି କି ଯେ ପରମେଶ୍ୱର ତାହା ମୋ ଠାରେ ପ୍ରକାଶ କରିବାକୁ ସକ୍ଷମ ଅଟନ୍ତି ଯେ କଣ ଭୁଲ ଅଛି। ଯଦି ମୁଁ ତାହା କହିଦିଏ, କଣ ଆପଣ ତାହାଙ୍କୁ ବିଶ୍ୱାସ କରିବେ? ଏହା ଆପଣଙ୍କ ପାଇଁ ନୁହେଁ, ଏହା ଅନ୍ୟ କାହାରି ପାଇଁ ଅଟେ। ତାହା ଆପଣଙ୍କର ଭାଇ ଅଟନ୍ତି ଆଉ ସେ ଅତି ଗମ୍ଭୀର ଭାବେ ପୀଡିତ ଅଟନ୍ତି ଏବଂ ସେଠାରୁ ଉତ୍ତର ଦିଗରେ ଥିବା ଏକ ସହର ଟୁଲାରେ ଅଛନ୍ତି ଏବଂ ସେ ଏକ ହସ୍ପିଟାଲରେ ଅଛନ୍ତି ଆଉ ତାଙ୍କର ଲ୍ୟୁକେମିଆ ବା ରକ୍ତ କର୍କଟ ରୋଗ ହୋଇଅଛି ଏବଂ ଡାକ୍ତରମାନେ ତାଙ୍କୁ ମରିବା ପାଇଁ ଛାଡି ଦେଇଛନ୍ତି ଆଉ ଆଦୌ କୌଣସି ଆଶା ନାହିଁ। ତାହା ଠିକ ଅଟେ। କଣ ଆପଣ ବିଶ୍ୱାସ କରନ୍ତି କି? ଠିକ ଅଛି, ଆପଣଙ୍କ ହାତରେ କଣ ଅଛି ତାହାକୁ ନିଅନ୍ତୁ ଏବଂ ତାଙ୍କ ଉପରେ ଥୋଇ ଦିଅନ୍ତୁ ଏବଂ ଏଥିରେ ସନ୍ଦେହ କରନ୍ତୁ ନାହିଁ, ବିଶ୍ୱାସ କରନ୍ତୁ। ଆମେନ୍। କଣ ଆପଣ ବିଶ୍ୱାସ କରନ୍ତି କି? ମୁଁ ମୋ ଜୀବନରେ କେବେ ହେଲେ ସେହି ମହିଳାଙ୍କୁ ଦେଖିନାହିଁ, ମାତ୍ର ପରମେଶ୍ୱର ତ ପରମେଶ୍ୱର ଅଟନ୍ତି। ତେବେ ମୋତେ କୁହନ୍ତୁ ଯେ ଜଣେ ମଣିଷ ତାହା କରିପାରେ କି? ଏହା କରିବାଟା ମନୁଷ୍ୟର ସୃଷ୍ଟି ପକ୍ଷରେ ସମ୍ଭବ ନୁହେଁ। ଏହା ତ ପରମେଶ୍ୱର ଅଟନ୍ତି ଯାହା ବିଷୟରେ ଯୀଶୁଖ୍ରୀଷ୍ଟ ପ୍ରତିଜ୍ଞା କରିଥିଲେ ଯେ ଶେଷ ଦିନ ମାନଙ୍କର ସେ ଏଠାରେ ରହିବେ ଏବଂ ଆପଣାକୁ ଅବ୍ରାହ୍ମଙ୍କ ବଂଶ ସମ୍ମୁଖରେ ସୁପ୍ରମାଣିତ କରିବେ, ଯେପରିକି ତାହା ସଦମଙ୍କ ଦିନରେ ଘଟିଥିଲା। ବର୍ତ୍ତମାନ ଏଠାରେ ମୁଁ ସେହି ମହିଳାଙ୍କୁ ଜାଣେ ନାହିଁ, ଆମେ ପରସ୍ପର ପାଇଁ ଅପରିଚିତ ଅଟୁ। ମୁଁ ଅନୁମାନ କରେ ଯେ ଏହା ଜୀବନରେ ଆମର ପ୍ରଥମ ଥର ପାଇଁ ସାକ୍ଷାତ ଅଟେ। କଣ ଆପଣ ମୋତେ ତାହାଙ୍କର ସେବକ ବୋଲି ବିଶ୍ୱାସ କରନ୍ତି? କଣ ଆପଣ ଏହାକୁ ବାକ୍ୟ ବୋଲି ବିଶ୍ୱାସ କରନ୍ତି କି? ଏବଂ ଆପଣ ଜାଣନ୍ତି ଯେ ଯଦି ଏହି ବାକ୍ୟ ଏବେ ମଧ୍ୟ ହୃଦୟର ଚିନ୍ତା ଏବଂ ଭାବର ଏକ ସୂକ୍ଷ୍ମ ବିଚାରକ ଅଟେ, କଣ ତାହା ଠିକ ଅଟେ? ସେହି ବାକ୍ୟ ଏକ ଆରୋଗ୍ୟକାରୀ ମଧ୍ୟ ଅଟେ। ଯଦି ଆପଣ ତାହାକୁ ବିଶ୍ୱାସ କରିପାରିବେ, ଆପଣ କରନ୍ତି। ଆପଣ ଏକ ଅନ୍ଧକାର ଛାୟାରେ ମଧ୍ୟ ଛାଇତ ଅଟନ୍ତି, ଏହା କର୍କଟ ରୋଗ ଅଟେ। ଆଉ କଣ ଆପଣ ଏହା ବିଶ୍ୱାସ କରନ୍ତି ଯେ ପରମେଶ୍ୱର ମୋତେ ତାହା କହିପାରିବେ ଯେ ସେହି କର୍କଟ ରୋଗଟି କେଉଁଠାରେ ହୋଇଅଛି? ଏହା ତ ତଳ ଅନ୍ତନଳୀରେ ହୋଇଅଛି, ଯେପରିକି ଡାକ୍ତର କୁହନ୍ତି। କଣ ଆପଣ ବର୍ତ୍ତମାନ ଏହା ବିଶ୍ୱାସ କରନ୍ତି ଯେ ଆପଣ ସୁସ୍ଥ ହୋଇଯିବେ? ଯାଆନ୍ତୁ ଏବଂ ଆଦୌ ସନ୍ଦେହ କରନ୍ତୁ ନାହିଁ, ଆଉ ପରମେଶ୍ୱର ଆପଣଙ୍କୁ ସୁସ୍ଥ କରିବେ। ଆମେନ୍। କଣ ଆପଣମାନେ ସମସ୍ତେ ବିଶ୍ୱାସ କରନ୍ତି? ଅବିକଳ ଭାବେ ଠିକ ତାହା ହିଁ ଅଟେ ଯାହା ସେ କରିବାକୁ ପ୍ରତିଜ୍ଞା କରିଥିଲେ। ପରମେଶ୍ୱରଙ୍କ ଠାରେ ବିଶ୍ୱାସ ରଖନ୍ତୁ, ସନ୍ଦେହ କରନ୍ତୁ ନାହିଁ। ଆମେ ପରସ୍ପର ଜଣେ ଅନ୍ୟ ପାଇଁ ଅପରିଚିତ ଅଟୁ। ମୁଁ ଆପଣଙ୍କୁ ଜାଣେ ନାହିଁ। ଯଦି ଆମେମାନେ ଅପରିଚିତ, ତେବେ ଦର୍ଶକ ବୃନ୍ଦ ଏହା ଜାଣନ୍ତୁ, ଆସନ୍ତୁ ଆମେମାନେ ନିଜର ହାତକୁ ଉଠାଉ। ମୁଁ ମୋ ଜୀବନରେ କେବେ ହେଲେ ସେହି ମହିଳାଙ୍କୁ ଦେଖିନାହିଁ। କଣ ସେଠାରେ ରହିଥିବା ଆପଣମାନେ ବିଶ୍ୱାସ କରନ୍ତି କି? ଆପଣ ବିଶ୍ୱାସ କରନ୍ତି ଯେ ତାହା ଯୀଶୁଖ୍ରୀଷ୍ଟ ଅଟନ୍ତି? ଏହା କଣ ଅଟେ? ଏହା ତାହାଙ୍କର ବାକ୍ୟ ଅଟେ। ଯେତେବେଳେ ଏହି ଲୋକମାନେ ତାହାକୁ ପ୍ରତ୍ୟାଖ୍ୟାନ କରନ୍ତି, ସେମାନେ ଜଣେ ବ୍ୟକ୍ତିକୁ ପ୍ରତ୍ୟାଖ୍ୟାନ କରନ୍ତି ନାହିଁ, ସେମାନେ ତ ବାକ୍ୟକୁ ପ୍ରତ୍ୟାଖ୍ୟାନ କରନ୍ତି। ଏହା ତ ସେହି ବାକ୍ୟ ଅଟେ ଯାହାକି ବାହାରେ ରହିଥିଲା, ଭିତରକୁ ଆସିପାରିନଥିଲା। ତେବେ ସେହି ମହିଳା ମୋ ପାଇଁ ଜଣେ ଅପରିଚିତ ବ୍ୟକ୍ତି ଅଟନ୍ତି, ମୁଁ ମୋ ଜୀବନରେ ତାଙ୍କୁ କେବେ ହେଲେ ଦେଖିନାହିଁ। ପରମେଶ୍ୱର ଜଣେ ଆରୋଗ୍ୟଦାତା ଅଟନ୍ତି। ଏହା ଆରୋଗ୍ୟତା ପାଇଁ ହୋଇନଥାଇପାରେ, ଅନ୍ୟ କିଛି ବିଷୟ ପାଇଁ ହୋଇଥାଇପାରେ, ମାତ୍ର ଯଦି ପରମେଶ୍ୱର ମୋତେ ତାହା କହିଦେବେ ଯେ ଆପଣଙ୍କର ସମସ୍ୟା କଣ ଅଟେ, ତେବେ କଣ ଆପଣ ମୋତେ ବିଶ୍ୱାସ କରିବେ କି? ପ୍ରଥମ ବିଷୟ ଯାହା ପାଇଁ ଆପଣ ପ୍ରାର୍ଥନା କରିବାକୁ ଚାହାନ୍ତି, ତାହା ହେଲା ଆପଣଙ୍କର ଗୋଟିଏ କାନ ଖରାପ ଅଛି, ଆପଣଙ୍କର ଗୋଟିଏ କାନ ଆପଣ ସେଥିରେ ଶୁଣିପାରନ୍ତି ନାହିଁ। ତାହା ଠିକ, ତାହା ସତ ଅଟେ। ଆଉ ତାପରେ ଆପଣଙ୍କର ଗୋଟିଏ ଅଭ୍ୟାସ ଅଛି ଏବଂ ଆପଣ ସେ ଅଭ୍ୟାସରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତାହା ହେଲା ଧୂମ୍ରପାନ କରିବା। ବର୍ତ୍ତମାନ ଆପଣ ନିଜର ଭଲ କାନ ନିଜର ଆଙ୍ଗୁଠିକୁ ପୁରାନ୍ତୁ। ଠିକ ଅଛି, ଆପଣଙ୍କ ଭଲ କାନ ଠିକ ଅଛି। ବର୍ତ୍ତମାନ ପରମେଶ୍ୱର ବିଶ୍ୱାସ କରନ୍ତୁ ଏବଂ ନିଜର ମାର୍ଗରେ ଚାଲି ଯାଆନ୍ତୁ, ଆଉ କରନ୍ତୁ ନାହିଁ। ଯଦି ଆପଣ ବିଶ୍ୱାସ କରିବେ, ତେବେ ଆପଣ ଆଉ କେବେ ବି ଅଧିକ ଧୂମ୍ରପାନ କରିବେ ନାହିଁ। ଯାଆନ୍ତୁ ଏବଂ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। କଣ ଆପଣ ଦେଖିଲେ ଯେ କଣ ଘଟିଲା? କଣ ସେ ବାସ୍ତବ ନୁହନ୍ତି କି? ମୁଁ ଆପଣଙ୍କୁ ଜାଣେ ନାହିଁ, ଆମେ ପରସ୍ପର ପାଇଁ ଅପରିଚିତ ଅଟୁ। ମୁଁ ଆପଣଙ୍କୁ ମୋ ଜୀବନରେ କେବେ ବି ଦେଖିନାହିଁ, ମାତ୍ର ପରମେଶ୍ୱର ଆପଣଙ୍କୁ ଜାଣନ୍ତି। ଯଦି ପରମେଶ୍ୱର ମୋତେ ଆପଣଙ୍କ ବିଷୟରେ କିଛି କହିପାରିବେ, ତାହେଲେ କଣ ଆପଣ ବିଶ୍ୱାସ କରିବେ କି? କଣ ସମଗ୍ର ଦର୍ଶକ ବୃନ୍ଦ ବିଶ୍ୱାସ କରିବେ କି? ସେଠାରେ କେହି ହେଲେ ସେହି ମହିଳାଙ୍କୁ ଜାଣନ୍ତି କି? ଦର୍ଶକ ବୃନ୍ଦଙ୍କ ମଧ୍ୟରେ କେହି ବି ସେହି ମହିଳାଙ୍କୁ ଜାଣନ୍ତି କି? ଠିକ ଅଛି, ତେବେ ଆପଣ ଜାଣନ୍ତି ଯେ ତାହା ସତ ହେବା ଉଚିତ କି ନୁହେଁ। ଏହା ତାକୁ ସମାଧାନ କରିଦେବା ଉଚିତ, ଏହା ସତ କହିଦେବା ଉଚିତ। ତେବେ ଆପଣମାନେ ଦେଖିପାରନ୍ତି ଯେ ଗତ କିଛି ମିନିଟ୍ ମଧ୍ୟରେ କଣ ଘଟିଅଛି, ବୁଝିଲେ? ଏହା ତ କେବଳ ମୁଁ ବିଚଳିତ ହେଉଅଛି, ବୁଝିଲେ? ଏହା ସବୁକିଛି ମୋତେ ଅନ୍ଧ କରିଦେବା ପରି ହେଉଅଛି। ଦେଖନ୍ତୁ, ଏହା ତ ଭାବ ବିଚାରକୁ ଜାଣିବା ଅଟେ। ଦେଖନ୍ତୁ, ଏହା ପବିତ୍ର ଆତ୍ମା ଅଟେ, ଏହା ମୁଁ ନୁହେଁ। ଏହା ତ ଏହି ଦିନ ପାଇଁ ପ୍ରତିଜ୍ଞାତ ବାକ୍ୟ ଅଟେ। ପ୍ରେରିତମାନଙ୍କ ସମୟଠାରୁ ନେଇ ଏହା କେବେ ହେଲେ ସେପରି ନଥିଲା, ଏହା କେବେ ହେଲେ ସେପରି ହୋଇନାହିଁ। ମାତ୍ର ଯେଉଁଠାରେ ଏହା କୁହାଯାଇଥିଲା, ଠିକ ମନୁଷ୍ୟ ପୁତ୍ରଙ୍କ ଆଗମନ ପୂର୍ବରୁ ଲୋଟଙ୍କ ସମୟରେ ତାହା ଯେପରି ଥିଲା, ମନୁଷ୍ୟ ପୁତ୍ରଙ୍କ ଆଗମନ ମଧ୍ୟ ସେହିପରି ଘଟିବ। ଅବିଶ୍ୱାସୀମାନେ ଏହା ବିଶ୍ୱାସ କରନ୍ତି ନାହିଁ, ସେମାନେ ଏହା ବିଶ୍ୱାସ କରିବେ ବୋଲି ଆଶା ବି କରାଯାଏ ନାହିଁ, ମାତ୍ର ବିଶ୍ୱାସୀମାନେ ଏହା ବିଶ୍ୱାସ କରନ୍ତି। ତେବେ ଯଦି ପବିତ୍ର ଆତ୍ମା ଏହାକୁ ପ୍ରକାଶ କରିବେ, ତାହେଲେ କେତେ ଜଣ ନିଜର ସମସ୍ତ ହୃଦୟରେ ବିଶ୍ୱାସ କରିବେ? ଆପଣ ନିଜର ହାତ ଉଠାଇବେ? ଆପଣଙ୍କର କିଛି ଆଘାତ ହୋଇଅଛି, ଆପଣଙ୍କର ଏକ କାର୍ ଦୁର୍ଘଟଣା ହୋଇଥିଲା, ଏହା ଆପଣଙ୍କର ବେକ ପାଖରେ କେତୋଟି ମେରୁଦଣ୍ଡ ହାଡ଼ଗୁଡ଼ିକୁ ବିଚ୍ୟୁତ କରିଦେଇଛି, ଆପଣଙ୍କର ଗୋଟିଏ ବୃକକ୍ ମଧ୍ୟ ଆଘାତ ପାଇଛି, ତାହା ଠିକ୍ କଣ ନୁହେଁ କି? କଣ ଆପଣ ବିଶ୍ୱାସ କରନ୍ତି ଆପଣ ଭଲ ହୋଇଯିବେ, ପ୍ରଭୁଙ୍କର ପ୍ରଶଂସା ହେଉ? କଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ବୃକକ୍ ସମସ୍ୟାକୁ ସୁସ୍ଥ କରନ୍ତି? ତାହେଲେ ଆଗକୁ ଯାଆନ୍ତୁ ଏବଂ ନିଜ ସୁସ୍ଥତାକୁ ଗ୍ରହଣ କରନ୍ତୁ। ମହିଳା ଆସନ୍ତୁ, ଏପଟକୁ ଅନାନ୍ତୁ। କଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ହୃଦୟ ଜନିତ ସମସ୍ୟାକୁ ସୁସ୍ଥ କରିପାରନ୍ତି? ଠିକ୍ ଅଛି, ନିଜ ମାର୍ଗରେ ଚାଲି ଯାଆନ୍ତୁ ଏବଂ ବିଶ୍ୱାସ କରନ୍ତୁ, ଆଉ ଆପଣଙ୍କର ହୃଦୟ ଭଲ ହୋଇଯିବ। ଏଠାକୁ ଆସନ୍ତୁ। କଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ଆପଣଙ୍କର ପିଠିକୁ ସୁସ୍ଥ କରିପାରିବେ, ଆପଣଙ୍କୁ ଭଲ କରିପାରିବେ? ତାହେଲେ ଆଗକୁ ଯାଆନ୍ତୁ ଏବଂ ବିଶ୍ୱାସ କରନ୍ତୁ। କେବଳ ପରମେଶ୍ୱର ବିଶ୍ୱାସ କରନ୍ତୁ, ତାହା ହିଁ ସବୁକିଛି ଯାହାକି ଆପଣଙ୍କୁ କରିବାକୁ ଅଛି। ମହିଳା ଆସନ୍ତୁ। କଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ପେଟ ଜନିତ ସମସ୍ୟାକୁ ସୁସ୍ଥ କରନ୍ତି? ଯାଆନ୍ତୁ, ନିଜର ଭୋଜନ ଖାଆନ୍ତୁ, ଆପଣଙ୍କର ସମସ୍ତ ହୃଦୟରେ ବିଶ୍ୱାସ କରନ୍ତୁ। ଆସନ୍ତୁ। କଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ଗଣ୍ଠିବାତକୁ ସୁସ୍ଥ କରିପାରିବେ? ତାହେଲେ ଯାଆନ୍ତୁ, ବିଶ୍ୱାସ କରନ୍ତୁ ଏବଂ କରନ୍ତୁ, ଆଉ ପରମେଶ୍ୱର ଆପଣଙ୍କୁ ସୁସ୍ଥ କରିବେ। ଠିକ୍ ଅଛି, ଆସନ୍ତୁ। କଣ ଆପଣ ସମସ୍ତ ହୃଦୟ ସହିତ ବିଶ୍ୱାସ କରୁଛନ୍ତି? ଆପଣ ବିଶ୍ୱାସ କରନ୍ତି କି ପୁଣି ଥରେ ଗଣ୍ଠିବାତ? କଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ଆପଣଙ୍କୁ ସୁସ୍ଥ କରିପାରିବେ? ଯାଆନ୍ତୁ, ବିଶ୍ୱାସ କରନ୍ତୁ, କୁହନ୍ତୁ, ପ୍ରଭୁ ତୁମର ଧନ୍ୟବାଦ ହେଉ। ସେଠାରେ ଥିବା କେତେ ଲୋକ ବିଶ୍ୱାସ କରନ୍ତି? କଣ ଆପଣ ବିଶ୍ୱାସ କରନ୍ତି କି? ଲାଲ ରଙ୍ଗର ଏକ ପୋଷାକ ପିନ୍ଧି ଏଠାରେ ବସିଥିବା ଏହି ମହିଳା ଜଣକ, ଯିଏକି ଠିକ୍ ଏଠାରେ ନିଜର ହାତ ଉଠାଇଛନ୍ତି, ଉଚ୍ଚ ରକ୍ତଚାପରେ ପୀଡିତ ଅଟନ୍ତି। କଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ଆପଣଙ୍କୁ ସୁସ୍ଥ କରିପାରିବେ? କଣ ଆପଣ କରନ୍ତି? ଠିକ୍ ଅଛି, ସେଠାରେ ତଳେ ଆପଣଙ୍କ ପାଖରେ ଥିବା ସେହି ମହିଳା ଜଣଙ୍କ ଉପରେ ନିଜର ହାତକୁ ରଖନ୍ତୁ ଏବଂ ତାଙ୍କୁ କୁହନ୍ତୁ ଯେ ତାଙ୍କର ଗଳାର ସ୍ୱର ସବୁ ଠିକ୍ ହେବାକୁ ଯାଉଅଛି। ଆମେନ୍। ତାହା ସେଠାରେ ଅଟେ। ଆମେନ୍। କଣ ଆପଣ ବିଶ୍ୱାସ କରନ୍ତି? ବିଶ୍ୱାସ କରନ୍ତୁ। ଏଠାରେ ଜଣେ ବ୍ୟକ୍ତି ଏଠାରେ ବସିଛନ୍ତି ଯାହାଙ୍କର ଆନ୍ତଃକୋଷିକା ରକ୍ତସ୍ରାବ ହେଉଅଛି। ମହାଶୟ, କଣ ଆପଣ ଠିକ୍ ଏଠାରେ ବସି ରହି ତାହା ବିଶ୍ୱାସ କରନ୍ତି? ହଁ, ଆପଣଙ୍କର ଆନ୍ତଃକୋଷିକା ରକ୍ତସ୍ରାବ ହେଉଅଛି। କଣ ଆପଣ ଏହା ବିଶ୍ୱାସ କରନ୍ତି ଯେ ତାହା ସୁସ୍ଥ ହେବ? ଆପଣଙ୍କ ପାଖରେ ଥିବା ସେହି ମହିଳାଙ୍କର ମଧ୍ୟ ଆନ୍ତଃକୋଷିକା ରକ୍ତସ୍ରାବ ହେଉଅଛି ଏବଂ ତାଙ୍କର ଏକ ମେରୁଦଣ୍ଡ ଜନିତ ସମସ୍ୟା ଅଛି। କଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ଆପଣଙ୍କୁ ସୁସ୍ଥ କରିବାକୁ ଯାଉଛନ୍ତି? କଣ ଆପଣ କରନ୍ତି? ହାତ ଉଠାନ୍ତୁ ଏବଂ ତାହାକୁ ଗ୍ରହଣ କରନ୍ତୁ। ବିଶ୍ୱାସ କରନ୍ତୁ, ଆପଣଙ୍କ ପାଖରେ ଥିବା ଏହି ମହିଳାଙ୍କର ଗୋଡରେ ଏବଂ ପଛ ଭାଗରେ ସମସ୍ୟା ଅଛି। ମହିଳା, କଣ ଆପଣ ବିଶ୍ୱାସ କରନ୍ତି ଯେ ତାହା ଠିକ୍ ଅଟେ? କଣ ଆପଣ ବିଶ୍ୱାସ କରନ୍ତି ଯେ ଆପଣ ସୁସ୍ଥ ହେବେ? ତେବେ ଠିକ୍ ଅଛି, ନିଜର ହାତ ଉଠାନ୍ତୁ, କୁହନ୍ତୁ, ମୁଁ ଏହାକୁ ଗ୍ରହଣ କରେ। ଠିକ୍ ଅଛି, ତାଙ୍କ ପାଖରେ ଥିବା ମହିଳାଙ୍କର ସଂକ୍ରମଣ ଅଛି, ଚଷମା ପିନ୍ଧିଥିବା ଯୁବତୀ ଜଣ। କଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ସେ ସଂକ୍ରମଣକୁ ସୁସ୍ଥ କରିଦେବେ? ନିଜର ହାତ ଉଠାନ୍ତୁ, କୁହନ୍ତୁ, ମୁଁ ଏହାକୁ ଗ୍ରହଣ କରେ। ଠିକ୍ ଅଛି, ଏହାକୁ ବିଶ୍ୱାସ କରନ୍ତୁ। ତାଙ୍କ ପାଖରେ ଥିବା ମହିଳାଙ୍କର ବୃକକ୍ ସମସ୍ୟା ରହିଛି। ମହିଳା, କଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ସେ ବୃକକ୍ ସମସ୍ୟାକୁ ସୁସ୍ଥ କରିଦେବେ? ଠିକ୍ ଅଛି, ନିଜର ହାତ ଉଠାନ୍ତୁ, ଏହାକୁ ଗ୍ରହଣ କରନ୍ତୁ। ତାଙ୍କ ପାଖରେ ଥିବା ସେ ସାନ ଝିଅଟିର ଗଳଗଣ୍ଡ ରୋଗ ଅଛି। କଣ ତୁମେ ବିଶ୍ୱାସ କର ଯେ ପରମେଶ୍ୱର ଠାରେ ସେହି ଗଳଗଣ୍ଡ ରୋଗଟିକୁ ସୁସ୍ଥ କରିଦେବେ? ନିଜର ହାତକୁ ଉଠାଅ, ଏହାକୁ ଗ୍ରହଣ କର। କେତେଜଣ ନିଜର ସମସ୍ତ ହୃଦୟରେ ତାହା ବିଶ୍ୱାସ କରନ୍ତି, ତେବେ ନିଜର ପାଦରେ ଛିଡ଼ା ହୁଅନ୍ତୁ ଏବଂ ଏହାକୁ ଗ୍ରହଣ କରନ୍ତୁ। ଅବ୍ରାହମ, ଇସାକ ଏବଂ ଜାକୋବର ପରମେଶ୍ୱରଙ୍କ ଉପସ୍ଥିତିରେ ଛିଡ଼ା ହୁଅନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏହା ହେଉ ଯେ ବର୍ତ୍ତମାନ ପବିତ୍ର ଆତ୍ମା ଭବନରେ ଓହ୍ଲାଇ ଆସନ୍ତୁ ଏବଂ ଦିବ୍ୟ ଉପସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁସ୍ଥ କରନ୍ତୁ।